And it reads
like
this.
8번이 바탕을 하게 돼.
And Elijah the Tishbite.
언언따라 윌리엄 드바시 디스비어 엘리어 아하본꼭 거힐래 무 자한꼭 사키아테 칠라허여치 제 이스라엘 허름을 쏟아부 지비트바 프라마네 에이 깨따가 벌써 까까롭기 기브루스티 버리바나히 개벌어 모 바퀴는 사례해버 에우따레 따한꺼려다고 사라프로홍과 에이 바퀴 벌써 헬라 좋다 둠베 에이 스탄으로 자이 पूर्वदेव फेरी जर्दन सम्मुखस्थ किरत नदी गटरे आपणाक लुचाओ किरत नदी मोहर कहिवार अर्थ एही कि तहा जर्दन सम्मुखरे अटे से स्थल तुम्हे नदी रु पान करिवो ओ तुम्हको खाद्य जगाय पई आम्भे काको मनंकु आज्ञा दै अछु तहरे से जाई सदा प्रभुंक वाक्य अनुसार कर्म कले कारण से जर्दन सम्मुखतो करातन निकटको जाई बास कले पुनि काक माने प्रातः कालले रोटी ओ मांस पुनि संध्या कालले रोटी ओ मांस ताक पई आनिले आउसे नदी रु पान कले या उत्तरे एपरि हला जे पुनि देशरे वृष्टि नहिबारु किछि काल उत्तरे नदी शुष्क होइ गला अनंतर सदा प्रभुंकर एही वाक्य ताक निकटरे उपस्थित हला जथा
Rise and get thee to Zarephath.
उठो सिदोन सरिफत को जाई सेठारे बास करो देखो आम्भे सेठा स्थित एक विधवा स्त्री की तुमको प्रतिपोषण करया पई आज्ञा दै अछु तहिरे से उठी सरिफत को गले ओ से नगर दर निकट रे उपस्थित हुवंते देखो एक विधवा स्त्री सेठारे काठ साउंटी अछि
And he called to her and said,
"Tahu se taku daki kohile, binoy koruchi, gotiye patre kichhi jala ano, mu pan koribi. Tahu se stri ta ani apai jiba bade, se taku daki puni kohile.
Bring me, I pray thee, a morsel of bread.
Binoy koruchi, mu apai khande roti hatore ano."
And she said, as the Lord thy God lives,
तहु से कहिले सदा प्रभु तुम्हो परमेश्वर जीवित थिबा प्रमाणे मोठेरे गोटिए पिठा नाही केवल कलसरे उठाए मैदा ओ पात्रे अल्प तेल अछि
And behold, I am gathering two sticks.
आउ देखो मु दुई खंड काठ साउंटु अछि जेवंत तहा नै मो पई ओ मो पुत्र पई पाक करी खाइबु तहि उत्तरे मरिबु
And Elijah said unto her,
"Ethre Elio ta kohile, bhayo na karo, jaha kohilo ta jai karo.
But make me thereof a little cake
Mata
tohiru, first and bring it to me.
Prathame, mo bhaya gote sano pitha kari, mo kathi ki ano, tohi uttare tumbha pai, o tumbha putra pai karo. Karano sada prahu Israel parameswara ehi katha kohanti.
The barrel of meal shall not waste neither
जे पर्यंत सदा प्रभु भूमि रे वृष्टि न बरसांति से दिन पर्यंत मैदा कोष शून्य हेबो नाही केवा पात्र तेल अभाव हेबो
नाही
तहिरे से जाई एलियंक वाक्य अनुसार कला पुनि से ओ एलियो ओ से स्त्री रे परिजन अनेक दिन जाय भोजन कले
Neither did the cruse of oil fail according to the word of the Lord.
एलियंक द्वारा सदा प्रभुक कथित वाक्य अनुसार मैदा कलश शून्य हला नाही केवा पात्र तेल अभाव हला नाही पदगुडी कर उपरु ध्यान करबा जवा पूर्वे आजर एही प्रातकालीन सुसमाचार प्रचार रो उद्देश्य रे मु एही पर एक विषय वस्तु को अर्थात परमेश्वर विषय रे निश्चित हुओ ताक मनित करि अछि आउ हे परमेश्वर जेतेबेले एहा प्रसारित होई थाए तेतेबेले आपन आशीर्वादति एहाको आशीर्वादित करू आउ पवित्र आत्मा अम्मान विचारधारा गुडीकु एवं अम्मान मस्तिष्क गुडीकु जेपरि स्थिरता प्रदान करि पारंते एवं तांकर उपस्थिति रे उद्देश्य रे अम्मान जेपरि प्रस्तुत करि पारंते अर्थात अम्मा तांके जेतेबेले आशीर्वाद निमन्त्रण निमंत्रण करि थाउ सेतेबेले से एहाको जेपरि संपन्न करि पारंते जेतु अन्य माने जे अम्मान को देखंतु किबा अम्मा रे समान को देखु एथि पई अम्मा ने ईश्वर भवन आसी न थाउ କିନ୍ତୁ ଆପଣ ନିମନ୍ତେ ଶିକ୍ଷିତକୁ ଆସିଥାଉ ଏବଂ ଆପଣଙ୍କ ସ୍ୱଭାବ ସମ୍ବନ୍ଧରେ ଅବଗତ ହେବା ପାଇଁ ଆସିଥାଉ, ଆପଣ ମାର୍ଗରେ ଉଦ୍ଦେଶ୍ୟରେ ଅବଗତ ହେବା ନିମନ୍ତେ ଏବଂ ଆପଣଙ୍କ ଉଦ୍ଦେଶ୍ୟ ଗୁଡ଼ିକର ସମ୍ବନ୍ଧରେ ଅବଗତ ହେବା ନିମନ୍ତେ ଆପଣଙ୍କ ଭବନକୁ ଆସିଥାଉ, ଯେପରିକି ତଦ୍ୱାରା ଈଶ୍ୱରଙ୍କ ସମ୍ବନ୍ଧରେ ଦୃଢ଼ ନିଶ୍ଚୟତା ଲାଭ କରିବା ଦ୍ୱାରା ଆମମାନେ ଜୀବନର ସମସ୍ତ ପ୍ରକାର ସମସ୍ୟା ଗୁଡ଼ିକୁ ଏକ ପ୍ରକୃତ ଭରସା ସହିତ ସମ୍ମୁଖୀନ ହେବାକୁ ସକ୍ଷମ ହୋଇପାରୁ। ହେ ପ୍ରଭୁ, ଏହାକୁ ହିଁ ପ୍ରଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ନିବେଦନ କରିଥାଉ, ଆମେନ। ସମ୍ଭବତଃ ଆଜିର ପ୍ରାତଃକାଳୀନ ସମୟଟି ଅତି କଷ୍ଟଦାୟକ ପ୍ରାତଃକାଳର ଅବସରଟି ଅଟେ। ଏହା ତ ଅତ୍ୟଧିକ ରୂପେ ଗରମ ଏବଂ ଧୂଳି ପ୍ରମାଚ୍ଛନ୍ନ ସକାଳ ପରଟି ଅଟେ, ଆଉ ରାଜମାର୍ଗ ଗୁଡ଼ିକର ଉପରେ ଲୋକମାନେ ତ କ୍ଷୁଧାର୍ତ୍ତ ଅଟନ୍ତି, ଆଉ ଧରାପୃଷ୍ଠଟି ତ ଏପରି ଉତ୍ତପ୍ତ ଅଟେ ଯେ ଏହା ତ ଏହା ଜଳିପୋଡ଼ି ଭସ୍ମୀଭୂତ ହେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଅଛି। ଏହିସବୁ ସଙ୍କଟପୂର୍ଣ୍ଣ ଅବସ୍ଥା ଗୁଡ଼ିକର ଆବିର୍ଭାବ କାରଣଟି ସେମାନଙ୍କ ସକଳ ପାପଗୁଡ଼ିକ ନିମନ୍ତେ ଏବଂ ସେମାନଙ୍କ ନୈତିକ ଅଧପତନ ନିମନ୍ତେ ହିଁ ସମ୍ଭବପର ହୋଇଅଛି। ଆପଣମାନେ ଧ୍ୟାନ ପ୍ରଦାନ କରନ୍ତୁ, ଆହବ ତ ରାଜତ୍ୱ କରୁଥିଲେ ଇସ୍ରାଏଲ ମଧ୍ୟରେ ସେହି ସମୟରେ କିମ୍ବା ଇସ୍ରାଏଲ ଉପରେ ସେତେବେଳେ ରାଜତ୍ୱ କରୁଥିଲେ ଏବଂ ଇସ୍ରାଏଲର ଅନ୍ୟାନ୍ୟ ରାଜାମାନଙ୍କ ଅପେକ୍ଷା ସେ ତ ଅଧିକ ମନ୍ଦ ପ୍ରକୃତିର ରାଜା ଥିଲେ। ଆହବ ଯେପରି ଦୁଷ୍ଟ ରାଜା ଥିଲେ ସେପରି ନରାଧମ ଦୁଷ୍ଟ ରାଜା ପୂର୍ବେ ଅନ୍ୟ କେହି ନଥିଲେ, କାରଣ ସେ ତ ଶିକ୍ଷିତ ଥିଲେ ଏବଂ ଭଲ ଭାବରେ ସବୁକିଛି ବିଷୟକୁ ଜାଣିଥିଲେ। ତଥାପି ସେହି ସବୁକିଛି କାର୍ଯ୍ୟକଳାପ ଗୁଡ଼ିକ ଯାହାକି ସେ କରୁଥିଲେ ତଦ୍ୱାରା ସେ ଅଧିକ ରୂପେ ଈଶ୍ୱରଙ୍କ ଅସନ୍ତୁଷ୍ଟିକୁ ବୃଦ୍ଧି ନ କରନ୍ତୁ ଏପରି କର୍ମ କରିବାରୁ ସେ ଅକୃତ କାର୍ଯ୍ୟ ହୋଇଥିଲେ। ଯଦ୍ୟପି ତାହାଙ୍କ ସହିତ ସେନାବାହିନୀର ଏକ ଶକ୍ତିଶାଳୀ ବ୍ୟବସ୍ଥା ରହିଥିଲା, ଆଉ ତାହାଙ୍କର ରାଜତ୍ୱ କାଳରେ ପ୍ରଜାଗଣ ଯଦ୍ୟପି ଶକ୍ତିଶାଳୀ ହୋଇପାରିଥିଲେ, ତଥାପି ଆପଣମାନେ ଈଶ୍ୱରଙ୍କୁ ଆଦୌ ଅସନ୍ତୁଷ୍ଟ କରିପାରନ୍ତି ନାହିଁ ଏବଂ ଦୀର୍ଘକାଳ ଧରି ସ୍ଥିରୀକୃତ ହୋଇ ରହିବାକୁ ଆଶା କରିପାରନ୍ତି ନାହିଁ। ଆଉ ତତ୍ପରେ ଆପଣ ବିବାହ କାଳରେ ନିଜର ପ୍ରଜାମାନଙ୍କ ମଧ୍ୟରୁ ପତ୍ନୀଟିଏ ବିବାହ କରି ଆଣିବା ପରିବର୍ତ୍ତେ ସେ ଅନ୍ୟ ଦେଶୀୟ ରାଜାମାନଙ୍କ ମଧ୍ୟକୁ ଯାଇଥିଲେ ଏବଂ ଜଣେ ପାପିନୀକୁ ବିବାହ କରିଥିଲେ, ଜଣେ ବିଚାରିଣୀଙ୍କୁ ମୂର୍ତ୍ତି ପୂଜାରିଣୀଙ୍କୁ ବିବାହ କରିଥିଲେ, ସେ ଇସାବେଲଙ୍କୁ ବିବାହ କରିଥିଲେ, ଆଉ ସେ ଜଣେ ବିଶ୍ୱାସିନୀ ନଥିଲେ। ସୁତରାଂ କୌଣସି ବିଶ୍ୱାସୀଙ୍କୁ ଜଣେ ଅବିଶ୍ୱାସିନୀଙ୍କୁ ବିବାହ କରିବା ଉଚିତ ବିଷୟ ନୁହେଁ, ଯେକୌଣସି ପରିସ୍ଥିତି ହେଉନା କାହିଁକି ସେପରି କରିବା ଉଚିତ ବିଷୟ ନୁହେଁ। ସର୍ବଦା କେବଳ ବିଶ୍ୱାସୀଗଣଙ୍କୁ ହିଁ ବିବାହ କରିବା ଉଚିତ ବିଷୟ ଅଟେ, କିନ୍ତୁ ଆହବ ସେପରି ଏକ ମନ୍ଦ କର୍ମକୁ କରିଥିଲେ ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ ଯେ ନିଶ୍ଚିତ ରୂପେ ଇସାବେ ଜଣେ ରୂପବତୀ କନ୍ୟା ଥିଲେ। ସେ ଯେପରି ରୂପବତୀ ଦେଖାଯାଉଥିଲେ ସେଥିରେ ଆହବ ଆକର୍ଷିତ ହୋଇଯାଇଥିଲେ, ତଥାପି ସେ କିପରି ସ୍ୱଭାବିଷ୍ଟ ଥିଲେ ସେଥିରେ ସେ ଅନଭିଜ୍ଞ ଥିଲେ। ତାହା ହିଁ ଅଟେ ଆଜିକାଲିର ବହୁତା ବିଶ୍ୱାସୀଗଣ ସେହି ସମାନ ଧରଣର ଭୁଲଟିକୁ କରି ପକାଇଥାନ୍ତି, ଆଉ ସେ ତ ମୂର୍ତ୍ତି ପୂଜା ରୀତିକୁ ରାଷ୍ଟ୍ରରେ ମଧ୍ୟରେ ପ୍ରଚଳନ କରାଇଥିଲେ, ରାଜ୍ୟର ପ୍ରଜାଙ୍କ ମଧ୍ୟରେ ତାହାକୁ ପ୍ରଚଳନ କରାଇଥିଲେ। ସେପରି ଏକ ପ୍ରସିଦ୍ଧ ଦାବିକୁ ମାନ୍ୟତା ପ୍ରଦାନ କରିବା ଦ୍ୱାରା ତାହା ପ୍ରରୋଚନା ପଡ଼ି ପ୍ରଜାଗଣ, ଯାଜକଗଣ, ସେମାନଙ୍କ ସେବକଗଣ ପ୍ରତାରିତ ହୋଇଥିଲେ, ଆଉ ଆମମାନଙ୍କର ରାଜ୍ୟଟିର ଅବସ୍ଥା ମଧ୍ୟ ଠିକ୍ ସେହିପରି ଧରଣ ଅଟେ। ଆମମାନେ ତ ଏହି ଜନପ୍ରିୟ ଆବଶ୍ୟକତାର ସମ୍ମୁଖରେ ପତିତ ହୋଇଯାଇଅଛୁ। ନିଶ୍ଚିତ ଭାବେ ଯାଜକଗଣ ଏପରି ବିଚାର କରୁଥିଲେ ଯେ ଯେତେବେଳେ ପର୍ଯ୍ୟନ୍ତ ସେମାନଙ୍କ ଶାସକ ଜଣକ ଠିକ୍ ଅଛନ୍ତି ସେତେବେଳେ ପର୍ଯ୍ୟନ୍ତ ଏହା ସେମାନଙ୍କ ନିମନ୍ତେ ଯଥୋଚିତ ବିଷୟ ଅଟେ। ତଥାପି ସରକାର ଏହାକୁ ଉଚିତ ବିଷୟ ବୋଲି କେତେ କହିଥିଲେ ନା କାହିଁକି ମୁଁ ତାହାକୁ ଭୃକ୍ଷେପ କରିନଥାଏ, କିନ୍ତୁ ଯାହାକି ଈଶ୍ୱର ଉଚିତ ବୋଲି କହିଥିଲେ ତାହା ହିଁ ଉଚିତ ବିଷୟ ହେବା ବାଞ୍ଛନୀୟ ଅଟେ। ଆଉ ପ୍ରଜାଗଣ ଯଦି ସେମାନଙ୍କର ଜାଗତିକ ବିଷୟଗୁଡ଼ିକୁ ପ୍ରତ୍ୟାଶା କରିଥିଲେ ତେବେ ତାହା ଯେ ନ୍ୟାୟ ବିଷୟ ଥିଲା ଏପରି ପ୍ରଜାଗଣଗଣ ବିଚାର କରିଥିଲେ। ମୁଁ ବର୍ତ୍ତମାନ ଯାହା କହିଥିଲି ତାହାକୁ ପୁନଶ୍ଚ ଦୋହରାଇବା ନିମନ୍ତେ କେହି ଜଣେ ବ୍ୟକ୍ତି ସମ୍ଭବ ହେବ ତ ମୋତେ କହିପାରନ୍ତି, ଅର୍ଥାତ୍ ଏହା ଯେ ବର୍ତ୍ତମାନ ସମୟର ଚିତ୍ରଟିର ସଦୃଶ ଅଟେ ସେପରି କହିବା ଦ୍ୱାରା ଆମମାନେ ଯେ ମୃତ୍ୟୁ ପୂଜକ ଗଣ ଅଟୁ ଏପରି ଏକ ଶିବରକ୍ତିକୁ ସମ୍ଭବତଃ ଆମମାନେ ପ୍ରକାଶ କରି କହି ନ ପାରୁ, ତଥାପି ଆମମାନେ ସେପରି ଅଟୁ, ଆଉ ସରକାର ମଧ୍ୟ ଏହାକୁ ସମର୍ଥନ କରିଥାନ୍ତି। ବର୍ତ୍ତମାନ ସମୟର ନାଗରିକଗଣ ପିତୃଳା ପୂଜକ ଗଣ ଅଟନ୍ତି, ଯେହେତୁ ସେମାନେ ପ୍ରକୃତରେ ସେମାନେ ପିତୃଳାକୁ ପୂଜା କରୁଅଛନ୍ତି। ପିତୃଳା ପୂଜାର ସ୍ଥାନରେ ବର୍ତ୍ତମାନ ସମୟର କେତେକ ନାଗରିକଗଣ ଚିତ୍ର ତାରକାମାନଙ୍କୁ ପୂଜା କରିଥାନ୍ତି, କେତେକ ଜଣ ତ ଟଙ୍କା ପଇସାକୁ ସେମାନେ ପିତୃଳା ସ୍ୱରୂପେ ପୂଜା କରିଥାନ୍ତି, କେତେକ ଦୂରଦର୍ଶନର ତାରକାଗଣଙ୍କୁ ସେମାନଙ୍କ ପ୍ରତିମା ସ୍ୱରୂପ ପୂଜା କରିଥାନ୍ତି। ତଥାପି ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଈଶ୍ୱର ସମ୍ମୁଖରେ ଯାହା କିଛି ରଖିଥାନ୍ତି ନା କାହିଁକି ତାହା ତ ଏକ ପ୍ରତିଭାର ସଦୃଶ ଅଟେ, ତାହା ଅନ୍ୟ ଯାହାକି ହୋଇପାରିଥାଏ ନା କାହିଁକି। ସେଗୁଡ଼ିକ କେବଳ ପ୍ରତିଭା ଗୁଡିକ ହିଁ ଅଟନ୍ତି, ଏପରିକି ଶୈତାନ ମଧ୍ୟ ଆମମାନଙ୍କର ସବୁଠାରୁ ବଡ଼ ବିପକ୍ଷ ଜଣକ ଏପରି ଜଣେ ଚତୁର ବ୍ୟକ୍ତି ଅଟେ, ଯେ ସମୟ ସମୟ ସେ ମଣ୍ଡଳୀକୁ ମଧ୍ୟ ଈଶ୍ୱର ସମ୍ମୁଖରୁ ଉପସ୍ଥାପନ କରିଥାଏ। ହୋଇପାରେ ଆପଣଙ୍କ ଏକ ସର୍ବବୃହତ ମଣ୍ଡଳୀ ଥାଇପାରେ, ତାହା ଏକ ବିରାଟ ଅଟ୍ଟାଳିକା ହୋଇପାରିଥାଏ, କିମ୍ବା ତାହା ଏକ ସୁଖ୍ୟାତି ସମ୍ପନ୍ନ ସଂସ୍ଥାଟିଏ ମଧ୍ୟ ହୋଇପାରିଥାଏ, ଆଉ ପୁନଶ୍ଚ ତାହା ଏକ ଜନବହୁଳ ଉପାସକଗଣକୁ ଲାଭ କରିପାରିଥାଏ। ତଥାପି ଈଶ୍ୱରଙ୍କ ସମ୍ମୁଖରେ ଆପଣମାନଙ୍କ ହୃଦୟ ଗୁଡିକ ମଧ୍ୟରେ କୌଣସି ବିଶେଷ ବିଷୟକୁ ତାହାରି କହିବାକୁ ଦିଅନ୍ତୁ ନାହିଁ। ହୃଦୟ ମଧ୍ୟରେ କୌଣସି ବିଷୟ ତାହା ତ ଈଶ୍ୱରଙ୍କ ସମ୍ମୁଖରେ ଏକ ମୂର୍ତ୍ତିର ସଦୃଶ ଅଟେ। ଅନ୍ୟ ରାଜାମାନଙ୍କ ରାଜତ୍ୱ କାଳରେ ସେମାନେ ଯେପରି ଧାର୍ମିକ ମନା ପ୍ରଜାଗଣ ଥିଲେ, ସେମାନେ ଯେ ଆଉ ସେପରି ଆତ୍ମିକ ମନା ନୁହନ୍ତି, ତାହା ତ ଏହି ପ୍ରଜାଗଣ ଜାଣିଥିଲେ। ଆଉ ସେମାନେ ଏପରି ବିଚାର କରିଥିଲେ ଯେ ଯେହେତୁ ସେମାନେ ଏକ ଆତ୍ମିକ ମନା ରାଷ୍ଟ୍ର ଥିଲେ, ତେଣୁକରି ତନ୍ମଧ୍ୟସ୍ଥିତ ସବୁକିଛି ବ୍ୟବସ୍ଥା ଗୁଡିକ ଯଥୋଚିତ ଥିଲା। ଆଉ ଠିକ ସେହିପରି ଭାବନାର ପନ୍ଥାଟିକୁ ଅନୁସରଣ କରି ଅବଶେଷରେ ଆମେ ମଧ୍ୟ ସେହି ସମାନ୍ତର ସ୍ଥାନରେ ଉପନୀତ ହୋଇଅଛୁ। କିଛି ମାସ ପୂର୍ବେ ମୁଁ ମୋର ଜଣେ ଅତି ଘନିଷ୍ଠ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁଥିଲି, ଆଉ ସେ କହିଥିଲେ, ଭାଇ ବ୍ରାହ୍ମ, ଆପଣ ଯେ ଏହି ଯୁକ୍ତରାଷ୍ଟ୍ର ଆମେରିକାକୁ ଅତି କଟୁ ଭାଷାରେ ସମାଲୋଚନା କରିଥାନ୍ତି, ଏପରି ମୁଁ ବିଶ୍ୱାସ କରିଥାଏ। ଆଉ ସେ କହିଥିଲେ, ତୁମେ ତ ସର୍ବଦା ପାପର ବିରୁଦ୍ଧରେ ଚିତ୍କାର କରି କହିଥାଓ, ଏବଂ ଈଶ୍ୱର କିପରି ଭୟାନକ ରୂପେ ଏହି ରାଷ୍ଟ୍ରଟିକୁ ଯେ ଦଣ୍ଡିତ କରିବାକୁ ଯାଉଅଛନ୍ତି, ସେ ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ କହିଥାଓ। ମୁଁ କହିଥିଲି, ସେ ଧାର୍ମିକ ହୋଇଥିବା କାରଣରୁ ତାଙ୍କୁ ସେପରି କରିବା ହିଁ ଅଛି। ସେ କହିଥିଲେ ଯେ, ମାତ୍ର ଭାଇ ବ୍ରହ୍ମ, ଏହି ରାଷ୍ଟ୍ରଟି ଯେ ଧର୍ମଶାସ୍ତ୍ରର ନିୟମାବଳୀ ଉପରେ ସ୍ଥାପନ କରାଯାଇଥିଲା, ଏହାକୁ ତ ଆପଣ ପାଶରେ ପକାଇଛନ୍ତି। ଆଉ ଆମ୍ଭମାନଙ୍କର ପୂର୍ବଜଗଣ ଏହି ସ୍ଥାନକୁ ଆସିଥିଲେ, ଏବଂ ଈଶ୍ୱର ଆମମାନଙ୍କୁ ଏହି ଉତ୍ତରାଧିକାରକୁ ପ୍ରଦାନ କରିଅଛନ୍ତି, ଆଉ ଆମମାନେ ଏକ ଧାର୍ମିକ ମନା ରାଷ୍ଟ୍ର ଅଟୁ। ମୁଁ କହିଥିଲି ଯେ ତାହା ତ ସତ୍ୟ କଥା ଅଟେ, ଏହାର ସବୁକିଛି ସ୍ୱୀକୃତି ତ ସତ୍ୟ କଥା ଅଟେ। ମୁଁ ଏହି ରାଷ୍ଟ୍ରଟିକୁ କେତେ ଅଧିକ ରୂପେ ଆଦର କରିଥାଏ, ଏହାକୁ କେହି ଜଣେ ହେଲେ ସୁଦ୍ଧା ଜାଣନ୍ତି ନାହିଁ। ତଥାପି ଲକ୍ଷ୍ୟ କରନ୍ତୁ, ହେ ମୋର ଭାଇ, ଧ୍ୟାନ ଦିଅନ୍ତୁ, ଈଶ୍ୱର ଏବଂ ସେଠି ମଧ୍ୟ ଈଶ୍ୱରଙ୍କର ମନୋନୀତ ପ୍ରଜାଗଣ ଥିଲେ, ଆଉ ସେ ତ ସେମାନଙ୍କ ମଧ୍ୟକୁ ଭାବଗଣଙ୍କୁ ଏବଂ ବିଖ୍ୟାତ ଭକ୍ତିଗଣଙ୍କୁ ପ୍ରେରଣ କରିଥିଲେ। ଏହା ସତ୍ତ୍ୱେ ଈଶ୍ୱର ପାପକୁ ଆଦୌ ସହନ କରିପାରନ୍ତି ନାହିଁ। ସେ ତ ଇସ୍ରାଏଲକୁ ତାହା ଦ୍ୱାରା ବପନ କରାଯାଇଥିବା ପ୍ରତ୍ୟେକ ଅପକର୍ମ ପ୍ରତିଫଳକୁ ତାହାରି ଉପରେ ଫଳାଇଥିଲେ। ସୁତରାଂ ଇସ୍ରାଏଲ ଦ୍ୱାରା କୃତ ଅପକର୍ମ ପ୍ରତିଫଳକୁ ସେ ଯଦି ତାହାକୁ ପ୍ରଦାନ କରିଥିଲେ, ତେବେ ଏହା ଧାର୍ଯ୍ୟ ଅଟେ ଯେ ଆମମାନେ ମଧ୍ୟ ଯାହା କିଛି ଅପକର୍ମ କରିଅଛୁ, ତାହାକୁ ସେ ଆମମାନଙ୍କ ପ୍ରତି ଅବଶ୍ୟ ସଫଳ କରିବେ। ସେ ତ କୌଣସି ବ୍ୟକ୍ତିର ମୁଖାପେକ୍ଷା କରିନଥାନ୍ତି। ଆଉ ଆମମାନେ ସେହିପରି ଏକ ସ୍ଥାନରେ ଆସି ବସବାସ ଏଥିପାଇଁ କରିଅଛୁ, ଯେହେତୁ ଆମେ ବିଚାର କରିଥାଉ ଯେ ଆମମାନଙ୍କ ପୂର୍ବଜଗଣ ଯାହା କିଛି କର୍ମ ଗୁଡିକୁ ସାଧନ କରିଥିଲେ, ତାହା ଉପରେ ଆମମାନେ ନିର୍ଭରଶୀଳ ହୋଇ ରହିଅଛୁ। କିମ୍ବା ଆମମାନଙ୍କ ମଣ୍ଡଳୀଗଣର ସୁପ୍ରସିଦ୍ଧ ସ୍ଥାପକ ଗଣ ଯାହା କିଛି କାର୍ଯ୍ୟ କରିଥିଲେ, ତାହା ଉପରେ କିମ୍ବା ଈଶ୍ୱରଙ୍କ ନିମନ୍ତେ ସେମାନଙ୍କ ଦ୍ୱାରା ଯେଉଁ ମହାନ ବଳିଦାନ ପ୍ରଦାନ କରାଯାଇଥିଲା, ତାହା ଉପରେ ଆମମାନେ ନିର୍ଭରଶୀଳ ହୋଇଅଟୁ, ଯାହାକି ପ୍ରକୃତରେ ଉଚିତ ପ୍ରକାର ବିଷୟ ଅଟେ ଏବଂ ଅତ୍ୟଧିକ ରୂପେ ପ୍ରୀତିଜନକ ମଧ୍ୟ ଅଟେ। ତଥାପି ସେମାନେ ଯାହା କିଛି କରିଥିଲେ ନା କାହିଁକି, ତଦ୍ୱାରା ଆମମାନେ ପରିତ୍ରାଣକୁ କଦାପି ହାସଲ କରିପାରିବା ନାହିଁ। ମୁକ୍ତି ଏକ ବ୍ୟକ୍ତିଗତ ବିଷୟ ଅଟେ, ଯାହାକି ଈଶ୍ୱରଙ୍କ ଏବଂ ପ୍ରତ୍ୟେକ ବ୍ୟକ୍ତିଗତ ଲୋକଙ୍କ ମଧ୍ୟରେ ଏକ ଅବିଚ୍ଛିନ୍ନ ନିଷ୍କର୍ଷ ଅଟେ। ଆମମାନଙ୍କ ରାଷ୍ଟ୍ରପତି ସହିତ ନୁହେଁ, ଆମମାନଙ୍କ ମଣ୍ଡଳୀ ସହିତ ନୁହେଁ, କିନ୍ତୁ ଈଶ୍ୱରଙ୍କ ସମ୍ମୁଖରେ ପ୍ରତ୍ୟୁତ୍ତର ଦେବା ନିମନ୍ତେ ତାହା ଆମମାନଙ୍କ ସହିତ ସମ୍ବନ୍ଧିତ ଅଟେ। ଆମମାନଙ୍କ ରାଷ୍ଟ୍ରଟି ମଧ୍ୟରେ ଏହା ଏପରି ଏକ ସ୍ଥାନରେ ଆସି ଉପନୀତ ହୋଇସାରିଅଛି କି ଯେ ଏପରିକି ଅତି ଧାର୍ମିକ ମନା ବ୍ୟକ୍ତିଙ୍କ ମଧ୍ୟରେ ଆମମାନେ ଉପନୀତ ହୋଇସାରିବା ପର୍ଯ୍ୟନ୍ତ ଆପଣମାନେ ଧାର୍ମିକ ମନା ପୁରୁଷଗଣ ଏବଂ ସ୍ତ୍ରୀଗଣଙ୍କଠାରୁ ଯାଆନ୍ତୁ, ଆଉ ସେମାନଙ୍କ ହୃଦୟ ମଧ୍ୟରେ କୌଣସି ଏକ ବିଶେଷ ପ୍ରକାର ବିଷୟ ଯେ ଅଭାବ ରହିଅଛି, ତାହା ଆପଣମାନେ ଲକ୍ଷ୍ୟ କରିପାରିବେ। ଆମମାନେ ତ ହୋଇଯାଇଅଛୁ। ଏହି ବିଗତ କିଛି ସପ୍ତାହ ଧରି ମୁଁ ସେପରି କିଛି ବିଶେଷ ଘଟଣାବଳୀଗୁଡ଼ିକ ଉପରେ ଧ୍ୟାନ ପ୍ରଦାନ କରୁଥିଲି, ଆଉ ପୁରୁଷମାନଙ୍କ ମଧ୍ୟରେ ଲକ୍ଷ୍ୟ କରୁଥିବା ସମୟରେ ମୁଁ ବିଚାର କରିଥିଲି ଯେ ପୁରୁଷମାନେ ହିଁ ପ୍ରାକୃତିକ ଜୀବନ ଶକ୍ତି ଥିଲେ ବୋଲି। ତଥାପି ସେମାନେ ଯେ କ୍ଷଣକାଳ ସ୍ଥାୟୀ ବିଷୟଗୁଡ଼ିକର ଉପରେ ସେମାନେ ଗୁରୁତ୍ୱଟିକୁ ପ୍ରଦାନ କରୁଅଛନ୍ତି, ଏହାକୁ ମୁଁ ବର୍ତ୍ତମାନ ଲକ୍ଷ୍ୟ କରିଥିଲି। ଚାରିଆଡ଼କୁ ଯାଉଅଛନ୍ତି ଆଉ କହୁଅଛନ୍ତି ଯେ ଈଶ୍ୱର ମୋତେ ଏକ ବୃହତ ସର୍ବବୃହତ୍ତମ ଏପରି ଏକ ବିଷୟଟିଏ କିମ୍ବା ସେପରି ଏକ ବିଷୟଟିଏ ପ୍ରଦାନ କରିଥାନ୍ତି, ଈଶ୍ୱର ଦେଇଥାନ୍ତି। ଆପଣମାନେ ତ କେବଳ ମିଛ କଥା କହୁଅଛନ୍ତି, ଠକୁଅଛନ୍ତି। ପ୍ରଚୁର ଭାବରେ ଅତ୍ୟାବଶ୍ୟକ ବିଷୟ ଗୁଡ଼ିକ ଲାଭ କରିବାର ବଶଗଣିତ ସବୁବେଳେ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭରଶୀଳ ହୋଇ ରହିନଥାଏ। ଈଶ୍ୱର ତ ପୁଣି ଧାର୍ମିକ ଏବଂ ଅର୍ଥାର୍ମିକ ଉଭୟଙ୍କ ଉପରେ ବୃଷ୍ଟି ବର୍ଷାଇଥାନ୍ତି। ତଥାପି ଆଜିର ଜଗତଟି ଯାହା ଆବଶ୍ୟକ କରିଥାଏ ତାହା ଏହିକି ଯେ ବିଶ୍ୱାସକୁ ନ ଠକିବା ବିଷୟଟି, କୌଣସି ଏକ ବିଷୟର ସମ୍ବନ୍ଧରେ ଆପଣ ଠକିବା ଏବଂ ଏହାକୁ ଧାର୍ମିକ ମନା ବିଷୟ ବୋଲି କହିବା। ସମୟ ସମୟରେ ବିଶ୍ୱାସ ମହତ ଧରଣର ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକୁ ସମ୍ପନ୍ନ କରିଥାଏ, ତଥାପି ଆଧ୍ୟାତ୍ମିକ ମନା ହୃଦୟଟି ମଧ୍ୟରୁ କଦାପି ନିର୍ଗତ ହୋଇନଥାଏ। ଆମ୍ଭମାନଙ୍କ ପ୍ରଭୁ ଏପରି କହିନଥିଲେ କି ଯେ ସେଦିନ ଅନେକ ଆମ୍ଭ ନିକଟ ଆସିବେ ଆଉ କହିବେ, ମୁଁ କି ଆପଣ ନାମରେ ଏହି ଏହି କାର୍ଯ୍ୟକୁ କିମ୍ବା ସେହି କାର୍ଯ୍ୟକୁ କରିନଥିଲି କି? ମାତ୍ର ମୁଁ ସେମାନଙ୍କ ଉତ୍ତର ଦେଇ କହିବି, ହେ ଅଧର୍ମାଚାରୀ ଗଣ, ମୋ ସମ୍ମୁଖରୁ ଦୂର ହୋଇଯାଅ। ଅଧର୍ମାଚାରୀର ଅର୍ଥଟି କ'ଣ? ତାହା ତ ସେପରି ଏକ ବିଷୟ ଅଟେ, ଅର୍ଥାତ୍ କୌଣସି ଏକ କାର୍ଯ୍ୟକୁ କରିବା ଯେ ଉଚିତ ବିଷୟ ଅଟେ, ତାହାକୁ ତ ଆପଣ ଜାଣିଥାନ୍ତି ଆଉ ଆପଣ ତାହାକୁ କରିନଥାନ୍ତି। ମୁଁ ତୁମମାନଙ୍କୁ କେବେ ହେଲେ ଚିହ୍ନି ନାହିଁ, ସେ ତ ଏପରି କହିବେ ଆଉ ସେପରି ଏକ ଦିନମାନ ମଧ୍ୟରେ ଆମେ ଯେତେବେଳେ ବାସ କରୁଅଛୁ। ବର୍ତ୍ତମାନ ଯୁଗରେ ଆମେ ଯାହା କିଛି ଆବଶ୍ୟକ କରିଥାଉ ତାହା ତ ପ୍ରଚୁର ପରିମାଣରେ ଅତ୍ୟାବଶ୍ୟକ ବିଷୟ ଗୁଡ଼ିକ ନୁହେଁ, କାରଣ ଆମେ ତ ତାହା ଲାଭ କରିଅଛୁ। ଆମେମାନେ ସୁଖ୍ୟାତି ସମ୍ପନ୍ନ ମଣ୍ଡଳୀ ଗୁଡ଼ିକୁ ମଧ୍ୟ ଆବଶ୍ୟକ କରିନଥାଉ, ଆମେ ବିରାଟ ଧାର୍ମିକ ସମାବେଶକୁ ମଧ୍ୟ ଆବଶ୍ୟକ କରିନଥାଉ। ଆମେ ବେତାର ଯନ୍ତ୍ର ଉପରେ ବହୁଳ ପରିମାଣରେ କିମ୍ବା ଦୂରଦର୍ଶନ କାର୍ଯ୍ୟକ୍ରମର ମାଧ୍ୟମରେ ପ୍ରଚୁର ପରିମାଣରେ ସୁନାମଟିକୁ ଲାଭ କରିବାକୁ ଚାହିଁନଥାଉ। ଏହିସବୁ ବିଷୟଗୁଡ଼ିକୁ ଆମେ ପ୍ରଚୁର ପରିମାଣରେ ଆବଶ୍ୟକ କରିନଥାଉ। ତଥାପି ଆଜିକାଲି ସମୟରେ ଆମେ ଯାହା କିଛି ଆବଶ୍ୟକ କରିଥାଉ ତାହା ଆତ୍ମିକ ମନା ହେବା ବିଷୟଟି ଅଟେ। ଯଦି ଜଣେ ବ୍ୟକ୍ତିଙ୍କ ନିକଟରେ ଅର୍ଥ ରହିନାହିଁ, ସେଥିରେ କିଛି ଭାବିବାର ନାହିଁ, ଯଦି ସେ ଆପଣଙ୍କୁ ଈଶ୍ୱର ସମ୍ମୁଖରେ ବିନମ୍ର କରି ରଖିବାର ବ୍ୟକ୍ତି ଜଣକ ଅଟନ୍ତି ଆଉ ଈଶ୍ୱରଙ୍କ ମଙ୍ଗଳ ସହିତ ସେମାନଙ୍କ ଆତ୍ମାରେ ପରିତୃପ୍ତ ଲାଭ କରିବା ପର୍ଯ୍ୟନ୍ତ ଆମେ ସେମାନଙ୍କ ସହିତ ପ୍ରାର୍ଥନା କରିବୁ ଆଉ ସେମାନଙ୍କ ହୃଦୟର ନିବୃତ୍ତ ସ୍ଥାନଟି ମଧ୍ୟରେ ଏପରି ଏକ ଉଦ୍ଦୀପନା ଜାଗ୍ରତ କରିଥାଏ ଯାହାକି ସେମାନଙ୍କ ସହଭାଗିତା ଲାଭ କରି ସମ୍ପର୍କ ରହିଥିବା ପରିବେଶଟିକୁ ଏବଂ ସେମାନଙ୍କ ଆଚାର ବ୍ୟବହାରକୁ ପରିବର୍ତ୍ତନ କରିଦେବ। ଏକ ହଳ ଯୋଉଟା ଆପଣ ପାଦରେ ପରିଧାନ କରିବା ନିମନ୍ତେ ସମ୍ବନ୍ଧ ଆପଣ ସୁଯୋଗଟିକୁ ଲାଭ କରିପାରିନଥାନ୍ତି। ହୋଇପାରିଥାଏ ଯେ ଆପଣ ଚିରାଫଟା ବସ୍ତ୍ରଟିଏ ପରିଧାନ କରିଥିଲେ, ତଥାପି ଆପଣ ମଧ୍ୟରେ କୌଣସି ଏକ ବିଶେଷ ବିଷୟ ଈଶ୍ୱରଙ୍କ ସୁମଧୁର ସଙ୍କେତକୁ ଗୁଞ୍ଜନ ପ୍ରଦାନ କରୁଅଛି। ଜଗତର ସମସ୍ତ ପ୍ରକାର ବିଭବ ଗୁଡ଼ିକର ପରିବର୍ତ୍ତେ ଅର୍ଥର ପରିବର୍ତ୍ତେ ମୁଁ ଏହାକୁ ଲାଭ କରିବା ନିମନ୍ତେ ବରଞ୍ଚ ଅଧିକ ପ୍ରିୟ ଜ୍ଞାନ କରିବି। ତେଣୁକରି ସେହି ସ୍ୱାଭାବିକ ଧରଣର ବିଷୟ ଗୁଡ଼ିକ ଯେ ସର୍ବଦା ଈଶ୍ୱରଙ୍କ ଆଶୀର୍ବାଦ ପ୍ରତୀକ ସ୍ୱରୂପ ହୋଇଥାଏ ଏହାକୁ ତ ଆପଣ କଦାପି କହିପାରନ୍ତି ନାହିଁ। ଈଶ୍ୱରଙ୍କ ନିକଟରେ ଦାଉଦ ସେପରି ଏକ ବିଷୟକୁ ପ୍ରକାଶ କରି କହିଥିଲେ, ସେ କହିଥିଲେ ଯେ ସେ ତ ଅଧର୍ମାଚାରୀକୁ ଆପଣ ସମ୍ପତ୍ତିରେ ବୃଦ୍ଧି ସାଧନ କରିବାର ଏକ ସ୍ୱଚ୍ଛ ବୃକ୍ଷର ସଦୃଶ୍ୟ ଦେଖିଥାନ୍ତି ଆଉ ଈଶ୍ୱର ତାଙ୍କୁ ପଚାରିଥିଲେ ଯେ ତଥାପି ଶେଷରେ ତାହାର ପରିସ୍ଥିତି ବିଷୟରେ ତୁମେ କଦାପି ଚିନ୍ତା କରିଥିଲ କି? ଆମମାନେ କେତେ ଉତ୍ତମ ପରିପାଟୀର ପୋଷାକକୁ ଯେ ପରିଧାନ କରିଥାଉ ସେଥିରେ କିଛି ଯାଇ ଆସେ ନାହିଁ, ଆମମାନଙ୍କୁ କେତେ ପରିମାଣର ଭୋଜନ କରିବା ଅଛି ତାହାକୁ ତ ସେପରି ଏକ ବିଷୟ କଦାପି ନୁହେଁ ଯାହାକି ଈଶ୍ୱରଙ୍କ ଉପସ୍ଥିତିରେ ଉପସ୍ଥାପିତ ହୋଇଥାଏ। ଏହି ଶରୀରକୁ କେତେ ଉତ୍ତମ ରୂପେ ଯତ୍ନ ନିଆଯାଇଥାଏ ନା କାହିଁକି ସେଥିପାଇଁ କହିବା କିଛି ହିଁ ରହିନାହିଁ, କାରଣ ବାସକରେ ରହିଥିବା ଏହି ଶରୀରଟି ତ ନିଶ୍ଚୟ ରୂପେ ବିନାଶ ହୋଇଯାଇଥାଏ। ମାତ୍ର ଏହା ତ ସେହି ପ୍ରାଣଟି ଅଟେ ଯାହାକି ମନୁଷ୍ୟର ମଧ୍ୟରେ ରହିଅଛି ଆଉ ଆତ୍ମା ସହିତ ଏକ ପ୍ରକାର ସର୍ତ୍ତଟି ରହିଅଛି, କାରଣ ଏହି ଆତ୍ମାଟି ତ ଜୀବିତ ଈଶ୍ୱରଙ୍କ ଉପସ୍ଥିତିକୁ ଚାଲିଯାଇଥାଏ। ତଥାପି ଅବସ୍ଥାଟିକୁ ଯେ ସ୍ୱୀକାର କରି ନିଆଯାଇଅଛି ଏହିପରି ବିଚାର କରି ଆମମାନେ ତାହାକୁ ଗ୍ରହଣ କରି ନେଇଥାଉ ଆଉ ଆମମାନେ କେବଳ ଏତିକି ବିଚାର କରିଥାଉ ଯେହେତୁ ଆମମାନେ ଏକ ରାଷ୍ଟ୍ର ଅଟୁ। ଠିକ ସେହିପରି ଭାବରେ ତ ଆହବ ଏବଂ ସେ ସମୟରେ ସମସ୍ତ ଇସ୍ରାଏଲ ପ୍ରଜାଗଣ ମଧ୍ୟ ଯେପରି ବିଚାରଧାରାକୁ ଗ୍ରହଣ କରିଥିଲେ ଆଉ ସକଳ ବିଷୟ ଗୁଡ଼ିକ ସ୍ୱୀକାର୍ଯ୍ୟ ବୋଲି ଗ୍ରହଣ କରି ନେଇଥିଲେ, ସେମାନଙ୍କ ଯାଜକଗଣ ଏବଂ ପ୍ରଚାରକଗଣ ସେମାନଙ୍କୁ ଏପରି କହିବା ନିମନ୍ତେ ଚେଷ୍ଟା କରିଥିଲେ ଯେ ସବୁକିଛି ବିଷୟ ଗୁଡ଼ିକ ତ ଯଥାର୍ଥ ଅଟେ, ପ୍ରତ୍ୟେକ ପ୍ରକାର ପ୍ରବନ୍ଧ ଗୁଡ଼ିକ ତ କେବଳ ଅତ୍ୟୁତ ବିଷୟ ଗୁଡ଼ିକ ହିଁ ଅଟେ। ତଥାପି ସେମାନେ କେବଳ ଜଣେ ବ୍ୟକ୍ତିଙ୍କ ସହିତ ସେପରି ପରିଚିତ ରହିଥିଲେ ଆଉ ସେ ତ ତ୍ରୁଟିପୂର୍ଣ୍ଣ ବିଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, କାରଣ ସେପରି ଏକ ଅପବିତ୍ର ଧର୍ମାଚରଣ ବିଷୟଟି ସହିତ ଏବଂ ଆଧୁନିକ ପ୍ରାଣୀର ମନଗତିର ସହିତ ଧାର୍ମିକ ଈଶ୍ୱର କୌଣସି ପ୍ରକାର ପରିତୃପ୍ତିକୁ ଯେ ଲାଭ କରିନଥିଲେ ଏହାକୁ ସେ ବୁଝିଥିଲେ। ସୁତରାଂ ଧରବାସୀ ଈଶ୍ୱର ଠିକ୍ ସେହିପରି ଭାବରେ କହିବା ଦ୍ୱାରା ସଦାସର୍ବଦା ସମଭାବରେ ବିଦ୍ୟମାନ ହୋଇଯାଇଛନ୍ତି। ଆଉ ଆମମାନଙ୍କର ସବୁକିଛି ଉଦ୍ୟମ ଗୁଡ଼ିକ ଏବଂ ମହତ ଧରଣର ବିଷୟ ଗୁଡ଼ିକୁ ଯାହାକୁ କି ଆମମାନେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଅଛୁ, ଈଶ୍ୱର ତ ତଥାପି ଏକମାତ୍ର ଅନ୍ୟ କୌଣସି ବିଷୟକୁ ଯାହାକି ତାଙ୍କର ଉପସ୍ଥିତିରେ ସମର୍ପିତ ହୋଇ ରହିଥିବା ଜୀବନର ବିପରୀତ ଅଟେ ତାହାକୁ କଦାପି ଯେ ତାହାକୁ କଦାପି ଗ୍ରହଣ କରିବେ ନାହିଁ, ଏହାକୁ ଆମମାନେ ବୁଝିଥାଉ। ଆମମାନେ ବିଦ୍ୟାଳୟ ଗୁଡ଼ିକୁ ତୀର୍ଥଭୂମି ଗୁଡ଼ିକୁ ନିର୍ମାଣ କରିଥାଉ ଏବଂ ଆରାଧନା ଗୁଡ଼ିକୁ ମଧ୍ୟ ନିର୍ମାଣ କରିପାରିଥାଉ। ଆମମାନେ ତ ସଂସ୍ଥା ଗୁଡ଼ିକୁ ମଧ୍ୟ ଲାଭ କରିପାରିଥାଉ, ଆମମାନେ ମହାନ ବିଷୟ ଗୁଡ଼ିକୁ ମଧ୍ୟ ଲାଭ କରିପାରିଥାଉ। ତଥାପି ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ପ୍ରାଣଟି ପବିତ୍ରୀକୃତ ହୋଇଯାଇ ନଥାଏ, ସେତେବେଳେ ପର୍ଯ୍ୟନ୍ତ ଈଶ୍ୱର କଦାପି ସନ୍ତୁଷ୍ଟ ହୋଇନଥାନ୍ତି। ଈଶ୍ୱରଙ୍କ ମେଡିଟେସ ଉପରେ ସମର୍ପିତ ହୋଇ ଈଶ୍ୱରଙ୍କ କାର୍ଯ୍ୟଗୁଡ଼ିକ ସମ୍ପନ୍ନ କରିବା ନିମନ୍ତେ ପବିତ୍ରୀକୃତ ହୋଇଥିବା ପ୍ରାଣଟି ତାହା ଯଦି ହୋଇନଥାଏ, ଆଉ ଆପଣମାନେ କୌଣସି ପ୍ରକାର ତାହା କେତେବେଳେ ପାଇପାରିନଥାନ୍ତି। ଆମ୍ଭମାନଙ୍କ ପ୍ରାର୍ଥନା ଗୁଡ଼ିକ ଯେ ଅତି ଦୁର୍ବଳ ଧରଣ ଅଟେ, ଏପରି ତ ଆପଣମାନେ ଲକ୍ଷ୍ୟ କରିଥାନ୍ତି। ପ୍ରାର୍ଥନାର ଅଳ୍ପ କିଛି ସମୟର ଅବଧିଟିକୁ ପ୍ରାୟ ଯେ ଅତିବାହିତ କରିବା ଉତ୍ତାରେ ଖଟ ଉପରେ ଶୋଇ ପଡ଼ିଥାଉ। ଦିନଟିରେ ମଧ୍ୟ ଥରେ କିମ୍ବା ଦୁଇଥର ତଦୁପ ଘଟୁଥିବାର ଆମମାନେ ଲକ୍ଷ୍ୟ କରିଥାଉ। ଆମମାନେ ସମସ୍ତେ ତ ଦୋଷୀ ଅଟୁ, ଆମମାନଙ୍କର ରାଷ୍ଟ୍ରଟି ତ ନୈତିକତା ରୂପେ ସମ୍ପୂର୍ଣ୍ଣ ଭାବେ ଅଧପତିତ ହୋଇଯାଇଅଛି। ଆମମାନେ ବିଲି ଗ୍ରାହମ ଏବଂ ଓରା ରବର୍ଟଙ୍କ ପରି ପ୍ରଚାରକଗଣଙ୍କୁ ପ୍ରତ୍ୟେକ ସ୍ଥାନରେ ଦେଖିବାକୁ ପାଇଥାଉ। ତଥାପି ପ୍ରେମିକ ଈଶ୍ୱର ନିକଟକୁ ପୁନଃ ଫେରି ଆସିବା ନିମନ୍ତେ ଆମେରିକା ହୃଦୟ ମଧ୍ୟରେ ସେତେବେଳେ ପର୍ଯ୍ୟନ୍ତ ତୁଷାର୍ଥର ଏକ ଭାବନା ଜାଗ୍ରତ ହୋଇନାହିଁ, ପ୍ରେମ କରୁଥିବା ଅନୁଭୂତିରେ ମଧ୍ୟକୁ ଆକର୍ଷିତ ହୋଇନାହିଁ, ଏକ ଜୀବିତ ଈଶ୍ୱର ଉପରେ ସୁଦୃଢ଼ ବିଶ୍ୱାସରେ ଜାଗ୍ରତ ହୋଇନାହିଁ, ସେତେବେଳେ ପର୍ଯ୍ୟନ୍ତ ଆମମାନେ କେବଳ ମସ୍ତିଷ୍କଟିକୁ ସ୍ପନ୍ଦିତ କରିଅଛୁ ଯେପରିକି ଏହା ଉଦ୍ଗାର କରିପାରେ। ଆମମାନେ ଆପଣା ଛାତିକୁ ଫୁଲାଇ ଚାଲିପାରିଥାଉ, ଆମମାନଙ୍କର କମିଜର କଲରକୁ ପଛକୁ ଓଲଟାଇ ରଖିପାରିଥାଉ, ଆଉ ସହରର ରାଜମାର୍ଗରେ ଚାଲିଥାଉ ଏବଂ ଆପଣମାନଙ୍କୁ ଅଧ୍ୟାପକ କିମ୍ବା ଆଚାର୍ଯ୍ୟ ବୋଲି ପରିଚିତ କରିବା ନିମନ୍ତେ ଇଚ୍ଛା କରିଥାଉ। ହୋଇପାରିଥାଏ ଯେ ଆମମାନେ ରାଷ୍ଟ୍ର ମଧ୍ୟରେ ରହିଥିବା ସବୁଠାରୁ ସୁଖ୍ୟାତି ସମ୍ପନ୍ନ ମଣ୍ଡଳୀର ପାଳକ ବୋଲି ପରିଚିତ ହୋଇପାରିଥାଉ, ଆଉ ଆମମାନେ ସକ୍ଷମ ପରି ଅତି ପବିତ୍ର ଆଚରଣ ବିଶିଷ୍ଟ ବ୍ୟକ୍ତିଗଣ ହୋଇପାରିଥାଉ। ଏପରି କୌଣସି ବ୍ୟକ୍ତିଟିଏ ମଧ୍ୟ ଏପରି ନାହିଁ ଯିଏକି ଆମମାନଙ୍କ ଜୀବନ ଉପରେ ଆଙ୍ଗୁଳି ଉଠାଇ କିଛି କହିପାରିବା ନିମନ୍ତେ ସକ୍ଷମ ହୋଇଥାଏ। ତଥାପି ସେହି ପ୍ରାଣଟି ଯାହାକି ଆମମାନେ ମଧ୍ୟ ବାସ କରି ରହିଅଛି ତାହା ଯଦି ଈଶ୍ୱରଙ୍କ ଉଦ୍ଦେଶ୍ୟ ଉତ୍ତପ୍ତ ହୋଇ ରହିନଥାଏ ସେତେବେଳେ ପର୍ଯ୍ୟନ୍ତ ତନ୍ମଧ୍ୟ କୌଣସି ଏକ ବିଶେଷ ପ୍ରକାରର ବିଷୟଟି ତାହା ତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁଷାର୍ତ ହୋଇ ରହିନାହିଁ। ଠିକ ସେହିପରି ଏକ ବିଷୟ ଅଟେ ଯେପରିକି ଧରଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହି ରୂପ ହେ ପରମେଶ୍ୱର ମୋ ପ୍ରାଣ ତୁମ୍ଭ ପାଇଁ ଧକାଏ, ଅର୍ଥାତ୍ ଯେତେବେଳେ ପର୍ଯ୍ୟନ୍ତ ଅନୁଭୂତିର ନିଦର୍ଶନ ସୂଚକ ଆମମାନଙ୍କ ଆତ୍ମାତି ସେହିପରି ଅବସ୍ଥାକୁ ପାଇ ନ ଯାଇଥାଏ। ସେହି କାରଣରୁ ସାମ୍ୟବାଦ ନୀତିଟି ଏବଂ ସେପରି ଅନ୍ୟାନ୍ୟ ବିଷୟ ଗୁଡ଼ିକ ମଧ୍ୟ ବର୍ତ୍ତମାନ ଯେପରି ବିଜୟ ଲାଭ କରୁଅଛି ସେହିପରି ଭାବରେ ସେଗୁଡ଼ିକ ସଫଳତାକୁ ମଧ୍ୟ ଲାଭ କରିବେ, ଆଉ ସହଯୋଗ କରୁଥିବା ପ୍ରତିଟି ବ୍ୟବସ୍ଥା ଗୁଡ଼ିକୁ ଯାହାକି ଆମମାନେ କରିପାରିଥାଉ ତାହା ଏହାକୁ ଆଦୌ ସ୍ଥଗିତ କରିପାରିବ ନାହିଁ। ଏହା ଯେ ସଫଳ ହେବ ଏପରି ଭାବନା କରାଯାଇଥିଲା, ତଥାପି ଈଶ୍ୱର ଆପଣା ମଣ୍ଡଳୀକୁ ଆହ୍ୱାନ କରୁଅଛନ୍ତି। ଏହି ସାଧାରଣ ମହିଳା ଜଣକ ଏଲିଅଙ୍କର କୁଳିରତର ପରିସର ମଧ୍ୟକୁ ଆସିପାରିଥିଲେ, କାରଣ ସାଧାରଣତଃ ଆପଣ ଯେ କି ପ୍ରକାର ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଜଣକ ଅଟନ୍ତି ତାହା ଆପଣଙ୍କର କାର୍ଯ୍ୟକଳାପଟି ପ୍ରଦର୍ଶନ କରିଥାଏ, ଆଉ ପୁନଶ୍ଚ ଈଶ୍ୱରଙ୍କ ଜଣେ ଭାବବାଦୀଙ୍କର ରକ୍ଷଣାବେକ୍ଷଣ ଭାରକୁ ବହନ କରିବା ନିମନ୍ତେ ସେ ମନୋନୀତ କରାଯାଇଥିଲେ। ତଥାପି ସେ ଯେ ଜିହୁଦୀ ନ ହୋଇ ବରଂ ଅନ୍ୟ ଜାତିର ଏକ ମହିଳା ଥିଲେ ଏହାକୁ ସ୍ମରଣ ରଖିଥାନ୍ତୁ। ଆଉ ଦେଶଟି ତ ଉତ୍ତପ୍ତ ହୋଇ ଜଳୁଥିଲା, ଆଉ ଏଥିରେ ସନ୍ଦେହ କରିବାର କିଛି ନାହିଁ ଯେ ଏହି ସାଧାରଣ ମହିଳା ଜଣକ ସେପରି କୁଳୀନତାର ଅଧିକାରୀ ହୋଇପାରିଥିବା ଯୋଗୁଁ ଜଣେ ବିଶ୍ୱାସିନୀର ଆଦର୍ଶ ସୂଚକ ହୋଇପାରିଥିବା କାରଣରୁ ସେପରି କରିପାରିଥିଲେ। ଯେହେତୁ ଈଶ୍ୱର ଯେ ତାଙ୍କୁ କଦାପି ଆହ୍ୱାନ ପ୍ରଦାନ କରିନଥାନ୍ତେ ଏପରି ଏକ ବିଷୟକୁ ଆମମାନେ ଲକ୍ଷ୍ୟ କରିଥାଉ, କାରଣ ଈଶ୍ୱରଙ୍କ ଜଣେ ଭାବବାଦୀଙ୍କର ରକ୍ଷଣାବେକ୍ଷଣ ଭାରକୁ ବହନ କରିବା ନିମନ୍ତେ ସେ ଯଦି ଆହୁତ ହୋଇନଥାନ୍ତେ ଈଶ୍ୱର ତାଙ୍କୁ କଦାପି ଏହି ଭାରତ ନିମନ୍ତେ ମନୋନୀତ କରିନଥାନ୍ତେ। ଯେହେତୁ ଯେଉଁ ଗ୍ରହଟି ଏକ ଅଯୋଗ୍ୟ ଧରଣ ଗ୍ରହ ଅଟେ ସେପରି ଗ୍ରହ ମଧ୍ୟକୁ ସେ ଆପଣ ଜଣେ ଭାବବାଦୀଙ୍କୁ କଦାପି ପ୍ରେରଣ କରିନଥାନ୍ତେ। ଏହା ତ ତାଙ୍କର ନିରୂପଣ କରିବାର ଉଦ୍ଦେଶ୍ୟ ନଥିଲା, ମାତ୍ର ତାହା ତ ଈଶ୍ୱରଙ୍କ ନିରୂପଣର ଉଦ୍ଦେଶ୍ୟଟି ଥିଲା। ଏହା ତ ତାଙ୍କୁ ପ୍ରସ୍ତାବିତ କରିବାର କାରଣଟି ନଥିଲା, ମାତ୍ର ଏହା ତ ଈଶ୍ୱର ଥିଲେ ଯେ ତାହାକୁ ପ୍ରସ୍ତାପନ କରିପାରିଥିଲେ। ସେ ଏକ ଝରଣା ନିକଟକୁ ବାସ କରିବା ନିମନ୍ତେ ପ୍ରେରଣ କରାଯାଇଥିଲେ, ଆଉ କାକଗୁଡ଼ାକୁ ତାଙ୍କୁ ଭୋଜନ ପ୍ରଦାନ କରୁଥିଲେ। ତଥାପି କୌଣସି ଏକ ବିଶେଷଣ ଘଟଣା ଯେ ଘଟିବ ତାହା ତ ଈଶ୍ୱରଙ୍କ ଆଦେଶ ଥିଲା। ଆଉ ଏଲିୟଙ୍କ ସ୍ୱଭାବ ବିଶିଷ୍ଟ ଜଣେ ବିଶ୍ୱାସୀ ନିକଟକୁ ଈଶ୍ୱର ଅବଶ୍ୟ ସେ ଜଣେ ବିଧବା ନାରୀ ଥିଲେ ଆଉ ସେ ଯେ କିପରି ଘରର ମହିଳା ଥିଲେ ଏହାକୁ ତ ଆମେ ସମସ୍ତେ ଜାଣୁ। ଆଉ ଜଣେ ବିଧବା ନାରୀ ଅନ୍ୟମାନଙ୍କ ସହିତ ଗମନାଗମନ କରିପାରିନଥାନ୍ତି, ତାଙ୍କ ସ୍ୱାମୀ ତ ମରିଯାଇଥିଲେ। ଆଉ ଜଣେ ଯୁବକ ବାଳକକୁ ବଢାଇବାର ପ୍ରଶ୍ନଟି ତାଙ୍କ ସହିତ ରହିଥିଲା। ଆଉ ସେହି ଦେଶ ମଧ୍ୟରେ ପ୍ରଜାଗଣ ସେମାନଙ୍କ ରବି ଫସଲ ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରୁଥିଲେ। ଆଜିକାଲି ଆମେ ଯେପରି ଜଳଭଣ୍ଡାର ଯୋଜନା ଗୁଡ଼ିକୁ ଲାଭ କରିଅଛୁ, ସେତେବେଳେ କିନ୍ତୁ ସେପରି ସେମାନଙ୍କର ସୁବିଧା ସୁଯୋଗ ନଥିଲା। ଆଉ ବୃକ୍ଷ ଗୁଡ଼ିକୁ ସୁରକ୍ଷାର ଉପାୟ ରୂପେ ବ୍ୟବହାର କରାଯାଉଥିଲା। ସେମାନେ ଶସ୍ୟ ଉପରେ ନିର୍ଭର କରି ରହୁଥିଲେ। ସେମାନେ ଆଉ ପ୍ରଜାବର୍ଗଙ୍କ ଅଧମର କାରଣ ଯୋଗୁଁ ଏବଂ ସେମାନଙ୍କ ନୈତିକ ଜୀବନର ପତନ ଯୋଗୁଁ ଦେଶ ମଧ୍ୟକୁ ଦୁର୍ଭିକ୍ଷ ସୂତ୍ରପାତ ହୋଇଥିଲା। ସେହି ସ୍ଥାନରେ ସେମାନେ କ୍ଷୀରାର୍ତ୍ତ ଥିଲେ ଏବଂ ମୃତ୍ୟୁବରଣ କରୁଥିଲେ। ଆଉ ଆମମାନେ ଯେତେବେଳେ ଲକ୍ଷ୍ୟ କଲୁ କି ଯେ ରାତାରାତି ଧରି ଅନେକ ରାତ୍ରି ଧରି ପ୍ରାର୍ଥନା କରିଥିଲେ, ଏଥିରେ ସନ୍ଦେହ କର କିଛି ନାହିଁ। ଯଦି ସେ ଏହାକୁ ଦେଖୁଥିଲେ ଯେ ହାଣ୍ଡିରୁ ଅଟା ଆସ୍ତେ ଆସ୍ତେ ଶେଷ ହେବାକୁ ଯାଉଅଛି, ଆଉ ଏହାକୁ ଏପରି ଏକ ସ୍ଥାନରେ ଉପନୀତ ହେବାକୁ ବାକି ରହିଅଛି ଯେତେବେଳେ କି ପାତ୍ର ମଧ୍ୟରେ ମୁଠାଏ ପରିବାର ଅଟା ମଧ୍ୟ ଆଉ ମିଳିବ ନାହିଁ। ତନ୍ମଧ୍ୟରେ ସେ ଯାହା କିଛି ଥିବା ଦେଖିଥିଲେ ତାହା ତ ମୁଠାଏ ପରିବାର ଅଟା ମାତ୍ର ଥିଲା। ମୃତ୍ୟୁ ତ ପ୍ରବେଶ ପଦ୍ଧତିର ଅତି ନିକଟବର୍ତ୍ତୀ ହୋଇଥିଲା, ତାଙ୍କ ଦ୍ୱାରଟିର ନିକଟବର୍ତ୍ତୀ ହେଉଥିଲା। ଯେହେତୁ ଅଧିକ କିଛି ପରିବାର ଅଟା ପାଇବା ନିମନ୍ତେ ଅନ୍ୟ କୌଣସି ପ୍ରକାର ଉପାୟ ରହିନଥିଲା, ସମ୍ପୂର୍ଣ୍ଣ ରାଷ୍ଟ୍ରଟି ତ ଭୋକ ଉପାସରେ ଆଗ୍ରସ୍ତ ରହିଥିଲା। ଆଉ ସେହି ପାତ୍ରଟି ମଧ୍ୟରେ ଅଳ୍ପ ପରିମାଣର ତୈଳ ବାକି ରହିଥିଲା। ତାଙ୍କର ଏବଂ ମୃତ୍ୟୁ ମଧ୍ୟରେ ବ୍ୟବଧାନିତ ହୋଇ ରହିଥିବା ସେତିକି ପରିମାଣର ଅଟା ଏବଂ ତେଲ ପାତ୍ରଗୁଡ଼ିକ ମଧ୍ୟରେ ପଡ଼ି ରହିଥିଲା। ତଥାପି ପ୍ରାର୍ଥନା ବିଷୟରେ ସମ୍ଭବତଃ ସେ ଅଧିକ ରୂପେ ଓ ପ୍ରକୃତରେ ଅତି ବିଶ୍ୱାସୀ ହୋଇ ରହିଥିଲେ। ଆପଣମାନେ ତାହାକୁ ଆପଣମାନଙ୍କ ପରିବାରଟିରେ ମଧ୍ୟରେ ଅଭ୍ୟାସ ପରିଣତ କରନ୍ତୁ। ତେବେ ଆଜିର ଏହି ପ୍ରାତଃ କାଳରେ ଆମେ ଯେପରି ବିଶ୍ୱସ୍ତ ରହିଅଛୁ, ତହିଁ ମଧ୍ୟ ଅଧିକ କିଛି ପରିମାଣରେ ବିଶ୍ୱାସଯୋଗ୍ୟ ହେବା ନିମନ୍ତେ ଏହା ଆମ୍ଭମାନଙ୍କୁ ପ୍ରେରଣା ପ୍ରଦାନ କରିବ। ଆଉ ମୃତ୍ୟୁ ଯେ ଆମମାନଙ୍କ ଦ୍ୱାର ଦେଶରେ ଆସି ଉପସ୍ଥିତ ହୋଇସାରିଅଛି, ଏହାକୁ ଆମେ ଯେତେବେଳେ ଅବଗତ ହୋଇଥାଉ ସେତେବେଳେ ଏହା ଆମମାନଙ୍କୁ ତଦ୍ରୂପ ଚାଳନା ପ୍ରଦାନ କରିବ। ଆଉ ମୁଁ ମଧ୍ୟ ବିଶ୍ୱାସ କରିଥାଏ ଯେ ସମ୍ଭବତଃ ଆମମାନେ ମଧ୍ୟ ଏପରି ଏକ ବିଷୟକୁ ବସ୍ତୁତଃ ଚିନ୍ତା କରିପାରିଥାଉ, ଅର୍ଥାତ୍ ସେ ସମ୍ପୂର୍ଣ୍ଣ ରାତ୍ରିଟିକୁ ପ୍ରାର୍ଥନା କରିବାରେ ସମ୍ଭବତଃ ଅତିବାହିତ କରିଥାଇ ପାରନ୍ତି। ଏହାକୁ ସ୍ଥିତ କରିବା ନିମନ୍ତେ କେବଳ ଏକମାତ୍ର ଦିବସର ଆବଶ୍ୟକ ରହିଥିଲା। ସେ ତ ଆପଣାର ଏହି ଆପଣ ସେହି ସ୍ଥାନ ପୋଷ୍ଟର ହଳଦୀ ବର୍ଣ୍ଣ ଓଠ ଗୁଡ଼ିକୁ ନିରୀକ୍ଷଣ କରି ରହିପାରିଥାନ୍ତି, ଯିଏକି ପ୍ରାୟତଃ 3 କିମ୍ବା 4 ବର୍ଷ ବୟସର ଶିଶୁ ପୁତ୍ରଟି ଥିଲା। ଆଉ ସେ ଆପଣଙ୍କ ଶରୀରକୁ ମଧ୍ୟ ଲକ୍ଷ୍ୟ କରି ଦେଖିପାରିଥାନ୍ତି, ଯାହା ମଧ୍ୟ ହାଡ଼ ଗୁଡ଼ିକ ଗଣି ହୋଇଯାଉଥିଲା ଏବଂ ସେଥିରୁ ମାଂସ ଲକ୍ଷଣଟି ଦିନକୁ ଦିନ ଲୋପ ପାଇଯାଉଥିବା କାରଣରୁ ପଞ୍ଜା ଗୁଡ଼ିକ ବାହାରକୁ ବାହାରି ଆସୁଥିଲା। ଆଉ ସେହି ଘଟଣା ଗୁଡ଼ିକୁ ଘଟୁଥିବା ଦେଖିବା ଦ୍ୱାରା ତାହା ତ ଜଣେ ମାତାଙ୍କ ନିମନ୍ତେ ଅତ୍ୟନ୍ତ ଭୟାନକ ଧରଣର ଦୃଶ୍ୟଟି ନ୍ୟାୟ ଉପସ୍ଥାପିତ ହୋଇପାରିଥିଲା। ଆଉ ତଥାପି ଈଶ୍ୱରଙ୍କ ଆଡ଼କୁ ନିଜର ହାତକୁ ବିସ୍ତାର କରି ରଖିଥିବା ଅବସ୍ଥାରେ ଥିବା ରାତ୍ରି ସେ ପ୍ରାର୍ଥନା କରୁଥିଲେ, କହୁଥିଲେ ଏତେବେଳେ ଆମମାନଙ୍କ ଜୀବିତ ରହିବା ନିମନ୍ତେ କେବଳ ମୁଠାଏ ଅଟା ଏବଂ ଅଳ୍ପ କିଛି ପରିମାଣର ତେଲ ବାକି ରହିଯାଇଅଛି। ଏହା ଯେ ଅତି ବିସ୍ମୟକର ବିଷୟଟି ଅଟେ ତାହାକୁ ତ ଆପଣମାନେ ଜାଣନ୍ତି। ଆପଣମାନେ ଆଉ କୌଣସି ଏକ ଅବସରରେ ମୋତେ ପୁନଃ ପ୍ରଚାର କରୁଥିବା ଯଦି ଶ୍ରବଣ କରି ନ ପାରନ୍ତି, ତେବେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ହୃଦୟକୁ ଏହାଦ୍ୱାରା ଏତେବେଳେ ଥର କରିଦେବାକୁ ସକ୍ଷମ କରନ୍ତୁ। ହଁ, ଏହା ଏକ ସନ୍ଦେଶ ନ୍ୟାୟ ଆପଣ ପ୍ରତି ହେଉ। ଏହା ତ ଅବଶ୍ୟ ବିସ୍ମୟକର ଅଟେ, ସବୁଠାରୁ ବଳି ବିସ୍ମୟକର ଅଟେ, ଅର୍ଥାତ୍ ସମୟ ସମୟ ଈଶ୍ୱର ସେପରି ଏକ ବିସ୍ମୟର କାର୍ଯ୍ୟକୁ କରିଥାନ୍ତି। ଆପଣମାନେ ତ ଜାଣନ୍ତି ଆମମାନେ ଆପଣମାନଙ୍କର ପାପ ଗୁଡ଼ିକୁ ଯେତେବେଳେ ସ୍ୱୀକାର କରିଥାଉ ବା ଈଶ୍ୱର ଯାହା କିଛି ଆବଶ୍ୟକ କରିଥାନ୍ତି ସେହିସବୁ ଆବଶ୍ୟକ ବିଷୟ ଗୁଡ଼ିକୁ ଆମମାନେ ସଫଳ କରିଥାଉ। ଆମମାନେ ତ ଈଶ୍ୱରଙ୍କ ପ୍ରତି ବିଶ୍ୱାସ କରିଥିଲୁ। ଏପରି ଏକ ପରିସ୍ଥିତି ଗୁଡ଼ିକ ତ ରହିଅଛି ଯାହାକୁ ଅବଶ୍ୟ ସମ୍ମୁଖିତ ହେବାକୁ ହିଁ ଅଛି, ଆଉ ଏହା ତ ତାଙ୍କ ଇଚ୍ଛାନୁସାରେ ଅଟେ। ଆଉ ଆମମାନେ ତ ଆପଣଙ୍କର ପାପ ଗୁଡ଼ିକୁ ସ୍ୱୀକାର କରିସାରିଅଛୁ। ଆମମାନେ ସେସବୁ ଅପକର୍ମ ଗୁଡ଼ିକୁ ଯାହାକି ଆମେ କରିଥିଲୁ ସେ ସବୁକୁ ସୁଧାରି ଯୁକ୍ତିବଦ୍ଧ କାର୍ଯ୍ୟ ପରିଣତ କରିଦେଇଅଛୁ, ସେହିସବୁ କାର୍ଯ୍ୟ ଗୁଡ଼ିକୁ ସମ୍ପନ୍ନ କରିଦେଇଅଛୁ ଯାହାକୁ କିପରି ଯେ ସମ୍ପନ୍ନ କରିବାକୁ ଅଛି ଏହା ତ ଆମମାନେ ଜାଣିଥିଲୁ। ସେହି ପ୍ରତ୍ୟେକ ଆବଶ୍ୟକ ବିଷୟ ଗୁଡ଼ିକୁ ଯାହାକି ଈଶ୍ୱର ସ୍ୱୟଂ ପ୍ରସ୍ତୁତ କରିଅଛନ୍ତି କିମ୍ବା ଆବଶ୍ୟକ କରିଅଛନ୍ତି, ଆମେ ସେ ସବୁ ଆବଶ୍ୟକ ଗୁଡିକୁ ସମ୍ପୂର୍ଣ୍ଣ କରିଅଛୁ, ଆଉ ତଥାପି ସେ ସର୍ବଦା ନିରବ ରହିଅଛନ୍ତି, ଆଉ ସେ କଦାପି ଆମମାନଙ୍କୁ ଉତ୍ତର ମଧ୍ୟ ଦେଇନଥାନ୍ତି। ଯେଉଁ ପ୍ରଜାଗଣ ଯେପରି ଏକ ସ୍ଥାନକୁ ଆସି ପହଞ୍ଚି ଯାଇଛନ୍ତି, ସେପରି କ୍ଲିଷ୍ଟ ଲୋକମାନଙ୍କ ସହିତ ଆଜିର ପ୍ରାତଃକାଳରେ ଯେ ମୁଁ କଥାବାର୍ତ୍ତା କରୁଅଛି, ଏଥିରେ ମୁଁ ନିଶ୍ଚିତ ଅଟେ। ମୁଁ ତ ସ୍ୱୟଂରୁ ସେପରି ସ୍ଥାନରେ ବହୁଧା ପହଞ୍ଚିଥିଲି। ମୁଁ ଯେତେବେଳେ ସେଠାକୁ ଫେରିଯାଇ ତାହାକୁ ସ୍ମରଣ କରିଥାଏ, ଆଉ ମୋର ଜୀବନକୁ ତାହାରି ପରେ ଚିହ୍ନିତ କରିଥାଏ, ଆଉ ଆବାଧାର ସବୁ ପ୍ରକାର କାମଗୁଡ଼ିକୁ ଦୂରେଇ ଦେଇଥାଏ। ତଥାପି ସେତେବେଳେ ଯେ କୌଣସି ଏକ ପ୍ରକାର ଭୁଲଟିଏ ମୁଁ କରି ପକାଇଥିଲି, ଏପରି ଏକ ବିଷୟକୁ ମୁଁ ଲକ୍ଷ୍ୟ କରୁଥିଲି, ମୁଁ ତାହାକୁ ମାନିବା ନିମନ୍ତେ ତାଙ୍କ ଚରନ୍ତକୁ ଚାଲି ଆସିଥିଲି, ଆଉ କହିଥିଲି, ହେ ପିତା ପରମେଶ୍ୱର, ବର୍ତ୍ତମାନ ମୁଁ ଏହାକୁ ସୁଧାରିବି, ଏବଂ ସେପରି କରିବାକୁ ଆଗଭର ମଧ୍ୟ ହୋଇଥିଲି। ତତ୍ପରେ ଫେରି ଆସିଥାଏ, ପୁଣି କହିଥାଏ, ହେ ପ୍ରଭୁ, ଆପଣ ଯେତେବେଳେ ଈଶ୍ୱର ଅଟନ୍ତି ଆପଣ ମୋତେ ଉତ୍ତର ଦେବେ। ଆପଣ ମୋ ଦ୍ୱାରା ସମ୍ପୂର୍ଣ୍ଣ କରିବା ନିମନ୍ତେ ମୋଠାରୁ ଯାହା କିଛି ବିଷୟକୁ ଆବଶ୍ୟକ କରିଥିଲେ, ଏହିସବୁ ଆବଶ୍ୟକ ବିଷୟ ଗୁଡିକୁ ମୁଁ ପୂର୍ଣ୍ଣ ମାତ୍ରାରେ ସଫଳ କରିପାରିଅଛି, ଆଉ ସବୁକିଛି ଆବଶ୍ୟକୀୟ ବିଷୟ ଗୁଡିକୁ ମୁଁ ସଫଳ କରିଦେଇଅଛି। ଏହା ସତ୍ତ୍ୱେ ସେ କାର୍ଯ୍ୟ କରିନଥିଲେ, ଏପରି ଅନୁଭୂତ ହେଉଥିଲେ ଯେପରି ସେ ନିରବ ହୋଇ ବସିଅଛନ୍ତି, ତାହା ତ ସେହିପରି ଏକ ବିଷୟର ଅନୁଭୂତି ଅଟେ, ଯେତେବେଳେ ଆପଣଙ୍କୁ ଦୃଢ଼ତାର ନିଶ୍ଚିତ ନିଶ୍ଚିତ ହୋଇଯିବାକୁ ଅଛି ଯେ ସେ ଈଶ୍ୱର ଅଟନ୍ତି ବୋଲି। ତଥାପି ହତୋତ୍ସାହିତ ହୋଇପଡ଼ନ୍ତୁ ନାହିଁ, କେବଳ ଗୋଟିଏ ମାତ୍ର ବିଷୟକୁ ସଫଳ ହେବାକୁ ଅଛି, ଅର୍ଥାତ୍ ଈଶ୍ୱରଙ୍କ ବିଷୟରେ ଆପଣଙ୍କ ହୃଦୟଟିକୁ ନିଶ୍ଚିତ ହୋଇ ରହିବାକୁ ହିଁ ଅଛି। ମୋର ବିଷୟବସ୍ତୁଟି ଯେକୌଣସି କାର୍ଯ୍ୟକୁ ସମ୍ପନ୍ନ କରିବା ପୂର୍ବେ ସର୍ବପ୍ରଥମେ ଆପଣମାନେ ନିଶ୍ଚିତ ହୋଇ ଯାଆନ୍ତୁ, ଆଉ ତାହା ଯେ ଈଶ୍ୱରଙ୍କ କାର୍ଯ୍ୟ ଅଟେ ଏ ବିଷୟରେ ଆପଣଙ୍କ ହୃଦୟ ମଧ୍ୟରେ ନିଶ୍ଚିତ ହୋଇଯାଆନ୍ତୁ, ଆଉ ସେ ଯାହା କିଛି କରିବାକୁ କହିଥିଲେ ସେହି ସବୁ ଆବଶ୍ୟକ ବିଷୟ ଗୁଡିକୁ ଆପଣ ଯେତେବେଳେ ସଫଳ କରିଥାନ୍ତି, ସେତେବେଳେ ଯାଇ ଆପଣ ନିଶ୍ଚିତ ହୋଇଯାଇଥାନ୍ତି ଯେ ସେହି କେବଳ ଈଶ୍ୱର ଅଟନ୍ତି। କାରଣ ବିଶ୍ୱାସ ଯଦି ଯେତେବେଳେ କାର୍ଯ୍ୟ କରିବାକୁ ଆରମ୍ଭ କରିଦେଇଥାଏ, ଠିକ୍ ସେହି ସମୟ ଆପଣମାନେ ଏହାକୁ ସେପରି ସ୍ଥଳରେ ବୁଝିଥାନ୍ତି। କାରଣ ସେ ଯେ ବିଶ୍ୱାସଯୋଗ୍ୟ ଅଟନ୍ତି ତାହାକୁ ଜାଣିଥିବା କାରଣରୁ ବିଶ୍ୱାସଟି ତ ସେହି ସ୍ଥାନରେ ଦୂଢ଼ୀଭୂତ ହୋଇ ରହିଥାଏ। ଆଉ ଆପଣ ତ ପ୍ରତ୍ୟେକ ଆବଶ୍ୟକ ବିଷୟଟିକୁ ସାମ୍ନା କରିଥିଲେ, ସେ ଯେ ଅଟନ୍ତି ଏହାକୁ ମଧ୍ୟ ଆପଣ ବିଶ୍ୱାସ କରିଥାନ୍ତି, ଆଉ ବିଶ୍ୱାସଟି ତ ଏହାକୁ ସ୍ଥିରତା ସହିତ ଦୂଢ଼ୀଭୂତ ଅବସ୍ଥାରେ ଧରି ରଖିଥାଏ। ଓହୋ, ତାଙ୍କ ପବିତ୍ର ନାମର ଗୌରବ କରନ୍ତୁ। ବିଶ୍ୱାସ ତ କଦାପି ହରଣ ହେବ ନାହିଁ, ଯେହେତୁ ଏହା ସୁନିଶ୍ଚିତ ଅଟେ କି ଯେ ଈଶ୍ୱର ଅଛନ୍ତି, ଆଉ ଯେଉଁମାନେ ତାଙ୍କୁ ଆଗ୍ରହ ସହକାରେ ଅନ୍ୱେଷଣ କରିଥାନ୍ତି ସେ ସମସ୍ତଙ୍କ ସେ ପୁରସ୍କାର ଦାତା ଅଟନ୍ତି। ଏହା ଅତି ଗଭୀରତମ ସ୍ଥାନକୁ ଅବତରଣ କରିଯାଉ, ଏବଂ ଆପଣମାନଙ୍କ ମଧ୍ୟରୁ କଦାପି ହରଣ ନ ହେଉ, ବ୍ରାହ୍ମ ଆରାଧନାଳୟରୁ କଦାପି ଦୂରୀଭୂତ ନ ହେଉ। ଆପଣମାନେ ଈଶ୍ୱରଙ୍କର ଆବଶ୍ୟକ ବିଷୟ ଗୁଡିକୁ ଯଦି ସମ୍ମୁଖୀନ କରିଥିଲେ, ଆଉ ସେ ଯେ ଅଛନ୍ତି ଏହାକୁ ଆପଣମାନଙ୍କ ହୃଦୟ ମଧ୍ୟରେ ଆପଣ ଯଦି ବିଶ୍ୱାସ କରିଅଛନ୍ତି, ଈଶ୍ୱର ତ ଆପଣମାନଙ୍କ ବିଶ୍ୱାସକୁ ପରୀକ୍ଷା କରୁଅଛନ୍ତି, ଯେହେତୁ ତାହାକୁ ସମ୍ପନ୍ନ କରିବା ନିମନ୍ତେ ସେ ପ୍ରିୟ ଜ୍ଞାନ କରିଥାନ୍ତି। ଆପଣମାନେ ନିଜର ପାପ ଗୁଡିକୁ ସ୍ୱୀକାର କରିଥିଲେ, ଆଉ ଈଶ୍ୱର ଯାହା କିଛି ବିଷୟ ଗୁଡିକୁ ଆବଶ୍ୟକ କରିଥିଲେ ସେହି ସକଳ ଆବଶ୍ୟକ ବିଷୟ ଗୁଡିକୁ ତ ଆପଣମାନେ ସମ୍ପୂର୍ଣ୍ଣ କରିଥିଲେ, ଆଉ ତଥାପି ସେ ନିରବ ହୋଇ ରହିଥିଲେ। ମନେ ରଖିଥାନ୍ତୁ ଯେ ସେ ଯେ ବିଶ୍ୱାସଯୋଗ୍ୟ ଅଟନ୍ତି ଏହା ହିଁ ବିଶ୍ୱାସ କହିଥାଏ। ତେବେ ଯାଇ ବିଶ୍ୱାସ ଏହାର ସହିତ ଥାଇ ତାହାକୁ ଦୃଢ଼ୀଭୂତ କରିଥାଏ, ଯଦ୍ୟପି ଏହା ଯେ କିପରି ଏକ ବିଷୟ ଅଟେ ତାହା ବିଷୟରେ ଆପଣମାନେ କିଛି ହେଲେ ଜାଣିନଥାନ୍ତି, ତଥାପି ସେ ଯେ ରହିଅଛନ୍ତି ଏହାକୁ ସେ ଜାଣିଥାଏ, ଆଉ ସେ ଯେ ଅଛନ୍ତି ଏହା ତ ସୁନିଶ୍ଚିତ ଅଟେ। ତତ୍ପରେ ମନେ ରଖିଥାନ୍ତୁ, ଯଦି ସେ ଅଛନ୍ତି ସେ ତାଙ୍କର ବାକ୍ୟଗୁଡିକ ମଧ୍ୟ ସତ୍ୟ ହୋଇ ରହିବାକୁ ଅଛି, ଆଉ ସେହି ସବୁ ଆବଶ୍ୟକତା ଗୁଡିକୁ ସଫଳ କରିବା ନିମନ୍ତେ ସେ ଆପଣଙ୍କର ଆବଶ୍ୟକ ଯଦି ଚାହିଁଥିଲେ, ଆପଣ ସେପରି କରିଥିଲେ, ତେବେ ଆପଣଙ୍କ ବାକ୍ୟଟିକୁ ଯତ୍ନ ସହିତ ରଖିବା ନିମନ୍ତେ ସେ ମଧ୍ୟ ବାଧ୍ୟ ଅଟନ୍ତି। କଦାପି ପଛଘୁଞ୍ଚା ଦିଅନ୍ତୁ ନାହିଁ, ଆଉ ଏପରି କହନ୍ତୁ ନାହିଁ ଯେ ମୁଁ ତ କଦାପି ସୁସ୍ଥତା ଲାଭ କରିନଥିଲି। ଆହେ ବିଶ୍ୱାସରେ ଦୁର୍ବଳ ଓ ଅସହାୟ ଯେ ତୁମ୍ଭେ ଅଟ, ତାହାକୁ ସେପରି କଦାପି ବିଶ୍ୱାସ କର ନାହିଁ। ଯଦି ସବୁକିଛି ଅପକର୍ମ ଗୁଡିକୁ ସ୍ୱୀକାର କରାଯାଇ ସାରିଅଛି, ଆଉ ସବୁକିଛି ଅଧର୍ମ ବିଷୟ ଗୁଡିକୁ ଯଦି ନିଷ୍କାସିତ ହୋଇ ସାରିଅଛି, ଆଉ ଈଶ୍ୱରଙ୍କ ସମସ୍ତ ଆବଶ୍ୟକ ବିଷୟ ଗୁଡିକ ଯଦି ଆପଣ ସମ୍ପୂର୍ଣ୍ଣ କରିସାରିଅଛନ୍ତି, ତେବେ ତ ବିଶ୍ୱାସରେ ସେହି ଯଥାର୍ଥ ସ୍ଥାନରେ ଦୃଢ଼ୀଭୂତ ହୋଇ ଯଥାର୍ଥ ସ୍ଥାନରେ ଦୃଢ଼ୀଭୂତ ଅବସ୍ଥାରେ ତାହାକୁ ସ୍ଥିରୀକୃତ କରି ରଖିଥାଏ। କୌଣସି ବିଷୟ ତାହାକୁ ବିଚଳିତ କରିପାରେ ନାହିଁ, ସେ ତ ଅଛନ୍ତି ଆଉ ଆପଣ ଏଥିପାଇଁ ନିଶ୍ଚିତ ଅଟନ୍ତି। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଲାନ୍ତ ନ ହୋଇ ଗମନ କରିବେ। ଅପେକ୍ଷା କରନ୍ତୁ, ଆପଣମାନେ ତାଙ୍କର ଆବଶ୍ୟକତା ଗୁଡ଼ିକୁ ଯେତେବେଳେ ସାମ୍ନା କରିସାରି ଅଛନ୍ତି, ସେତେବେଳେ ଅମଳର ନିମନ୍ତେ ତା ଆପଣଙ୍କ ବିଶ୍ୱାସକୁ ଦୃଢ଼ତା ପ୍ରଦାନ କରିଥାଏ। ଆପଣମାନେ ଯଦି ସାମ୍ନା କରିଥିଲେ କରିଅଛନ୍ତି, ଈଶ୍ୱରଙ୍କର ଆବଶ୍ୟକତା ଗୁଡ଼ିକ ତ ସଫଳିତ ହୋଇସାରିଅଛି କିମ୍ବା ସମ୍ମୁଖୀନ ହୋଇସାରିଅଛି, ଆଉ ଆପଣମାନେ ତ ସମ୍ପୂର୍ଣ୍ଣ ରୂପେ ଏହାକୁ ନିରୂପଣ କରିସାରିଥିଲେ, ଆଉ ଆପଣମାନେ ଯାହା କିଛି କାର୍ଯ୍ୟକୁ ସମ୍ପନ୍ନ କରନ୍ତୁ ବୋଲି ଈଶ୍ୱର ଆବଶ୍ୟକ କରିଥିଲେ ସେହି ସକଳ ଆବଶ୍ୟକତା ଗୁଡ଼ିକୁ ଆପଣମାନେ ସମ୍ପନ୍ନ କରିସାରିଅଛନ୍ତି। ତେବେ ସେ ଯେ ଅଛନ୍ତି ଏ ବିଷୟରେ ଆପଣମାନଙ୍କର ବିଶ୍ୱାସ ତ ଉଚିତ ପ୍ରକାରେ ତନ୍ମଧ୍ୟରେ ସ୍ଥିରୀକୃତ ହୋଇ ରହିଥାଏ। ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ରହିଥାନ୍ତୁ। ସେ ଯେ ଆମମାନଙ୍କୁ ପରୀକ୍ଷା କରିବାକୁ ପ୍ରିୟ ଜ୍ଞାନ କରନ୍ତି ଏହା ତ ଆପଣମାନେ ଜାଣନ୍ତି। ଆମମାନଙ୍କ ବିଶ୍ୱାସର ପୁନଃପ୍ରଭାବକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଆନନ୍ଦିତ ହୋଇଥାନ୍ତି। ଆପଣମାନେ ଏହାକୁ ଜାଣିଥିଲେ କି ଆପଣମାନେ କିପରି ଭାବରେ ଯେ ପୁନଃପ୍ରଭାବକୁ ପ୍ରଦର୍ଶନ କରାଇଥାନ୍ତି ତାହାକୁ ଲକ୍ଷ୍ୟ କରିବା ନିମନ୍ତେ ଈଶ୍ୱର ମନସ୍ଥ କରିଥାନ୍ତି। ଆପଣମାନେ ଯେତେବେଳେ କହିଥାନ୍ତି ଯେ ହେ ପ୍ରଭୁ, ମୁଁ ଆପଣ ବିଶ୍ୱାସ କରିଥାଏ କାରଣ ଆପଣ ତ ମୋର ମୁକ୍ତିଦାତା ଅଟନ୍ତି, କାରଣ ଆପଣ ଯେ ସୁସ୍ଥ ପ୍ରଦାନ ଅଟନ୍ତି ଏହାକୁ ମୁଁ ବିଶ୍ୱାସ କରିଥାଏ, ଆପଣ ଯେ କେବଳ ସେହି ଜଣକ ଅଟନ୍ତି ଯିଏକି ପବିତ୍ର ଆତ୍ମାକୁ ଦାନ ଆକାରରେ ପ୍ରଦାନ କରିଥାନ୍ତି ଏହାକୁ ମୁଁ ବିଶ୍ୱାସ କରିଥାଏ, ଆଉ ସେହି ସବୁ ବିଷୟ ଗୁଡ଼ିକୁ ଯାହାକୁ କି ମୁଁ ଆବଶ୍ୟକ କରୁଅଛି ଆପଣ ଯେ ସେହି ଈଶ୍ୱର ଅଟନ୍ତି ଯିଏକି ତାହାକୁ ପ୍ରଦାନ କରିଥାନ୍ତି। ଆପଣ ନିଜର ସମସ୍ତ ପାପ ଗୁଡ଼ିକୁ ଯେତେବେଳେ ସ୍ୱୀକାର କରିଦେଇଥାନ୍ତି ଆଉ ସେ ଆପଣଙ୍କୁ ଯଦି ସୁସ୍ଥ ପ୍ରଦାନ କରିଦିଅନ୍ତି ତେବେ ଆପଣ ତାଙ୍କ ପାଇଁ ଯାହା କିଛି କରିବେ ବୋଲି ପ୍ରତିଜ୍ଞା କରିଥାନ୍ତି ତାହାକୁ ଯଦି ସମ୍ପନ୍ନ କରିଥାନ୍ତି, ଆଉ ଯେହେତୁ କି ଏହା ସଂଗଠିତ ହେବା ଦ୍ୱାରା ସଫଳ ହୋଇଅଛି, ସେହି ହେତୁରୁ ଜଣେ ଭୀରୁର ନ୍ୟାୟ ଆପଣ କୌଣସି ଏକ ସ୍ଥାନକୁ ପଳାୟନ କରିଥିଲେ, ତେବେ ତ ଈଶ୍ୱର ସେପରି ଏକ ପାତ୍ରକୁ ବ୍ୟବହାର କରିପାରନ୍ତି ନାହିଁ। ଆପଣଙ୍କୁ ବ୍ୟବହାର କରିବା ନିମନ୍ତେ ସେଠାରେ କୌଣସି ପ୍ରକାର ପନ୍ଥା ରହିଯାଇ ନାହିଁ, ଆପଣଙ୍କୁ ଉତ୍ତର ପ୍ରଦାନ କରିବା ନିମନ୍ତେ କୌଣସି ପ୍ରକାର ପନ୍ଥା ରହିନାହିଁ, ଯଦି କେବଳ ବିଶ୍ୱାସ ଦ୍ୱାରା ହିଁ ସେ ଉତ୍ତର ପ୍ରଦାନ କରିଥାନ୍ତି। ତତ୍ପରେ ଆକସ୍ମିକ ଭାବେ ଯଥାଶୀଘ୍ର ଆପଣ ଦୂରକୁ ଚାଲି ଯାଇଥାନ୍ତି ଆଉ ସେ ଉତ୍ତର ଦେଇପାରିନଥାନ୍ତି, ତଥାପି ପ୍ରକୃତ ଧର ବିଶ୍ୱାସ କହିଥାଏ ଯେ ସେଠାରେ ଦୃଢ଼ୀଭୂତ ହୋଇ ରହିଥାଉ, ଆଉ ଈଶ୍ୱର ଯେ ଅଛନ୍ତି ସେଥିରେ ନିଶ୍ଚିତ ହୋଇ ରହିବା ଦ୍ୱାରା ତେବେ ସେ ଦୃଢ଼ତାର ସହିତ ସୁସ୍ଥିର ହୋଇ ରହିଥାଏ, ପୁଣି ସେ ଯେ ଅଛନ୍ତି ଏଥିରେ ସେ ନିଶ୍ଚିତ ହୋଇଥାଏ। ଏ ବିଷୟଟି ଯେ ସମ୍ପୂର୍ଣ୍ଣ କରିବାକୁ ହିଁ ଅଛି, ଈଶ୍ୱର ଯଦି ସେପରି କହିଥାନ୍ତି ଆପଣ ପାପ ଗୁଡ଼ିକୁ ସ୍ୱୀକାର କରିବା ନିମନ୍ତେ ଏବଂ ସେପରି ଅନ୍ୟାନ୍ୟ ବିଷୟ ଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେ ଯଦି କହିଥାନ୍ତି ଆଉ ଆପଣ ଯଦି ଏହାକୁ ସମ୍ପୂର୍ଣ୍ଣ କରିଅଛନ୍ତି ତେବେ ସେ ଯେ ଅଛନ୍ତି ଏପରି ତ ବିଶ୍ୱାସ କରିଥାଏ, ଆଉ ଏହା ଯେ ସଂଗଠିତ ହେବାକୁ ଯାଉଅଛି ତାହା ତ ସୁନିଶ୍ଚିତ ଅଟେ। ଆପଣଙ୍କ ନିବେଦନଟିକୁ ତ ଅବଶ୍ୟ ସ୍ୱୀକୃତି ଲାଭ କରିବାକୁ ହିଁ ଅଛି। ଆହେ ମୁଁ ଆପଣମାନେ ଯେ ଏହା ତାହାକୁ ପାର୍ଶ୍ୱରେ ଯିବେ ନାହିଁ ଏପରି ମୁଁ ଭରସା କରିଥାଏ। ଆପଣମାନେ ଈଶ୍ୱର ବିଷୟରେ ନିଶ୍ଚିତ ହୋଇଥାନ୍ତି ତେବେ ଈଶ୍ୱର ତ ଆପଣ ବାକ୍ୟରେ ନିମନ୍ତେ ଦୃଢ଼ ସଂକଳ୍ପ ଅଟନ୍ତି, ଆପଣଙ୍କୁ ପରୀକ୍ଷା କରି ଦେଖିବା ନିମନ୍ତେ ସେ ତ କେବଳ ଅପେକ୍ଷା କରି ରହିଅଛନ୍ତି। ସେ ତ ବହୁଧା ସେପରି କରିଥିଲେ। ଆସନ୍ତୁ ଦୁଇଟି କିମ୍ବା ତିନୋଟି ଘଟଣା ଗୁଡ଼ିକୁ ଆମେ ଯେତେବେଳେ ପୁନରାୟ ଶ୍ରବଣ କରୁ। ଆସନ୍ତୁ ଏପ୍ରିୟ ସନ୍ତାନ ବିଷୟରେ ଆମେ ବିଚାର କରୁ। ସେମାନଙ୍କୁ ତ ମୂର୍ତ୍ତିର ସମ୍ମୁଖରେ ଦଣ୍ଡବୋଧ କରିବାକୁ ନଥିଲା, ଈଶ୍ୱର ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରି ରହିଥିଲେ, ଆଉ ସେମାନେ ଯେ ପ୍ରଜ୍ୱଳିତ ଅଗ୍ନିର କୁଣ୍ଡକୁ ନିକ୍ଷେପ କରାଯିବେ ସେପରି ଏକ ଘୋଷଣାକୁ ସେମାନେ ଯେତେବେଳେ ଶ୍ରବଣ କରିଥିଲେ ସେତେବେଳେ ସେମାନେ କହିଥିଲେ ଆମମାନଙ୍କ ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି। ମାତ୍ର ସେ ଯେବେ ନ କରନ୍ତି ତେବେ ହେ ମହାରାଜ, ଆମମାନେ ଆପଣଙ୍କ ଦେବଗଣର ସେବା କରିବୁ ନାହିଁ। ଲକ୍ଷ୍ୟ କରନ୍ତୁ, ଈଶ୍ୱରଙ୍କ ବିଷୟରେ ସେମାନେ ନିଶ୍ଚିତ ଥିଲେ ଏବଂ ଦୃଢ଼ ସଂକଳ୍ପ ମଧ୍ୟ ଥିଲେ। ସେ ଯେ ଯେହୋବା ପରମେଶ୍ୱର ଥିଲେ ଏହାକୁ ସେମାନେ ଜାଣିଥିଲେ, ସେ ଯେ ପ୍ରାର୍ଥନା ଉତ୍ତର ଦେଇଥାନ୍ତି ଏହାକୁ ବୋଲି ସେମାନେ ଜାଣିଥିଲେ, ତଥାପି ସେମାନଙ୍କ କ୍ଷେତ୍ରରେ ସେ ତାହାକୁ ସମ୍ପନ୍ନ କରିଥିଲେ ଅବା ନୁହେଁ, ତାହା ଯାହା କିଛି ଥିଲା ନା କାହିଁକି, ତଥାପି ତାହା ତ ଉତ୍ତମତାକୁ ସୃଷ୍ଟି କରିବା ନିମନ୍ତେ ହିଁ ଉଦ୍ଦିଷ୍ଟ ଥିଲା। ତେଣୁକରି ସେମାନେ ନିଜ ବକ୍ତବ୍ୟଟିକୁ ହିଁ କେବଳ ପ୍ରଦାନ କରିଥିଲେ, ଆପଣମାନଙ୍କର ପାପ ଗୁଡ଼ିକୁ ସ୍ୱୀକାର କରିଥିଲେ ଆଉ ମୃତ୍ୟୁ ପଥକୁ ଚାଲି ଯାଇଥିଲେ। ସେମାନେ ଯେତେବେଳେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ଆଡ଼କୁ ଯାଉଥିଲେ ସେତେବେଳେ ସେମାନେ ଏହାକୁ ଅବଗତ ହୋଇ ରହିଥିବା କାରଣରୁ ସେଥିରେ ନିଶ୍ଚୟ ରହିଥିଲେ ଯେ ଈଶ୍ୱର ଯଦ୍ୟପି ସେମାନଙ୍କୁ ଜଳିଯିବା ନିମନ୍ତେ ଆଜ୍ଞା ପ୍ରଦାନ କରନ୍ତି, ତଥାପି ପୁନରୁତ୍ଥାନ ଦିନରେ ସେ ସେମାନେ ପୁନଃ ଉତ୍ଥାପିତ କରିବେ। ସେମାନେ ତ ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ଥିଲେ, ଯଦି ସେମାନେ ଏହାକୁ ନିଶ୍ଚିତ ରୂପେ ଜାଣିଥିଲେ ଯେ ଈଶ୍ୱର ସବୁକିଛି ବିଷୟଗୁଡ଼ିକୁ ସେମାନଙ୍କ ଲାଭଜନକ ଉଦ୍ଦେଶ୍ୟ ନିମନ୍ତେ ହିଁ ସଫଳ କରିବେ। ଆଉ ଈଶ୍ୱରଙ୍କ ବିଷୟରେ ଆମମାନେ ଯେତେବେଳେ ନିଶ୍ଚିତ ହୋଇ ରହିଥାଉ, ସେତେବେଳେ ସବୁକିଛି ବିଷୟକୁ ଈଶ୍ୱର ଆମମାନଙ୍କ ଲାଭଜନକ ନିମନ୍ତେ କରିଥାନ୍ତି, ଏହାକୁ ତଦ୍ୱାରା ବୁଝିଥାଉ। ତେଣୁକରି ସେମାନେ କେବଳ ଏକମାତ୍ର ବକ୍ତବ୍ୟକୁ ପ୍ରଦାନ କରିଥିଲେ ଯେ ସେମାନେ ଏଥିରେ ନିଶ୍ଚିତ ଅଟନ୍ତି ବୋଲି। ଆଉ ସେମାନେ ତ ପ୍ରଜ୍ୱଳିତ ଅଗ୍ନିଗୁଣ ଆଡ଼କୁ ନିର୍ଭୟ ଅଗ୍ରସର କରି ଯାଇଥିଲେ, ଆଉ ସେମାନଙ୍କ ଉପରେ ଶିର ଦୃଷ୍ଟିକୁ ରଖିଥିବା ଦ୍ୱାରା ଈଶ୍ୱର ସେମାନଙ୍କୁ ସେଟାକୁ ଅଗ୍ରସର କରିଯିବା ନିମନ୍ତେ ଆଦେଶ ଦେଇଥିଲେ। ସେ ସେମାନଙ୍କ ପ୍ରତିକ୍ରିୟାକୁ ଦେଖିବା ନିମନ୍ତେ ଇଚ୍ଛା କରିଥିଲେ। ରାଜା ଯେତେବେଳେ ଏପରି କହିଥିଲେ ଯେ ଆଉ ଯେତେବେଳେ ତୁରି ବାଜିଥିଲା ସେତେବେଳେ ତୁମମାନେ ଦଣ୍ଡବୋଧ କରିଥିଲ କି, ସେମାନେ କହିଥିଲେ ନୁହେଁ, ଆମମାନେ ଦଣ୍ଡବୋଧ କରିନଥିଲୁ। ଆପଣଙ୍କ ବିଶ୍ୱାସଟି ସେହିପରି ଅଟେ, ଦୃଢ଼ତାର ସହିତ ତାହାକୁ ଧରି ରଖିଥାନ୍ତୁ। ଆଚ୍ଛା, ତେବେ ତୁମମାନେ ଯଦି ଦଣ୍ଡବୋଧ କରିନଥିଲ ତେବେ ମୋହର ଘୋଷଣାଟିକୁ ତୁମମାନେ ଅବଗତ ହୋଇଥିଲ କି? ହଁ, ଆମମାନେ ଆପଣଙ୍କ ଘୋଷଣାଟିକୁ ଅବଶ୍ୟ ଜାଣୁ। ମୋହର ଘୋଷଣାଟି ଏପରି ଅଟେ କି ଯେ ପୂର୍ବେ କଦାପି ସେପରି ଉତ୍ତପ୍ତ ହୋଇନଥିବା ସାତଗୁଣା ଅଧିକ ଉତ୍ତପ୍ତ ଏହି ଅଗ୍ନିକୁଣ୍ଡଟିକୁ କରାଯିବ, ଆଉ ମୁଁ ତୁମମାନଙ୍କୁ ତମଧ୍ୟକୁ ନିକ୍ଷେପ କରିଦେବି। ବର୍ତ୍ତମାନ ତୁମମାନେ ଦଣ୍ଡବୋଧ କରିବାକୁ ଚାହିଁବ କି? କଦାପି ନୁହେଁ, ଆମମାନେ କୌଣସି ପ୍ରକାରେ ଦଣ୍ଡବୋଧ କରିବୁ ନାହିଁ। ସେମାନଙ୍କର ବିଶ୍ୱାସଟି ତ ସେହିପରି ସ୍ଥାନ ରକ୍ଷା କରିବାକୁ ମିଳିଥାଏ। ଈଶ୍ୱର ତ କହିଥିଲେ ଯେ ଆଚ୍ଛା, ସେମାନେ ଏ ବିଷୟ ପରିପ୍ରେକ୍ଷୀରେ କଣ ଯେ କରିଥାନ୍ତି ତାହାକୁ ମୁଁ ଲକ୍ଷ୍ୟ କରିବି। ସେମାନଙ୍କର ବିଶ୍ୱାସଟି ଯେ କି ପ୍ରକାର ପ୍ରତିକ୍ରିୟାକୁ ଦେଖାଇବ ତାହାକୁ ମୁଁ ଲକ୍ଷ୍ୟ କରିବି। ତେଣୁକରି ସେ କହିଥିଲେ ଯେ ସେମାନଙ୍କ ହସ୍ତ ଗୁଡ଼ିକୁ ବାନ୍ଧି ପକାଅ, ଆଉ ସେମାନଙ୍କ ପଦଗୁଡ଼ିକୁ ମଧ୍ୟ ବାନ୍ଧି ପକାଅ, ଆଉ ସେମାନଙ୍କ ଉତ୍ତପ୍ତ ଅଗ୍ନିକୁଣ୍ଡର ମଧ୍ୟକୁ ନିକ୍ଷେପ କରିବାକୁ ତତ୍ପର ହୁଅ, ଆଉ ସେମାନଙ୍କ ମୁଖମଣ୍ଡଳ ଉପରେ ଉତ୍ତପ୍ତ ଅଗ୍ନିର ଧାସକୁ ବହନ କରି ସେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ଆଡ଼କୁ ଅଗ୍ରସର କରିଥିଲେ। ଆଉ ଈଶ୍ୱର ତଥାପି ନିରବଦଷ୍ଟ ହୋଇ ସେ ଆଡ଼କୁ ଚାହିଁ କରି ରହିଥିଲେ। ତଥାପି ସେ ଯେ ଈଶ୍ୱର ଥିଲେ ଏ ବିଷୟରେ ସେମାନେ ନିଶ୍ଚିତ ରହିଥିଲେ। ସେମାନେ ଆପଣମାନଙ୍କ ସ୍ୱୀକୃତି ଗୁଡ଼ିକୁ ପ୍ରଦାନ କରିସାରିଥିଲେ। ସେମାନେ ଅବଗତ ହୋଇ ରହିଥିବା ସକଳ ପ୍ରକାରର ବିଷୟଗୁଡ଼ିକୁ ସେମାନେ ଉଚିତ ପ୍ରକାରେ ସମ୍ପନ୍ନ କରିସାରିଥିଲେ, ଆଉ ସେ ଯେ ନ୍ୟାୟୀ ଈଶ୍ୱର ଅଟନ୍ତି ଏଥିରେ ସେମାନେ ନିଶ୍ଚିତ ହୋଇ ରହିଥିଲେ। ତେଣୁକରି ସେମାନେ ନିର୍ଭୟତାର ସହିତ ଅଗ୍ନିକୁଣ୍ଡଟି ଆଡ଼କୁ ଅଗ୍ରସର ହୋଇ ଚାଲି ଯାଇଥିଲେ। ଆଉ ଠିକ ଶେଷ ମୁହୂର୍ତ୍ତରେ ସେଠାକୁ ସେ ପବନ ରଥ ଉପରେ ଚଢ଼ି ସ୍ୱର୍ଗରୁ ସେହି ସ୍ଥାନକୁ ଓହ୍ଲାଇ ଆସିଥିଲେ। ପବନର ଘେର ମଧ୍ୟରେ ସେମାନଙ୍କୁ ରଖି ସେ ସେମାନଙ୍କୁ ଉତ୍ଥାପିତ କରିଥିଲେ, ଯେତେବେଳେ କି ସେ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ସହିତ ପରାମର୍ଶ ମଧ୍ୟ କରିଥିଲେ। ଯେଉଁ ସ୍ଥାନରେ ବିଶ୍ୱାସ ପ୍ରତିକ୍ରିୟା ପ୍ରକାଶ କରିଥାଏ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଈଶ୍ୱର ଆପଣଙ୍କ ବିଶ୍ୱାସକୁ ସ୍ଥିରୀକୃତ ରଖିବା ନିମନ୍ତେ ସେପରି କରିଥାନ୍ତି। ପୁରାତନ ନିୟମରେ ଆୟୁବ ନାମକ ଜଣେ ବ୍ୟକ୍ତି ଥିଲେ, ସେତେବେଳେ ଶୟତାନ ଆମ୍ଭମାନଙ୍କର ବିପକ୍ଷ ଜଣକ ଆମମାନଙ୍କୁ ତାଙ୍କୁ ଜଣେ ଅଜଣା ପାପୀ ବୋଲି ଦୋଷୀ କରିଥିଲା। ତଥାପି ସେ କୌଣସି ପ୍ରକାରର ପାପକର୍ମ କରିନଥିଲେ, ଏହାକୁ ତ ଆୟୁବ ବୁଝିଥିଲେ। ସେ ଏହାକୁ ଜାଣିଥିଲେ ଯେ ସେ ଯାହା କିଛି ଅପକର୍ମ କରିଥିଲେ ନା କାହିଁକି ସେ ସବୁକୁ ସେ ସ୍ୱୀକାର କରିଥିଲେ, ଆଉ ସେଠାରେ ଦଗ୍ଧୀଭୂତ କରାଯାଇଥିବା ବଳିଦାନକୁ ସେ ଉତ୍ସର୍ଗୀତ କରିଥିଲେ। ତାହା ତ ଈଶ୍ୱରଙ୍କର ଆବଶ୍ୟକତା ଥିଲା, ଆଉ ତାହା ଯାହାକି ଈଶ୍ୱର ଆବଶ୍ୟକ କରିଥାନ୍ତି, ଅର୍ଥାତ୍ ଆପଣଙ୍କର ଅଙ୍ଗୀକାରଟିକୁ ସେ ଆବଶ୍ୟକ କରିଥାନ୍ତି। ଆଉ ଆୟୁବ ସେହି ସବୁ ବିଷୟଗୁଡ଼ିକୁ ସମ୍ପନ୍ନ କରିଥିଲେ। ଆଉ ଶୟତାନ କହିଥିଲା ଯେ ମୁଁ ତାଙ୍କର ଓଟ ଗୁଡ଼ିକୁ ହରଣ କରିନେବି, ତାଙ୍କର ସମସ୍ତ ବେଶ ଗୁଡ଼ିକୁ ହରଣ କରିନେବି, ଯେହେତୁ ସେ ଜଣେ ଧନୀ ବ୍ୟକ୍ତି ଅଟନ୍ତି। ଆଉ ପରିଶେଷରେ ସେ ତାଙ୍କର ସନ୍ତାନଗଣକୁ ମଧ୍ୟ ମାରି ପକାଇଥିଲା, ଯେଉଁମାନେ କି ତାଙ୍କର ଅତି ପ୍ରିୟଜନ ଥିଲେ। ତଥାପି ଆୟୁବ ତ ଦୃଢ଼ ସଂକଳ୍ପ ହୋଇ ରହିଥିଲେ, ଯେହେତୁ ସେ ଏହାକୁ ଜାଣିଥିଲେ ଯେ ଈଶ୍ୱର ଆଚ୍ଛା ସେ ତ ଈଶ୍ୱର ଥିଲେ, ଏଥିପ୍ରତି ସେ ଦୃଢ଼ ନିଶ୍ଚୟ ଥିଲେ। ଯେହେତୁ ସେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ଆଉ ସେ ତ ତାଙ୍କର ଆବଶ୍ୟକତା ଗୁଡ଼ିକୁ ପୂର୍ଣ୍ଣ କରିଥିଲେ, ସେ ତ ଅନୁସନ୍ଧାନ କରିଥିଲେ, ଆଉ ଦେଖିଥିଲେ ଯେ ମୁଁ ତ ସକଳ ପ୍ରକାରର ପାପ ଗୁଡ଼ିକର ନିମିତ୍ତ ଦଗ୍ଧୀଭୂତ କରୁଥିବା ବଳିଦାନ ଗୁଡ଼ିକୁ ଅର୍ପଣ କରିଥିଲି। ମୋର ହୃଦୟ ମଧ୍ୟରେ ମୁଁ ଏପରି କହିଥିଲି ଯେ ସମ୍ଭବତଃ ମୋହର ପୁତ୍ରଗଣ ଯେତେବେଳେ ଏକ ଭୋଜଟିଏ ପ୍ରସ୍ତୁତ କରିଥିଲେ, ଆଉ ମୋର କନ୍ୟାଙ୍କର ସେଥିରେ ସେମାନଙ୍କ ସହିତ ସହଯୋଗ କରିଥିଲେ, ସମ୍ଭବତଃ ଏପରି ହୋଇପାରିଥାଏ କି ଯେ ସେମାନେ ଆପଣମାନଙ୍କ ହୃଦୟ ମଧ୍ୟରେ କୌଣସି ପ୍ରକାରର ଗୁପ୍ତ ପାପକୁ କରିଥାଇ ପାରନ୍ତି। ସେହି କାରଣ ମୁଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀତ ଦଗ୍ଧୀଭୂତ ବଳିଦାନଟିକୁ ଅର୍ପଣ କରିବି। ଏବଂ ସେମାନଙ୍କ ସମସ୍ତ ପ୍ରକାର ମୃତ୍ୟୁ ଗୁଡ଼ିକୁ ଅଙ୍ଗୀକାର କରିବି। ହେ ଈଶ୍ୱର, ଈଶ୍ୱର ଯାହାକୁ କରିବା ନିମନ୍ତେ ଆଜ୍ଞା ପ୍ରଦାନ କରିଥାନ୍ତି ସେହି ଆଜ୍ଞାଟିକୁ ଜଣେ ମନୁଷ୍ୟ ଏତେ ରକ୍ଷା କରିଥାଏ, ସେଥିରେ ସେ ଯେ ଈଶ୍ୱର ଅଟନ୍ତି ଏହାକୁ ସେ ନିଶ୍ଚୟତା ପ୍ରଦାନ କରିଥାନ୍ତି, ତାଙ୍କୁ ଉତ୍ତର ଦେବାକୁ ହିଁ ଅଛି। ବିଶ୍ୱାସ ସର୍ବଦା ଦୃଶ୍ୟପଟ ମଧ୍ୟକୁ ତାଙ୍କୁ ଆହ୍ୱାନ କରିଥାଏ। ଯାହା କିଛି ଯଥାର୍ଥ ବିଷୟ ଅଟେ ତାହାକୁ ଆପଣ ଯେତେବେଳେ ଅବଗତ ହୋଇଥାନ୍ତି, ଅର୍ଥାତ୍ ଆପଣ ତାଙ୍କ ଆବଶ୍ୟକତା ଗୁଡ଼ିକୁ ଯେତେବେଳେ ସଫଳ କରିଥାନ୍ତି, ଅର୍ଥାତ୍ ଆପଣ ଯେତେବେଳେ ପାପକୁ ସ୍ୱୀକାର କରିଥିଲେ ଏବଂ ସବୁକିଛି ବିଷୟକୁ ଯଥାର୍ଥ ରୂପେ କରିଥିଲେ ଆଉ ପୁନଃସ୍ଥାପନ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ ଆଉ ଏହାକୁ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ, ତେବେ ସେ ଯେ କେତେ ନିରବ ହୋଇ ରହିଥାନ୍ତି ନା କାହିଁକି ତାହାକୁ ମୁଁ ଭୃକ୍ଷେପ ନଥାଏ। ଯେହେତୁ ସେ ତଥାପି ଈଶ୍ୱର ଅଟନ୍ତି, ସେ ବିଶ୍ୱାସଟିକୁ ସେହି ସ୍ଥାନରେ ସୁରକ୍ଷା କରି ରଖିବା ନିମନ୍ତେ ଅପେକ୍ଷା କରି ରହିଅଛନ୍ତି। ଆପଣ ତ ନିଜର କର୍ମ ଗୁଡ଼ିକୁ କରିସାରିଅଛନ୍ତି, ବର୍ତ୍ତମାନ ଆପଣଙ୍କର କର୍ମ ଗୁଡ଼ିକ ଦ୍ୱାରା ସେ ଆପଣଙ୍କର ବିଶ୍ୱାସକୁ ଲକ୍ଷ୍ୟ କରିବାକୁ ଚାହିଁଥାନ୍ତି। ଆପଣ ଯେ କ'ଣ କରିବେ ତାହାକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଇଚ୍ଛା କରିଥାନ୍ତି। ଆପଣ ଯଦି ଅଭିଷିକ୍ତ ହୋଇଥିଲେ ଏବଂ ପ୍ରାର୍ଥନା କରାଯାଇଥିଲେ, ତେବେ ଏହାର ପରିପ୍ରେକ୍ଷୀରେ ଆପଣ କି ପ୍ରକାର ଭାବରେ ଯେ ବିଶ୍ୱାସ କରିଥାନ୍ତି ତାହାକୁ ଦେଖିବା ନିମନ୍ତେ ଈଶ୍ୱର ଅପେକ୍ଷା କରୁଅଛନ୍ତି। ଆସନ୍ତା ରବିବାର ଦିନ ଆସିବାକୁ ମନସ୍ଥ କରନ୍ତୁ ନାହିଁ, ଆଉ ସହର ମଧ୍ୟରେ ଅନ୍ୟ କେହି ଜଣେ ସୁସ୍ଥ ପ୍ରଦାନକାରୀଙ୍କୁ ପରବର୍ତ୍ତୀ ରବିବାର ଦିନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହନ୍ତୁ ନାହିଁ। ଆପଣଙ୍କ ବିଶ୍ୱାସ ରୂପେ ରହିଥିବା ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଅପେକ୍ଷା କରି ରହିଅଛନ୍ତି। ପରବର୍ତ୍ତୀ ଦିନ ନିମନ୍ତେ ପଛଘୁଞ୍ଚା ଦିଅନ୍ତୁ ନାହିଁ, ଆଉ କହନ୍ତୁ ନାହିଁ ଯେ ମୁଁ ତ ଖୁବ୍ ବ୍ୟସ୍ତତା ଅନୁଭବ କରିଥାଏ, କାରଣ ମୁଁ ଯେ ସୁସ୍ଥତା ଲାଭ କରିଅଛି ଏପରି ଏକ ଅନୁଭୂତିକୁ ମୁଁ ଅନୁମାନ କରିନଥାଏ। ତେଣୁକରି ସର୍ବପ୍ରଥମ କ୍ଷେତ୍ରରେ ଆପଣ ତ ପ୍ରାର୍ଥନା ପରିସର ମଧ୍ୟକୁ ଆସିବା ନିମନ୍ତେ ଜଣେ ଯୋଗ୍ୟବନ୍ତ ବ୍ୟକ୍ତି ନୁହନ୍ତି, ଆପଣ ତ ନୁହନ୍ତି, ଆପଣ କଦାପି ନୁହନ୍ତି, ଆପଣ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ମଧ୍ୟ ନୁହନ୍ତି, କାରଣ ସେ ଯେ ଈଶ୍ୱର ଅଟନ୍ତି ଏହାକୁ ଆପଣ ଆଦୌ ବିଶ୍ୱାସ କରନ୍ତି ନାହିଁ, ମୁଁ କରିନଥାଏ। ଆପଣମାନେ ସମ୍ଭବତଃ କହିପାରିଥାନ୍ତି ଯେ ଭାଇ ବ୍ରହ୍ମ, ମୁଁ ଆପଣଙ୍କ ସହିତ ଅସହମତ ପ୍ରକାଶ କରିଥାଏ, ଆପଣ ଯେ କିପରି ଅଟନ୍ତି ତାହା ତ ଆପଣଙ୍କର ବ୍ୟବହାରଟି ପ୍ରମାଣିତ କରିଥାଏ। ସେମାନଙ୍କ ଫଳରୁ ତୁମମାନେ ସେମାନଙ୍କୁ ଚିହ୍ନିବ। ଜଣେ ବ୍ୟକ୍ତି ଯେ ଯୀଶୁଖ୍ରୀଷ୍ଟ ସହିତ ସହଭାଗିତା ରଖିଅଛନ୍ତି ଯେପରି କହନ୍ତି, କିମ୍ବା ଖ୍ରୀଷ୍ଟିଆନ ଅଛନ୍ତି ଯେତେବେଳେ ଏପରି କହିଥାନ୍ତି, ଆଉ ତଥାପି ସେ ମଦ୍ୟପାନ କରିଥାନ୍ତି ଏବଂ ଧୂମ୍ରପାନ କରିଥାନ୍ତି ଆଉ ଜୁଆ ଖେଳିଥାନ୍ତି ଏବଂ ଅଶୁଦ୍ଧ ଧରଣର ଥଟ୍ଟା ପ୍ରୟାସ କରିଥାନ୍ତି, ଆଉ କହିଥାନ୍ତି ଯେ ବାଇବଲ କିଛିଟା ଅଂଶ ତ ନ୍ୟାର୍ଯ୍ୟ ଅଟେ ମାତ୍ର ଅନ୍ୟ କିଛିଟା ଅଂଶ ନ୍ୟାର୍ଯ୍ୟ ନୁହେଁ ବୋଲି ସେ ସୁସମାଜ ପ୍ରଚାର କରୁଥାଇ ପାରନ୍ତି, ପୁଣି ବାଇବଲ କିଛିଟା ଅଂଶକୁ ତଥାପି ଅସ୍ୱୀକାର କରୁଅଛନ୍ତି, ତେବେ ସେ ତ ସେହିପରି ସ୍ଥଳରେ ଜଣେ ପାପୀ ହିଁ ଅଟନ୍ତି, ସେ ଅଦ୍ୟାବଧି ସଠିକ ବିଶ୍ୱାସଜନକ ନୁହନ୍ତି। ମାତ୍ର ଈଶ୍ୱର ଯେ ସମାନ ପରମେଶ୍ୱର ଅଟନ୍ତି ଏହାକୁ ଆପଣ ଯେତେବେଳେ ସର୍ବସାଧାରଣରେ ପୁଣି ମୁକ୍ତ କଣ୍ଠରେ ସ୍ୱୀକାର କରିଥାନ୍ତି ଆଉ ଆପଣଙ୍କ ଜୀବନଟି ତାଙ୍କ ହସ୍ତରେ ସେ ସେପରି ଅଟନ୍ତି ବୋଲି ସ୍ୱୀକାର କରିବା ଦ୍ୱାରା ସମର୍ପିତ ହୋଇ ରହିଥାଏ ତଥା କହିଥାନ୍ତି, ହେ ପ୍ରଭୁ, ମୁଁ ତ ମାଟିର ପିତୃଟିଏ ଅଟେ, ମାତ୍ର ଆପଣ ତ କୁମ୍ଭାର ଅଟନ୍ତି, ତେବେ ଯାଇ ଯାହା ଇଚ୍ଛା କରନ୍ତି ତାହା ଭିକ୍ଷା କରନ୍ତୁ। ବିଶ୍ୱାସ କଦାପି ଅସ୍ଥିର ହୋଇ ରହିନଥାଏ, ଏହା ତ ସେହି ସ୍ଥାନରେ ସ୍ଥିରତାର ସହିତ ରହିଥାଏ। ଯଦ୍ୟପି ପରିସ୍ଥିତି ଜନିତ ଘଟଣା ଗୁଡିକ ବାମ ପାର୍ଶ୍ୱରେ ଓ ଡାହାଣ ପାର୍ଶ୍ୱରେ ପତିତ ହେବ ଏପରି ଅନୁମାନ କରାଯାଇଥାଏ, ତଥାପି ଏହି ବିଶ୍ୱାସରେ ତ କଦାପି ଅସ୍ଥିର ହୋଇ ନଥାଏ, ଯେହେତୁ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ନିଶ୍ଚିତ ହୋଇ ରହିଥାନ୍ତି। ସେ ତ ଈଶ୍ୱର ଅଟନ୍ତି ଯେ ଆପଣ ପ୍ରତିଜ୍ଞାକୁ ରକ୍ଷା କରିଥାନ୍ତି, ସେ ତ ଏକ ପ୍ରତିଜ୍ଞା କରି ତାହାକୁ ପୁଣି ଉଲ୍ଲଂଘନ କରିପାରନ୍ତି ନାହିଁ, କାରଣ ସେ ଯଦି ଈଶ୍ୱର ଅଟନ୍ତି ତେବେ ତାଙ୍କୁ ଆପଣ ପ୍ରତିଜ୍ଞାଟିକୁ ରକ୍ଷା କରିବାକୁ ହିଁ ଅଛି। ମୁଁ ତ ତାହାକୁ ସ୍ନେହ କରିଥାଏ, ତାଙ୍କୁ ଏହା ଉପରେ ନିର୍ଭରଶୀଳ ହୋଇ ରହିବାକୁ ହିଁ ଅଛି। ଆଇବ ତାଙ୍କ ବଳିଦାନ ଗୁଡିକୁ ଅର୍ପଣ କରିସାରିଥିଲେ, ସେ ତ ସବୁକିଛି ବିଷୟ ଗୁଡିକୁ ସମ୍ପନ୍ନ କରିଥିଲେ, ସେ ଯେ ନ୍ୟାୟ ସଙ୍କଟ ଥିଲେ ଏହାକୁ ମଧ୍ୟ ଜାଣିଥିଲେ, ଆଉ ସେଠାକୁ ମଣ୍ଡଳୀ ସଦସ୍ୟଗଣ ଆସିଥିଲେ, ଅନ୍ୟ କୌଣସି ସଂସ୍ଥା ଗୁଡିକ ସହିତ ସମ୍ବନ୍ଧିତ ହୋଇ ରହିଥିବା ମଣ୍ଡଳୀ ଗୁଡିକ ମଧ୍ୟ ଚାଲି ଆସିଥିଲେ, କହିଥିଲେ, ହେ ଆଇବ, ତୁମେ ଯେ ପାପୀ ଅଟ ଏହାକୁ ତୁମେ ସମ୍ଭବତଃ ସ୍ୱୀକାର କରିଥାଇ ନପାର, କାରଣ ତୁମେ ଯଦି ପ୍ରକୃତରେ ଜଣେ ପାପୀ ନଥିଲ ତେବେ ତ ଈଶ୍ୱର ତୁମ୍ଭକୁ ସେ ପ୍ରକାର ଦଣ୍ଡକୁ କଦାପି ହେଲେ ପ୍ରଦାନ କରିନଥାନ୍ତେ, ତୁମ୍ଭକୁ ଦଣ୍ଡିତ କରିନଥାନ୍ତେ। ତଥାପି ଆଇବ କହିଥିଲେ, ମୁଁ ତ ମୋର ସକଳ ପାପକୁ ଅଙ୍ଗୀକାର କରିଥିଲି, ମୁଁ ତ ଅଗ୍ନି ସମର୍ପିତ କରିବାକୁ ଥିବା ବଳିଦାନକୁ ଅର୍ପଣ କରିଥିଲି, ଆଉ ମୁଁ ତ ଜଣେ ପାପୀ ନୁହେଁ। ସେ ଯେ କେଉଁ ସ୍ଥାନରେ ଥିଲେ ଏହାକୁ ସେ ଭଲ ଭାବରେ ଜାଣିଥିଲେ, ଆଉ ସବୁକିଛି ଜଗନ୍ନାଥର ପରିସ୍ଥିତି ଗୁଡିକ ତ ସଂଗଠିତ ଲାଗିଥିଲା, କେବଳ ଲଗାତାର ଭାବେ ଚାଲିଥିଲା ଯେତେ ଭୟଙ୍କର ରୂପକୁ ଧାରଣ କରିବାର ସଙ୍ଗୀତ ହୋଇପାରେ ସେପରି ହୋଇଚାଲିଥିଲା। ଆଇବଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରତିତ କରିବା ଲାଗିଥିଲା। ଆଇବଙ୍କୁ ତ ଏପରି ଏକ ସ୍ଥାନରେ ଆଣି ଉପନୀତ କରିବା ନିମନ୍ତେ ଚାହିଁଥିଲା ଯେଉଁ ସ୍ଥାନରେ ପହଞ୍ଚିଲା ଉତ୍ତାରେ ଆଇବ ଈଶ୍ୱରଙ୍କୁ ଅସ୍ୱୀକାର କରିପାରିଥାନ୍ତେ ଏବଂ ସେହି ସେହି ଦଗ୍ଧୀଭୂତ କରାଯାଇଥିବା ବଳିଦାନକୁ ମଧ୍ୟ ଅସ୍ୱୀକାର କରିଥାନ୍ତେ। ସେହି ଉପଯୁକ୍ତ ସମୟରେ ଆପଣ ଯାହା କିଛି ବିଷୟର ସପକ୍ଷରେ ସ୍ୱୀକାର କରିଥିଲେ ତାହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବ୍ୟବହାରିକ ପ୍ରତିକ୍ରିୟାକୁ ଗ୍ରହଣ କରିଥାନ୍ତି, ଆଉ ତାହା ତ ଆପଣଙ୍କ ଦୁର୍ବଳତାକୁ ଏବଂ ଈଶ୍ୱର ପ୍ରତି ଆପଣଙ୍କ ବିଶ୍ୱାସକୁ ପ୍ରଦର୍ଶନ କରିଥାଏ। ଆପଣ ତ ଯେକୌଣସି ବିଷୟ ନିମନ୍ତେ ଈଶ୍ୱରଙ୍କଠାରେ ନିବେଦନ କରିଥାନ୍ତି, ଆଉ ତଥାପି ତାହାକୁ ସନ୍ଦେହ କରୁଥିବା କାରଣରୁ ଜଳପଥ କରିଥାନ୍ତି, ତେବେ ତ ଆପଣ ଜଣେ ବିଶ୍ୱାସୀ ନ ହୋଇ ମାତ୍ର ଜଣେ ସନ୍ଦେହୀ ଅଟନ୍ତି। ସେ ଯେ କେଉଁ ସ୍ଥାନରେ ଦଣ୍ଡାୟମାନ ହୋଇ ରହିଥିଲେ ତାହାକୁ ଆଇବ ବୁଝିଥିଲେ, ଆଉ ସେ ତ ସେହି ମୂଳଦୁଆଟି ଉପରେ ସ୍ଥିରତାର ସହିତ ଦୃଢ଼ ଭାବରେ ଠିଆ ହୋଇ ରହିଥିଲେ। ଏଥିରେ ସନ୍ଦେହ କରିବାର କିଛି ରହିନାହିଁ ଯେ ଆପଣ ମରଣ କାଳରେ ତ୍ରୁଟି ଏପରି କହିଥିଲେ, ଖ୍ରୀଷ୍ଟଙ୍କ ଦୃଢ଼ ପାଷାଳ ଉପରେ ମୁଁ ଠିଆ ହୋଇଥାଏ, ଚତୁର୍ଦିଗସ୍ତ ଭୂମି ଗୁଡ଼ିକ ବାଲୁକା ସ୍ତୂପରେ ବୁଡ଼ି ଯାଉଅଛି। ଆଇବଙ୍କ ସ୍ୱୀକୃତିକରଣର ସେହି ଦୃଢ଼ ପାଷାଳଟିର ଉପରେ ଏପରିକି ତାଙ୍କର ପ୍ରିୟତମା ପତ୍ନୀ ମଧ୍ୟ ଦୂରେଇ ଯାଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଯେତେବେଳେ ଖରାପ ହୋଇଯାଇଥିଲା ଏବଂ ଫୋଟକା ଗୁଡ଼ିକ ସର୍ବାଙ୍ଗ ଶରୀରକୁ ଆକ୍ରାନ୍ତ କରିଥିଲା, ଆଉ ସେ ଆପଣା ଶରୀରକୁ ଖପରାରେ ରାମ୍ପିବାରେ ଲାଗିଥିଲେ ତଥା ଆପଣା ଜନ୍ମଦିନକୁ ଅଭିଶାପ ଦେଇଥିଲେ, କହିଥିଲେ ଏପରିକି ଦିବସରେ ସୂର୍ଯ୍ୟ ଉଦିତ ନ ହେଉ ଆଉ ରାତ୍ରିକାଳରେ ଚନ୍ଦ୍ର ମଧ୍ୟ ଅସ୍ତଗାମୀ ନ ହେଉ। ତାଙ୍କ ପତ୍ନୀ କହିଥିଲେ ଯେ ହେ ଆଇବ, ତୁମେ ଏପରି ଦୁର୍ଭାଗ ଅଟ ଯେ ତୁମେ ଈଶ୍ୱରଙ୍କୁ ଅଭିଶାପ ଦେଇ କାହିଁକି ମୃତ୍ୟୁବରଣ କରୁନାହ। ସେ କହିଥିଲେ ତୁମ୍ଭେ ଏକ ମୁଢା ସ୍ତ୍ରୀ ପରି କଥା କହୁଅଛ, କେହି ଜଣେ ଈଶ୍ୱରରେ ଆବଶ୍ୟକ ହୋଇଅଛନ୍ତି। ସେଥିରେ ସେ ଦୃଢ଼ ନିଶ୍ଚିତ ଥିଲେ, ଆଉ ସେ ତ ତାଙ୍କର ଆବଶ୍ୟକତା ଗୁଡ଼ିକୁ ସଫଳ କରିଥିଲେ। ଆହେ, ମୁଁ ତ ଅତ୍ୟଧିକ ରୂପେ ଧାର୍ମିକମାନ ବୋଲି ଅନୁଭବ କରିଥାଏ। ସେ ଯେ ଈଶ୍ୱରଙ୍କ ପ୍ରୟୋଜନ ଗୁଡ଼ିକୁ ସମ୍ପୂର୍ଣ୍ଣ କରିଥିଲେ ଏହାକୁ ସେ ଜାଣିଥିଲେ, ଆଉ ତାହା ଏହାକୁ ସ୍ୱୀକୃତ କରିଥିଲା। ଈଶ୍ୱର ତାଙ୍କର ବିଶ୍ୱାସକୁ ପରୀକ୍ଷା କରି ଦେଖୁଥିଲେ, ସେ ଆପଣଙ୍କ ବିଶ୍ୱାସକୁ ପରୀକ୍ଷା କରିଥାନ୍ତି, ସେ ତ ମୋହର ବିଶ୍ୱାସକୁ ମଧ୍ୟ ପରୀକ୍ଷା କରି ଦେଖିଥାନ୍ତି। ମାତ୍ର ଆପଣ ଯେତେବେଳେ ତାଙ୍କର ପ୍ରୟୋଜନୀୟ ଆବଶ୍ୟକତା ଗୁଡ଼ିକୁ ସଫଳ କରିଥାନ୍ତି, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହୁଅନ୍ତୁ, ତାହେଲେ ଆପଣମାନେ ପବିତ୍ରାତ୍ମକ ଦାନ ପ୍ରାପ୍ତ ହେବେ। ତାହା ହିଁ ତାଙ୍କ ପ୍ରତିଜ୍ଞା ଅଟେ। ତୁମ୍ଭମାନଙ୍କ ମଧ୍ୟରେ କଣ କେହି ପୀଡିତ, ସେ ମଣ୍ଡଳୀର ପ୍ରାଚୀରମାନଙ୍କୁ ଡକାଉ, ସେମାନେ ପ୍ରଭୁଙ୍କ ନାମରେ ତୈଳ ବଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। ବିଶ୍ୱାସିକ ପ୍ରାର୍ଥନା ସେ ରୋଗୀକୁ ରକ୍ଷା କରିବ, ପୁଣି ପ୍ରଭୁ ତାହାକୁ ଉଠାଇବେ, ତାହା ଏହାକୁ ସ୍ଥିରୀକୃତ କରିଥାଏ। ଅତଏବ ପରସ୍ପର ନିକଟରେ ଆପଣ ଆପଣଙ୍କର ପାପ ସ୍ୱୀକାର କର ଏବଂ ଜଣେ ଅନ୍ୟ ଜଣ ନିମନ୍ତେ ପ୍ରାର୍ଥନା କର। ଆପଣ ଈଶ୍ୱରଙ୍କ ଯୋଗ୍ୟ ଆବଶ୍ୟକତା ଗୁଡ଼ିକୁ ତ ସଫଳ କରିଥିଲେ, ଆଉ ବିଶ୍ୱାସୀମାନଙ୍କର ସେହି ସବୁ ଚିହ୍ନ ଅନୁଭୂତି ହେବ। ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ସେମାନେ ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ, ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇବେ, ସେମାନେ ସୁସ୍ଥ ହେବେ। ଏହା ହିଁ ତାହାକୁ ସ୍ଥିରୀକୃତ କରିଥାଏ। ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ହୋଇ ରହିଥାନ୍ତୁ, ଆଉ ଆପଣଙ୍କର ହୃଦୟ ମଧ୍ୟରେ ଏଥିପାଇଁ ନିଶ୍ଚିତ ହୋଇ ଯାଆନ୍ତୁ ଯେ ତାହା ହିଁ ଈଶ୍ୱରଙ୍କର ବାକ୍ୟ ଅଟେ, ଆଉ ଏହାକୁ ଆପଣ ବିଶ୍ୱାସ କରିଥାନ୍ତି। ଆଇବ ତ ସେପରି ବିଶ୍ୱାସ କରୁଥିବା ବ୍ୟକ୍ତି ଜଣକ ଥିଲେ। ତାଙ୍କ ପତ୍ନୀ କହିଥିଲେ ଯେ ତୁମେ ତାଙ୍କୁ ଅଭିଶାପ ଦେଇ କାହିଁକି ମୃତ୍ୟୁବରଣ କରୁନାହ, ତୁମେ ଦିନକୁ ଦିନ କାହିଁକି ଅତି ସାଂଘାତିକ ଯନ୍ତ୍ରଣାକୁ ଭୋଗ କରୁଅଛ। ସେପରି ଏକ ବିଷୟକୁ କିପରି ଭାବରେ ସୈତାନ ଆପଣଙ୍କ ଉପରେ ଆଣି ନିକ୍ଷେପ କରିବାକୁ ଚାହିଁଥାଏ, କିପରି ତୁମେ ଯେତେ ଅଭିଷିକ୍ତ ହୋଇଥିଲ ସେହି ସମୟ ଅବସ୍ଥାରୁ ତୁମେ ତ ବର୍ତ୍ତମାନ କୌଣସି ପ୍ରକାର ଉତ୍ତମ ନୁହଁ। ସେହି ପ୍ରସାଙ୍ଗ କଣ ତୁମ୍ଭ ଉପରେ ସେତେବେଳେ ଯେତେବେଳେ କି ପ୍ରାର୍ଥନା କରିଥିଲେ ସେ ସମୟଠାରୁ ତୁମେ ତେତେବେଳେ ସେପରି କିଛି ଧାର୍ମିକ ମନା ନୁହଁ। ସର୍ବପ୍ରଥମେ ସେହି ପ୍ରଚାରକଣ ତ ଉଚିତ ପ୍ରକାର ନଥିଲେ, ସେହି ପ୍ରଚାରକ ପରିପ୍ରେକ୍ଷୀରେ କହିବାର କୌଣସି ଆବଶ୍ୟକତା ରହିନାହିଁ। ଏହା ତ ଜୀବିତ ଈଶ୍ୱର ଉପରେ ରହିଥିବା ଆପଣଙ୍କ ବିଶ୍ୱାସଟି ଅଟେ, ଯାହାକି ଦୃଢ଼ତା ପ୍ରଦାନ କରିଥାଏ। ବର୍ତ୍ତମାନ ପ୍ରଚାରକ ଯେ କିପରି ଅଛନ୍ତି ତାହା ଉପରେ ନିର୍ଭରଶୀଳ ନୁହେଁ, ମାତ୍ର ଈଶ୍ୱର କିପରି ଅଟନ୍ତି ତାହା ଉପରେ ନିର୍ଭରଶୀଳ ଅଟେ। ଯେହେତୁ ପ୍ରଚାରକ ଜଣ ତ କଦାପି ପ୍ରତିଜ୍ଞା କରିନଥିଲେ, ମାତ୍ର ଈଶ୍ୱର ଏହାକୁ ପ୍ରତିଜ୍ଞା କରି କହିଥିଲେ, ତେଣୁକରି ଏହା ତ ଆଉ ସେହି ପ୍ରଚାରଙ୍କ ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁ ଏହା ତ ଈଶ୍ୱର ଉପରେ ଏବଂ ତାହା ଯେ ଈଶ୍ୱରଙ୍କର ଈଶ୍ୱର ଅଟନ୍ତି ଆପଣ ସେ ବିଶ୍ୱାସ ଉପରେ ନିର୍ଭରଶୀଳ ଅଟେ। ତେଣୁକରି ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ହୋଇଯାଆନ୍ତୁ, ତାହା ଯେ ଈଶ୍ୱର ହିଁ ଅଟନ୍ତି ଏଥିରେ ନିଶ୍ଚିତ ହୋଇଯାଆନ୍ତୁ, ଆଉ ତାହା ଯେ ଈଶ୍ୱରଙ୍କ ବାକ୍ୟଟି ଅଟେ, ଆଉ ଈଶ୍ୱର ଯେ ଆପଣଙ୍କ ବାକ୍ୟ ମଧ୍ୟରେ ବିଦ୍ୟମାନ ଅଟନ୍ତି ଏଥିରେ ନିଶ୍ଚିତ ହୋଇ ରହିଥାନ୍ତୁ। ଆଉ ଆଇବ ତେପରି କହିଥିଲେ ତୁମ୍ଭେ ଏକ ମୁଢା ସ୍ତ୍ରୀ ପରି କଥା କହୁଅଛ, କହିଥିଲେ ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇ ଅଛନ୍ତି। ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ସେଠାରେ ଈଶ୍ୱର ବୋଲି ଏକ ସତ୍ତା ଯେ ରହିଥିଲେ ଏଥିରେ ସେ ଦୃଢ଼ ରୂପେ ନିଶ୍ଚିତ ଥିଲେ, ଆଉ ସେ ଏହାକୁ ଆପଣା ମୁଖରେ ପ୍ରକାଶ କରି କହିବାର ତୁରନ୍ତ ବାଦଲ ଗର୍ଜିବାକୁ ଆରମ୍ଭ କରିଦେଇଥିଲା, ଆଉ ବିଜୁଳି ଚମକିବାରେ ଆରମ୍ଭ କରିଦେଇଥିଲା। ଈଶ୍ୱର ଦୃଶ୍ୟପଟରେ ପ୍ରତିପ୍ରତିମ୍ବିତ ହୋଇଥିଲେ, କାରଣ ଏହା ତ ସର୍ବଦା ତାଙ୍କୁ ଦୃଶ୍ୟପଟକୁ ଆଣି ପ୍ରକାଶିତ କରିଥାଏ। ଦୀର୍ଘ କାଳ ଧରି ସେ ନୀରବ ହୋଇ ସୁସ୍ଥିର ରହିଥାନ୍ତି, ତାହା ହିଁ ଯାହାକି ସେ ସାଧନ କରୁଅଛନ୍ତି। ସେ ତ ନରକାଭିମୁଖୀ ହୋଇଯାଇଥିବା ଏହି ଆମେରିକୀୟ ମାନଙ୍କର ଏକ ଦଳକୁ ଦେଖୁଅଛନ୍ତି, ଆଉ ମଣ୍ଡଳୀ ଗୁଡ଼ିକ ଯେ ଭଣ୍ଡାରୀ ରଚନାକାରୀ ଗଣ ହୋଇଯାଉଛନ୍ତି। ମୁଁ ତ କଦାପି କ୍ରୋଧାନ୍ୱିତ ନୁହେଁ, ମାତ୍ର ଈଶ୍ୱରଙ୍କ ସହିତ ଯାହା ଅଛି, ଯାହା କିଛି ବିଷୟ ଯଥୋଚିତ ଅଟେ, ତାହାର ବିରୁଦ୍ଧାଚାରୀ ଯେକୌଣସି ବିଷୟର ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ପାପ ହୋଇ କ୍ରୋଧାନ୍ୱିତ କରାଇଥାଏ। ମୁଁ ତ ରାଷ୍ଟ୍ର ଉପରେ କଦାପି କ୍ରୋଧିତ ନୁହେଁ, କିନ୍ତୁ ପ୍ରଜାଗଣଙ୍କ ଉପରେ କ୍ରୋଧିତ ଅଟେ। ତଥାପି ମୁଁ ଶୈତାନ ଉପରେ କ୍ରୋଧିତ ଅଟେ, ଯିଏକି ଅଧିବାସୀମାନଙ୍କୁ ଅନ୍ଧ କରିବା ନିମନ୍ତେ ସେହି ସକ ବିଷୟ ଗୁଡ଼ିକୁ କାର୍ଯ୍ୟକାରୀ କରିଅଛି। ଏହି ସବୁ ଅନ୍ଧ ପାଳକଗଣଙ୍କୁ ଏବଂ ପ୍ରଚାରକଗଣଙ୍କୁ ସେମାନଙ୍କୁ ସେପରି ଛୋଟକାଟ ମନୁଷ୍ୟ ନିର୍ମିତ ଈଶ୍ୱର ତତ୍ତ୍ୱ ଗ୍ୟାରେଣ୍ଟିର ସହିତ ସମ୍ପର୍କ ସ୍ଥାପନ କରି ସଞ୍ଚାଳିତ ହେବାକୁ ଦିଅନ୍ତୁ। ଆପଣମାନଙ୍କୁ ପୁନଶ୍ଚ ନୂତନ ରୂପେ ଜନ୍ମ ଗ୍ରହଣ କରିବାକୁ ହିଁ ଅଛି, ଆଉ ଈଶ୍ୱର ଆପଣା ବାକ୍ୟକୁ ରକ୍ଷା କରିଥାନ୍ତି। ସେ ଯେପରି ସେମାନଙ୍କୁ ଆହ୍ୱାନ ପ୍ରଦାନ କରୁଅଛନ୍ତି, ତାଙ୍କୁ ଏପରି ଦେଖାଯାଇଥିଲା। ଈଶ୍ୱର ଯେ ଅଛନ୍ତି ଏଥିରେ ଆପଣ ନିଶ୍ଚିତ ହୋଇଯାଆନ୍ତୁ। ସେମାନେ ଭକ୍ତିର ଭେଦ ଧରନ୍ତି, କିନ୍ତୁ ସେଥିରେ ଶକ୍ତିକୁ ଅସ୍ୱୀକାର କରନ୍ତି। ଏହି ଗରିବ ସାଧାରଣ ସ୍ୱଭାବ ବିଶିଷ୍ଟ ମହିଳା ଜଣକ ସେ ଯେ ଈଶ୍ୱର ଥିଲେ ଏହାକୁ ସେ ବୁଝିଥିଲେ, ଆଉ ସେହି କୁମ୍ପାଟି ଯେତେବେଳେ ଖାଲି ହେବାକୁ ଲାଗିଥିଲା, ଶୂନ୍ୟ ଶୂନ୍ୟ ଆହୁରି ଶୂନ୍ୟ ହୋଇଯାଇଥିଲା, ଆଉ ପରିସ୍ଥିତି ତ ଦିନକୁ ଦିନ ଆହୁରି ସାଂଘାତିକ ରୂପ ଧାରଣ କରିଥିଲା। ତଥାପି ଈଶ୍ୱର ତ ଏହାକୁ ସେହିପରି ଭାବରେ ଚିରସ୍ଥାୟୀ ହୋଇ ରହିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ, ସେ ଏହାକୁ ସେହିପରି ହେବା ନିମନ୍ତେ ପ୍ରିୟ ଜ୍ଞାନ କରିଥିଲେ। ଏହା ଉପରେ ଆପଣଙ୍କ କାର୍ଯ୍ୟକାରିତା ବିଶ୍ୱାସଟି ଯେ କିପରି ଭାବରେ ସ୍ଥିର ହୋଇ ରହିଅଛି, ତାହାକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ଈଶ୍ୱର ଆପଣଙ୍କୁ ପରୀକ୍ଷା କରିବା ନିମନ୍ତେ ପ୍ରିୟ ଜ୍ଞାନ କରିଥାନ୍ତି। ତାହାକୁ ଅଭିଷିକ୍ତ ହୋଇ ରହିବାକୁ ଦିଅନ୍ତୁ ଏବଂ ପ୍ରାର୍ଥନା କରାଯାଇଥିବା ଅବସ୍ଥାରେ ଆପଣଙ୍କୁ ରହିବାକୁ ଦିଅନ୍ତୁ। ତଥାପି ଆପଣଙ୍କୁ ସାଂଘାତିକ ଅବସ୍ଥାଟିର ମଧ୍ୟରେ ସଞ୍ଚାଳିତ ହେବାକୁ ସେ ଦିଅନ୍ତି। କହିଥିଲେ ଶୈତାନ ଆଗକୁ ବଢିଆସ, ତାଙ୍କୁ ପରୀକ୍ଷା ମଧ୍ୟ ପତିତ କର, ସେ ଯେ ମୋତେ ବିଶ୍ୱାସ କରିଥାଏ ଏହାକୁ ମୁଁ ଜାଣିଥାଏ। ସଦାସର୍ବଦା ଈଶ୍ୱରଙ୍କ ନାମର ସ୍ତୁତିବାଦ କରନ୍ତୁ। ଓହୋ, ଗୌରବଜନକ ବିଷୟ ଅଟେ, ଏତେବେଳେ ତାଙ୍କୁ ପରୀକ୍ଷା ମଧ୍ୟ ପତିତ କର, ତଥାପି ସେ ଯେ ଏହା ନିମନ୍ତେ ଆମର ବାକ୍ୟଟିକୁ ଗ୍ରହଣ କରିଅଛି ତାହା ତ ମୁଁ ଜାଣେ। ଆପଣଙ୍କ ନିମନ୍ତେ ସେ ତଦ୍ରୁପ କହିପାରିଥିଲେ କି? ସେ ତ ଆଇବଙ୍କ ନିମନ୍ତେ ତାହା ହିଁ କହିଥିଲେ, ତୁମ୍ଭେ ଯାହା କିଛି କରିବାକୁ ଇଚ୍ଛା କରିଥାଅ ତାହାକୁ ସମ୍ପନ୍ନ କର, ତାଙ୍କର ବିରୁଦ୍ଧରେ କର, ତଥାପି ତାଙ୍କ ଜୀବନକୁ ଆଘାତ କର ନାହିଁ, କାରଣ ସେ ଯେ ଆମ୍ଭକୁ ସ୍ନେହ କରିଥାଏ ଏହା ମୁଁ ଜାଣେ। ସେ ତ ଅଗ୍ନିରେ ଉତ୍ସର୍ଗୀକୃତ କରାଯାଇଥିବା ବଳିଦାନକୁ ଅର୍ପଣ କରିଅଛି, ସେ ତ ପ୍ରୟୋଜନୀୟ ଆବଶ୍ୟକତା ଗୁଡ଼ିକୁ ସମ୍ପନ୍ନ କରିଅଛି। ତାଙ୍କୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଁ ଯାହା କିଛି କହିଥିଲି ସେ ସବୁକୁ ସେ ସଫଳ କରିଥିଲେ, ଆଉ ସେ ଏହାକୁ ବିଶ୍ୱାସ ମଧ୍ୟ କରିଥାନ୍ତି। ତୁମେ ଯଦି ଇଚ୍ଛା କର ଯେ ତାଙ୍କୁ ଜଳନ୍ତ ଅଙ୍ଗାର ଉପରେ ଲୋଟାଇ ଦେଇପାର, ଆଉ ସେ ତ ତାଙ୍କଠାରୁ ସବୁକିଛି ବିଷୟ ଗ୍ରହଣ କରି ନେଇଥିଲା, ତଥାପି ଈଶ୍ୱର ଯେତେବେଳେ ଏସବୁକୁ ଫେରାଇ ଦେଇଥିଲେ ସେତେବେଳେ ସେ ଏସବୁରୁ ଦିଗୁଣା ତାଙ୍କୁ ଫେରସ୍ତ କରିଦେଇଥିଲେ। ନିଶ୍ଚିତ ରୂପେ ସେପରି ହିଁ କରିବେ। ସେ ଯେ ପ୍ରକୃତ ଈଶ୍ୱର ଅଟନ୍ତି ଏହାକୁ ଆମମାନେ ନିଶ୍ଚିତ ରୂପେ ଯେ ବିଶ୍ୱାସ କରିଥାଉ, ଏହାକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଆମମାନ ବିଶ୍ୱାସକୁ ପରୀକ୍ଷା ମଧ୍ୟ ଦେଇ ସଞ୍ଚାଳିତ କରିଥାନ୍ତି। ନିଶ୍ଚିତ ରୂପେ ସେହି ସାଧାରଣ ମହିଳା ଜଣଙ୍କ କଥା କହିଥିଲେ ଯେ ମୁଁ ପ୍ରାର୍ଥନା କରିଥିଲି, ମୁଁ ଜଣେ ଅଯୋଗ୍ୟା ବିଜାତିଆ ମହିଳା ଜଣକ ଅଟେ, ଏହାକୁ ମୁଁ ଜାଣିଥାଏ। ସ୍ମରଣ ରଖିଥାନ୍ତୁ ଯେ ଯୀଶୁ ତାହାର ସମ୍ବନ୍ଧରେ ବାଇବଲ ବର୍ଣ୍ଣନା କରି ଉଦାହରଣ ଦେଇ କହିଥିଲେ, ସେ କହିଥିଲେ ଯେ ଏଲିଅଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ନଥିଲେ କି, ତଥାପି ସେ କେବଳ ଜଣଙ୍କ ନିକଟ ପ୍ରେରିତ ହୋଇଥିଲେ, ଆଉ ସେ ଜଣେ ବିଜାତୀୟ ମହିଳା ଥିଲେ।
ଓହୋ, ସେ କହିଥିଲେ ମୁଁ ପ୍ରାର୍ଥନା କରିଥିଲି। ସମ୍ଭବତଃ ଏପରି ମଧ୍ୟ ହୋଇପାରିଥାଏ ଯେ ସେ ଯେତେବେଳେ ସେହି ସର୍ବଶେଷ ପିଠାଟିକୁ ଦେଖିଥିଲେ ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କ ଫାଟକ ମଧ୍ୟକୁ ପ୍ରବେଶ କରିସାରିଥିଲା, ଆଉ ଦ୍ୱାରଦର୍ଶୀ ନିକଟରେ ଚାଲି ଆସିଥିଲା। କେବଳ ଭୋଜନ କରିବା ନିମନ୍ତେ ଖଣ୍ଡିଏ ଛୋଟ ପିଠା ବାକି ରହିଯାଇଥିଲା, ଆଉ ତାକୁ ତାଙ୍କର ପୁତ୍ର ଓ ସେ ଖାଇ ମୃତ୍ୟୁବରଣ କରିବାକୁ ଯାଉଥିଲେ। ତଥାପି ସମସ୍ତ ରାତ୍ରଟିକୁ ପ୍ରାର୍ଥନା କରୁଥିବା ଅବସ୍ଥାରେ ସେ ଯେ ବିତାଇଥିଲେ
ଏହାକୁ ଦେଖିଥାଏ। ଗରମ ପବନ ବହୁଥିବା ଦେଖିଥାଏ, ଆଉ ଭୂମି ଯେ ଶୁଖି ଫାଟି ପଡିଥିଲା ଏହାକୁ ମୁଁ ଦେଖିଥାଏ। ଆଉ ପ୍ରଜାବର୍ଗଙ୍କୁ ରାଜମାର୍ଗରେ କ୍ରନ୍ଦନ କରୁଥିବାର ଏବଂ ଆର୍ତ୍ତନାଦ କରୁଥିବାର ଦେଖିଥାଏ। ଆଉ ସେ ଗୃହଟିର ଚାରିଆଡ଼େ ଥରେ ବୁଲି ଆସିଥିଲେ, ଆଉ ଆପଣା ଶିଶୁପୁତ୍ରଟିର ମୁଖକୁ ମଧ୍ୟ ଚାହିଁ ଦେଖିଥିଲେ, ତାହାର ଛୋଟ ଛୋଟ ପାଇଜାମା ଗୁଡ଼ିକୁ ଦେଖିଥିଲେ। ସେଗୁଡ଼ାକର ତ ସବୁକିଛି ବାହାରକୁ ବାହାରି ପଡିଥିଲା, ଆଉ ତାର ଦୁର୍ବଳ ପାଦ ଦୋଟି ବାହାରକୁ ବାହାରି ପଡିଥିଲା। ଆପଣଙ୍କ ହସ୍ତଦ୍ୱୟକୁ ମଧ୍ୟ ଦୁର୍ବଳତାର ଅବସ୍ଥା ଯୋଗୁଁ ଜୀର୍ଣ୍ଣ ହୋଇଥିବାର ସେ ଦେଖିପାରିଥିଲେ। ସେ ତ ଆଗକୁ ପଛକୁ ହୋଇ ଚାଲିଥିଲେ, ଆଉ ସେପରି ମଧ୍ୟ କହିଥିଲେ ଯେ ହେ ଈଶ୍ୱର, ଆପଣ ଯେ ଜୀବିତ ଅଟନ୍ତି ତାହା ମୁଁ ଜାଣେ। ମୁଁ ମୋର ସମସ୍ତ ପ୍ରକାର ପାପ ଗୁଡ଼ିକୁ ଅଙ୍ଗୀକାର କରିସାରିଅଛି। ସେ ଯାହା କିଛି ପ୍ରୟୋଜନ ବିଷୟ ଗୁଡ଼ିକୁ ଆବଶ୍ୟକ କରିଥିଲେ ସେ ସକଳକୁ ମୁଁ ସମ୍ପନ୍ନ କରିଥିଲି, ଆଉ ତାଙ୍କରି ମହିମାର କାରଣ ନିମିତ୍ତ ମୁଁ ଆମମାନଙ୍କ ଜୀବନ ଗୁଡ଼ିକୁ ତାଙ୍କ ନିକଟରେ ନିବେଦନ କରୁଅଛି। ଈଶ୍ୱର ତାଙ୍କୁ ଧ୍ୟାନର ସହିତ ଦେଖିଥିଲେ। ସେମାନେ ମଧ୍ୟରୁ ଅନ୍ୟ ପ୍ରଜାଗଣ ବାହାରି କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉଥିଲେ କିମ୍ବା କୌଣସି ସ୍ଥାନରେ ଏକ ବିରାଟ ଧରଣର ନୃତ୍ୟର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେଠାରେ ସେମାନେ ଆପଣମାନଙ୍କୁ ଉତ୍ସାହିତ କରି ସଜାଗୁଥିଲେ ଏବଂ ଆଧୁନିକ ଯୁଗର ଦୂରଦର୍ଶନ କାର୍ଯ୍ୟକ୍ରମର ଦୃଶ୍ୟ ଗୁଡ଼ିକୁ ଦେଖୁଥିଲେ କିମ୍ବା ଅନ୍ୟ କୌଣସି ବିଳାସପୂର୍ଣ୍ଣ କାର୍ଯ୍ୟକ୍ରମ ସହ ଲିପ୍ତ ଥିଲେ, ଆଉ ଜଗତର ସହିତ ସମସ୍ତ ପ୍ରକାର ବ୍ୟସ୍ତତା ମଧ୍ୟରେ ମଗ୍ନ ହୋଇ ରହିଥିଲେ। କିନ୍ତୁ ଏହି ମହିଳା ଜଣକ ଏକାକୀ ଈଶ୍ୱରଙ୍କ ସହିତ ସମ୍ବନ୍ଧ ସ୍ଥାପନ କରି ରହିଥିଲେ। ସକାଳ ହୋଇଯାଇଥିଲା, ଆଉ ସେ କହିଥିଲେ ଶିଶୁ ବାଳକଟି ତ କିଛି ଭୋଜନ କରିବା ଉଦ୍ଦେଶ୍ୟରେ ସାରା ରାତ୍ରିଟି କ୍ରନ୍ଦନ କରୁଥିଲା, ଆଉ ମୁଠାଏ ମାତ୍ର ଅଟାରେ ମୁଁ କ'ଣ ବା ପ୍ରସ୍ତୁତ କରିବି। ଆପଣମାନେ ତ ଜାଣନ୍ତି ଯେ ସେହି ଭୋଜନଟି ତ ଯୀଶୁ ଖ୍ରୀଷ୍ଟ ହିଁ ଥିଲେ। ଯେକୌଣସି ବାଇବଲ ବିଦ୍ୟାର୍ଥୀ ଏହାକୁ ଜାଣନ୍ତି ଯେ ଖ୍ରୀଷ୍ଟ ଭକ୍ଷ୍ୟ ନୈବେଦ୍ୟର ଉତ୍ସର୍ଗୀକରଣର ନିଦର୍ଶନ ସୂଚକ ଥିଲେ, ଆଉ ଭକ୍ଷ୍ୟ ନୈବେଦ୍ୟର ଏହି ଉତ୍ସର୍ଗୀକୃତ ପଦାର୍ଥଟିକୁ ଏକ ବିଶେଷ ଚକିରେ ପେଶା ଯାଉଥିଲା, ତଦ୍ୱାରା ଶସ୍ୟ ଦାନର ପ୍ରତ୍ୟେକ ଖଣ୍ଡକୁ ଏକ ସମାନ ଆକାର ବିଶିଷ୍ଟ ଖଣ୍ଡରେ ପରିଣତ କରାଯାଉଥିଲା। ଯେହେତୁ ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି, ଆଉ ପ୍ରତ୍ୟେକ ବିଶ୍ୱାସୀ ତାହାକୁ ବିଶ୍ୱାସ କରିଥାନ୍ତି ଏବଂ ଏହି ସତ୍ୟଟି ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି। ହାଲେଲୁୟା। ଆପଣ ଯଦି ଇଚ୍ଛା କରନ୍ତି ତେବେ ଆପଣମାନେ ନିଜର ପ୍ରାଚୀନତମ ଶୀତଳ ରୀତିନୀତି ସିଦ୍ଧ ଧର୍ମ ବିଶ୍ୱାସକୁ ଲାଭ କରିପାରନ୍ତି। ତଥାପି ମୋହର ନିମନ୍ତେ ତ ଏପରି ଅଟେ ଯେ ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବି, ଯିଏକି କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ଏହି ଅବିଶ୍ୱାସୀ ସନ୍ଦେହ ଜଗତ ଉପରେ ମୁଁ ମଧ୍ୟ ନିଜ ପାଦକୁ ଧାରଣ କରି ରହିଅଛି। ତଥାପି ସେ ଯେ ଆଜି କାଲି ଏବଂ ଚିରଦିନ ସମାନ ଅଟନ୍ତି ଏହାକୁ ମୁଁ ଅଦ୍ୟାବଧି ବିଶ୍ୱାସ କରୁଅଛି। ଆଉ ସେହି ଶସ୍ୟଦାନ ଗୁଡ଼ିକୁ ତ ସମାନ ଆକାରର ଖଣ୍ଡ ବିଶିଷ୍ଟ କରିବା ନିମନ୍ତେ ସେଗୁଡ଼ିକୁ ପେଶା ଯାଇଥାଏ, କାରଣ ସେ ତ ସମାନ ଅଟନ୍ତି। ସେ ଯୁଗରେ ଯେଉଁ ପରମେଶ୍ୱର ଥିଲେ ଏତେବେଳେ ମଧ୍ୟ ସେହି ସମାନ ପରମେଶ୍ୱର ଅଟନ୍ତି। ଆଜିର ଏହି ପାତକାଳେ ମଧ୍ୟ ସେ ସେହି ଏକମାତ୍ର ଈଶ୍ୱର ଅଟନ୍ତି। ସେ ସଦାସର୍ବଦା ସମାନ ଧରଣ ହୋଇ ରହିଥିବେ, ତାହା ହିଁ ଯାହାକି ଭକ୍ଷ୍ୟ ନୈବେଦ୍ୟର ବଳିଦାନର ଉତ୍ସର୍ଗୀକରଣର ଯୋଗ୍ୟ ଉଦ୍ଦେଶ୍ୟ ଅଟେ। ଆଉ ତେଲର ଅର୍ଥ ଆତ୍ମା ଅଟନ୍ତି, ଯେପରିକି ଜିହିଜିକଲ ଚତୁର୍ଥ ଅଧ୍ୟାୟରେ ଏବଂ ଅନ୍ୟାନ୍ୟ ଅଂଶଗୁଡ଼ିକ ମଧ୍ୟରୁ ଆମମାନେ ଏହାକୁ ଜାଣିଥାଉ। ସେହି କାରଣରୁ ଆମମାନେ ତୈଳର ସହିତ ଅଭିଷେକ କରିଥାଉ। ଏହା ତ ଆତ୍ମାଙ୍କର ନିଦର୍ଶନ ସୂଚକ ଅଟେ। ଏହା କ'ଣ ଅଟେ? ଯୌନ ଚତୁର୍ଥ ଅଧ୍ୟାୟଟି ଯେପରି ପ୍ରକାଶ କରି କହିଥାଏ ଯେ କାରଣ ପିତା ଏହି ପ୍ରକାର ଉପାସକମାନଙ୍କୁ ଆତ୍ମାରେ ଓ ସତ୍ୟତାରେ ଉପାସନାକାରୀମାନଙ୍କୁ ଆବଶ୍ୟକ କରିଥାନ୍ତି। ଯୀଶୁଖ୍ରୀଷ୍ଟ ହିଁ ସେହି ସତ୍ୟଟି ଥିଲେ। ସେ ତ ଭକ୍ଷ୍ୟ ନୈବେଦ୍ୟର ସହ ଉତ୍ସର୍ଗିତ ବଳିଦାନଟି ଥିଲେ, ଆଉ ସେହି ତୈଳଟି ଆତ୍ମା ହିଁ ଥିଲେ, ଆଉ ତୈଳ ସତ୍ୟତାର ସହିତ ମିଶ୍ରିତ ହୋଇଯାଇଅଛନ୍ତି ଏବଂ କୌଣସି ଏକ ବିଶେଷ ବିଷୟକୁ ଉତ୍ପନ୍ନ କରିବାକୁ ଯାଉଅଛନ୍ତି। ଏହାକୁ ଏକାଠି କରି ପକାନ୍ତୁ, ତେବେ ଯାଏ ଏହା ତ ଏକ ପିଷ୍ଟକକୁ ପ୍ରସ୍ତୁତ କରିଦେବ। ଆପଣମାନଙ୍କ ବିଶ୍ୱାସ କେଉଁ ସ୍ଥାନରେ ରହିଅଛି? ଈଶ୍ୱରଙ୍କ ବାକ୍ୟଟି ଯେତେବେଳେ ଆପଣ ସାଧାରଣ ରୂପରେ ପ୍ରସାରିତ ହୋଇଥିଲା, ଆଉ ଯୀଶୁଖ୍ରୀଷ୍ଟ ଯିଏକି କାଲି ଆଜି ଓ ସଦାସର୍ବଦା ସମାନ ଅଟନ୍ତି, ତାଙ୍କ ସତ୍ୟତାର ଶକ୍ତି ସହିତ ପ୍ରଚାରିତ ହୋଇଥିଲା, ଆଉ ବାକ୍ୟଟି ଭକ୍ଷ୍ୟ ନୈବେଦ୍ୟ ସ୍ୱରୂପ ଯେତେବେଳେ ପରିଚୟ ଆସିଥାଏ, ସେତେବେଳେ ଏହା ସହିତ ବିଶ୍ୱସ୍ତ କରିବା ନିମନ୍ତେ ଆପଣମାନଙ୍କଠାରେ ତୈଳ ରହିଅଛି। ହୋଇପାରେ ତାହା ତ କେବଳ ମୁଠାଏ ମାତ୍ର କିମ୍ବା ଅଳ୍ପ ପରିମାଣ ବିଶିଷ୍ଟ ଅଟା ହୋଇପାରିଥାଏ, ତଥାପି ତାହା ଯାହା କିଛି ହୋଇଥାଉ ନା କାହିଁକି, ତାହା ହିଁ ଅସଲିଟି ଅଟେ। ବର୍ତ୍ତମାନ ଏହାକୁ କେଉଁ ଉଦ୍ଦେଶ୍ୟ ନିମନ୍ତେ ପ୍ରସ୍ତୁତ କରାଯାଇଥାଏ? ତାହାକୁ ତ କୃଷ ଆଡ଼କୁ ଯିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏହା ତ ଆପଣାରୁ ଉତ୍ସର୍ଗିତ ହେବା ନିମନ୍ତେ ପ୍ରସ୍ତୁତ ହୋଇଥାଏ, ତାହା ହିଁ ଯାହାକି ଆପଣମାନଙ୍କୁ ସଫଳ କରିବାକୁ ହିଁ ଅଛି। କାରଣ ବାକ୍ୟଟି ଯେତେବେଳେ ପ୍ରଚାରିତ ହୋଇସାରିଅଛି, ଆଉ ଏହାକୁ ଏକାଠି ମିଶାଇବା ନିମନ୍ତେ ଆପଣମାନେ ଯେତେବେଳେ ଆତ୍ମାଙ୍କୁ ଲାଭ କରିସାରିଅଛନ୍ତି ସେତେବେଳେ ସମସ୍ତ ପ୍ରକାର କଷ୍ଟକୁ ସହନ କରାଯିବା ଅଭିପ୍ରାୟରେ ଏହାକୁ ତ ସ୍ୱୟଂ ଏକ ବଳିଦାନ ଅଟନ୍ତି। ସମସ୍ତ ପ୍ରକାରର ଆବର୍ଜନା ଗୁଡ଼ିକୁ ସହନ କରିବା ନିମନ୍ତେ ପୁଣି ଯାହା କିଛି ଈଶ୍ୱର ବାକ୍ୟର ବିରୁଦ୍ଧ ଆଚରଣ ଶିକ୍ଷା ଅଟେ ସେଗୁଡ଼ିକୁ ଅସ୍ୱୀକାର କରିବା ଦ୍ୱାରା ଏବଂ ଆପଣାର ସେଗୁଡ଼ିକ ଉପରେ ଦୃଢ଼ତାର ସହିତ ସୁସ୍ଥିର ରହିବା ଦ୍ୱାରା ସେ ତ ସ୍ୱୟଂରୁ ବଳିଦାନ ସ୍ୱରୂପ ହୋଇଅଛନ୍ତି। ଅଧ୍ୟାୟ ଏପରି କହିଥାନ୍ତି କିମ୍ବା ଅନ୍ୟଟି କହିଥାନ୍ତି, ତଥାପି ଏହା କୌଣସି ପ୍ରକାର ଭିନ୍ନତାକୁ ଉତ୍ପନ୍ନ କରିନଥାଏ। ଆପଣ ତ ତାହାରି ଉପରେ ସୁସ୍ଥିର ରହିଥାନ୍ତୁ ଯେହେତୁ ଈଶ୍ୱର ସ୍ୱୟଂ ସେପରି କହିଅଛନ୍ତି। ଭକ୍ଷ୍ୟ ନୈବେଦ୍ୟ ପରିଚୟକୁ ଆସିଥାନ୍ତି, ଆପଣମାନେ ତ ତୈଳଙ୍କୁ ସୁଦ୍ଧା ଲାଭ କରିସାରିଅଛନ୍ତି। ଆପଣମାନେ ଯେତେବେଳେ ଉଭୟକୁ ଏକତ୍ରିତ ଭାବରେ ମିଶାଇ ଦିଅନ୍ତୁ। ଏତେବେଳେ ମୁଁ ଏକ ରବକୁ ଶ୍ରବଣ କରିଥିଲି, ତାହା ତ ସକାଳ ହେବାର କିଛି ସମୟ ଉତ୍ତାରେ ଶୁଣିବାକୁ ମିଳିଥିଲା। ଏକ ରବ ଆଳାପ କରିଥିଲେ ଆଉ କହିଥିଲେ ଯେ ଖଳା ଆଡ଼କୁ ଯାଅ ଏବଂ ଦୁଇଟି କାଠିକୁ ଗୋଟାଇ ଆଣ। ଦୁଇଟି କାଠ ବିଷୟରେ ଯେ ଧର୍ମଶାସ୍ତ୍ର କହିଥାଏ ଏହାକୁ ଆପଣ ଲକ୍ଷ୍ୟ କରିଥିଲେ କି? ତାହା ତ କୃଷ ହିଁ ଅଟେ। ସେ ତ ଭକ୍ଷ୍ୟ ନୈବେଦ୍ୟକୁ ଏବଂ ତୈଳକୁ ଲାଭ କରିଅଛନ୍ତି, ତଥାପି ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ ରୂପରେଖାକୁ ପ୍ରଦାନ କରିବା ନିମନ୍ତେ ତାଙ୍କୁ ପରିଚୟ ଗ୍ରହଣ କରିବାକୁ ହିଁ ଅଛି। ଏହା ସହିତ ଯୋଗ୍ୟ କର୍ତ୍ତବ୍ୟକୁ ସମ୍ପନ୍ନ କରିବାକୁ ହିଁ ଅଛି। ଯଦ୍ୟପି ଅତ୍ୟଧିକ ପରିମାଣ ପଦାର୍ଥକୁ ଲାଭ କରିଥିଲେ, ଆପଣମାନେ ଆବଶ୍ୟକ କରୁଥିବା ଠାରୁ ମଧ୍ୟ ପ୍ରଚୁର ପରିମାଣ ଅଟା ଏବଂ ତୈଳକୁ ଲାଭ କରିଥିଲେ, ତଥାପି ଆପଣମାନଙ୍କୁ ଦତ୍ତ ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରିବାକୁ ହିଁ ଥିଲା। ଦୁଇ ଗୋଟି କାଷ୍ଠ ଦ୍ୱାରା ସ୍ୱୟଂରୁ ବଳିକୃତ ହୋଇଥିବା ବଳିଦାନଙ୍କୁ କାର୍ଯ୍ୟ ପରିଣତ କରିବାକୁ ହିଁ ଥିଲା। ପ୍ରାଚୀନ କାଳରେ ଅଗ୍ନିକୁ ଉତ୍ପନ୍ନ କରିବା ନିମନ୍ତେ ସେମାନଙ୍କ ନିକଟରେ ସେପରି କିଛି ଉତ୍ତମ ଧରଣ ସାଧନ ରହିନଥିଲା। ଯେତେବେଳେ ଆପଣମାନେ ଗୋଟିଏ କାଠିକୁ ଅନ୍ୟ ଏକ କାଠି ଉପରେ ଛକି କାଠ ଉପରେ ରଖିଥାନ୍ତି ଏବଂ ତାର ମଧ୍ୟଭାଗରେ ଅଗ୍ନିକୁ ଉତ୍ପନ୍ନ କରିବାକୁ ଉଦ୍ୟମ କରିଥାନ୍ତି, ସେହି ସମୟରେ ଉଭୟ ପାର୍ଶ୍ୱରେ ଥିବା ଅଂଶକୁ ଆପଣମାନେ ଘର୍ଷଣ କରିଥାନ୍ତି। ଭାରତୀୟମାନେ ଆପଣମାନେ ନିମନ୍ତେ ଅଗ୍ନିକୁ ସେହିପରି ଭାବରେ ଉତ୍ପନ୍ନ କରୁଥିଲେ। ମୁଁ ତ ସମୟ ସମୟରେ ରାତ୍ରିରେ ସେପରି ଭାବରେ ଅଗ୍ନି ଉତ୍ପନ୍ନ କରି ବ୍ୟବହାର କରିଥାଏ। ଦୁଇଟି କାଠର ଗଣ୍ଡିକୁ ପରସ୍ପର ଉପରେ ଛକି ଚିହ୍ନ ଭାବେ ଥୋଇଦେଇ ଯେତେବେଳେ ଏହାକୁ ଜଳିବାକୁ ଚେଷ୍ଟା କରିଥାଏ, ସେତେବେଳେ ତାହାକୁ ଇନ୍ଧନ ନିମନ୍ତେ ଟିକିଏ ଠେଲି ଦିଅନ୍ତୁ, ଅଗ୍ନି ଜଳିଯିବ। ସେହି କାଠଟି କୃଷର ଏକ ନିଦର୍ଶନ ଥିଲା। ଦୁଇଟି କାଠ ବିଷୟରେ ବାଇବଲ ପ୍ରକାଶ କରି କହିଅଛି। ସେହି ରବଟି ଏପରି କହିଥିଲେ, ଖଳା ମଧ୍ୟକୁ ଚାଲିଯାଅ ଆଉ ସେଠାରୁ ଦୁଇ ଖଣ୍ଡ କାଠକୁ ଗୋଟାଇ ନେଇ ଆସ। ସେହି ଏକା ସମୟରେ ପର୍ବତର ଉପରି ଭାଗରେ ମେଘ ଗର୍ଜନ ସହିତ ରବଟି ଶୁଣାଯାଇଥିଲା ଏବଂ ତାହା ଭାବାନ୍ଦ ଆସି ପ୍ରକାଶ କରି କହିଥିଲେ ଯେ ସହର ମଧ୍ୟକୁ ପ୍ରବେଶ କର, ମୁଁ ଏହାକୁ ଆଜ୍ଞା କରିଅଛି। ଆରେ ବା, ସେମାନଙ୍କ ମଧ୍ୟରୁ ଉଭୟ ଆଜ୍ଞା ପାଳନ କରିଥିଲେ। କୌଣସି ଏକ ବିଶେଷ ବିଶେଷ ସଂଗଠିତ ହେବାକୁ ଅପେକ୍ଷାରତ ହୋଇ ରହିଅଛି, ସେଗୁଡ଼ିକ ମଧ୍ୟରୁ ଉଭୟଟି ତ ଆଜ୍ଞା ପାଳନ କରୁଅଛନ୍ତି। ପ୍ରଚାର ଜଣକ ଯଦି ପ୍ରଚାର କରି କହିଥାନ୍ତି ଆଉ ସେହି ବ୍ୟକ୍ତି ଜଣକ ଯିଏକି ଏହାକୁ ଗ୍ରହଣ କରିଥାନ୍ତି, ବିଶ୍ୱାସ କରିଥାନ୍ତି ଏବଂ ଏହା ଉପରେ ବ୍ୟବହାରିକ ରୂପେ କାର୍ଯ୍ୟ କରିଥାନ୍ତି, ତେବେ କୌଣସି ନା କୌଣସି ଘଟଣାକୁ ଅବଶ୍ୟ ସଂଗଠିତ ହେବାକୁ ହିଁ ଅଛି। ଆପଣ ଯଦି ଜଣେ ପାପୀ ଅଟନ୍ତି, ତେବେ ତ ଆପଣଙ୍କୁ ନିଶ୍ଚିତ ରୂପେ ମୁକ୍ତି ଲାଭ କରିବାକୁ ହିଁ ଅଛି। ଆପଣ ଯଦି ପୀଡିତ ଅଟନ୍ତି, ଆପଣଙ୍କୁ ନିଶ୍ଚିତ ରୂପେ ସୁସ୍ଥତା ଲାଭ କରିବାକୁ ହିଁ ଅଛି। କାରଣ ଈଶ୍ୱର ବିଷୟରେ ଆମେ ଯଦି ନିଶ୍ଚିତ ଅଟୁ, ତେବେ ଏହା ଯେ ସେ ପ୍ରତିଜ୍ଞା କରି କହିଅଛନ୍ତି ସେଥିପ୍ରତି ମଧ୍ୟ ଆମମାନେ ନିଶ୍ଚିତ ହୋଇଥାଉ। ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆମମାନେ ଯେ ରୂପ ନିଶ୍ଚିତ ହୋଇଥାଉ, ତଦ୍ରୁପ ତାଙ୍କର ବାକ୍ୟଟି ଯେ ସେ ରକ୍ଷା କରିଥାନ୍ତି, ଏଥିରେ ମଧ୍ୟ ଆମମାନଙ୍କୁ ନିଶ୍ଚିତ ହେବା ଉଚିତ ବିଷୟ ଅଟେ। ନିଶ୍ଚିତ ରୂପେ ସେପରି କରିବା ବିଷୟ ହିଁ ଅଟେ। ତେବେ ଏକ ଆଜ୍ଞାଟି ଏପରି ଥିଲା ଯେ ନଗର ମଧ୍ୟକୁ ପ୍ରବେଶ କର, ଯେହେତୁ ଆମ୍ଭେ ଏକ ବିଧବା ନାରୀକୁ ଆଜ୍ଞା ପ୍ରଦାନ କରିଅଛୁ। ଭାବନ୍ତିଙ୍କ ନିକଟରେ ଦର୍ଶନଟି ପ୍ରକାଶିତ ହୋଇଥିଲା। ଏହି ସ୍ଥାନକୁ ସେ ଚାଲି ଆସିଥାନ୍ତି, ମାତ୍ର ସେ କେଉଁ ସ୍ଥାନ ଯାଉଅଛନ୍ତି ସେ ବିଷୟ ସେ ଆଦୌ କିଛି ଜାଣିନଥାନ୍ତି, ତଥାପି ଏଥିପାଇଁ ଭିନ୍ନତାର କୌଣସି କାରଣ ରହିନାହିଁ। ସେ ତ କେବଳ ଆଜ୍ଞା ପାଳନ କରୁଅଛନ୍ତି। କାଠ ଗୁଡ଼ିକ ଯେ କେଉଁ ସ୍ଥାନରେ ପଡ଼ିଅଛି ତାହା ତ ସେ କୌଣସି ପ୍ରକାର ଜାଣିନଥିଲେ, ତଥାପି ସେହି ଖଳର କୌଣସି ଏକ ସ୍ଥାନରେ ଦୁଇ ଖଣ୍ଡ କାଠ ଅବଶ୍ୟ ପଡ଼ି ରହିଥିଲା। ସେ ତ ସେ ଆଡ଼କୁ ଯିବାକୁ ଆରମ୍ଭ କରିଦେଇଥାନ୍ତି, ସେ ଖଳାଟି ଆଡ଼କୁ ଚାଲିଯାଇଥାନ୍ତି। ସେ ତ ଚାରିଆଡ଼କୁ ଦୃଷ୍ଟିପାତ କରିଥାନ୍ତି, ଓହୋ କିପରି ଭୀଷଣ ଗରମ। ନଗର ମଧ୍ୟରୁ ଆର୍ତ୍ତନାଦ ରବକୁ ଶୁଣିବାକୁ ମିଳିଥାଏ। ରାତ୍ରିକାଳୀନ କ୍ଲବର ସଦସ୍ୟଗଣ ଭିତରକୁ ଯାଉଅଛନ୍ତି, ଚିତ୍କାର କରୁଅଛନ୍ତି, ଆପଣ ସେ ମଦ୍ୟ ଗୁଡ଼ିକୁ ଆଗ୍ରହ ସହକାରେ ଠେଲାପେଲା ହୋଇ ପାନ କରୁଅଛନ୍ତି ଏବଂ ସେପରି ଧରଣର ଅନ୍ୟାନ୍ୟ କର୍ମ ଗୁଡ଼ିକୁ ମଧ୍ୟ କରୁଅଛନ୍ତି। ସେ ସହରର ରାଜମାର୍ଗଟିର ଆଡ଼କୁ ଚାହିଁକି ଦେଖିଥାନ୍ତି, ତଥାପି ସେ କିଛି ଦେଖିପାରିନଥାନ୍ତି। ସେ ଖଣ୍ଡିଏ ବାତ କାଠକୁ ପାଇଥାନ୍ତି, କୃଷର ଗୋଟିଏ ବାତ ଅଂଶକୁ ପାଇଥାନ୍ତି, ସ୍ୱୟଂରୁ ବଳିକୃତ ହେବାର ବିଷୟଟିକୁ ଲାଭ କରିଥାନ୍ତି। ସେ ତ ଅନ୍ୟ ଖଣ୍ଡକୁ ଖୋଜିବା ନିମନ୍ତେ ବାହାରି ପଡ଼ିଥାନ୍ତି, ଆଉ ଯେତେବେଳେ ସେ ଦ୍ୱିତୀୟ ଖଣ୍ଡ କାଠକୁ ମଧ୍ୟ ପାଇଥାନ୍ତି ତାହାକୁ ଉଠାଇଥାନ୍ତି। ଓହୋ, କିପରି ନୈରାଶ୍ୟଜନକ ପରିବେଶଟି ତାହା ହୋଇନଥିବ, କାରଣ ମୃତ୍ୟୁ ତ ଦ୍ୱାରା ଦେଶରେ ଉପସ୍ଥିତ ହୋଇସାରିଥିଲା। ଖଣ୍ଡିଏ ସମ୍ପୂର୍ଣ୍ଣ ପିଠାର କିଛି ଅଂଶକୁ ତାଙ୍କୁ ଏବଂ ତାଙ୍କ ଶିଶୁପୁତ୍ରକୁ ଖାଇବାକୁ ଥିଲା, ଆଉ ତାପରେ ମୃତ୍ୟୁବରଣ କରିବାକୁ ଥିଲା। ଏପରି ପରିପ୍ରେକ୍ଷୀରେ ତାହା ହିଁ ସବୁକିଛି ଥିଲା। ଆଉ କେବେ କେବେ ନିରାଶର ସେହିପରି ପରିସ୍ଥିତି ମଧ୍ୟରେ ଘେରା ହୋଇଥିବା ସମୟରେ ଆମେ ମଧ୍ୟ ସେହି ରବଟିକୁ ଅଧିକାଂଶ ସମୟରେ ଶୁଣିବାକୁ ପାଇଥାଉ। ଯେତେବେଳେ ସେ ସେହି ଦ୍ୱିତୀୟ କାଠ ଖଣ୍ଡିକୁ ଉଠାଇଥିଲେ ଆଉ ଫେରି ଆସିବାକୁ ଆରମ୍ଭ କରିଥିଲେ, ସେତେବେଳେ ଫାଟକଟିଏ ନିକଟରୁ ରବଟିଏ ଆସୁଥିବାର ଶୁଣିବାକୁ ମିଳିଥିଲା। କହିଥିଲେ, ପାତ୍ରରେ କିଛି ଜଳ ମୋହର ନିମନ୍ତେ ନେଇକରି ଆସ। ସେହି ଦୁଇ ଖଣ୍ଡ କାଠକୁ ହାତରେ ଧରିଥିବା ଅବସ୍ଥାରେ ସେ ପଛକୁ ଫେରି ଚାହିଁଥିଲେ। ଅଟା ଓ ତେଲ ପୂର୍ବରୁ କାଠି ମିଶା ହୋଇ ରଖାଯାଇ ସାରିଥିଲା, ଆଉ ପାକ କରାଯିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲା। ସେ କହିଥିଲେ ଯେ ସେ ତାହାକୁ ପ୍ରସ୍ତୁତ ରଖିଥିଲେ, ତାହାକୁ ଏକାଠି ମିଶ୍ରିତ କରି ରଖିଥିଲେ। ତାହା ହିଁ ସବୁକିଛି ଅଟେ। ବାକ୍ୟଙ୍କୁ ଏବଂ ଆତ୍ମାଙ୍କୁ ପରସ୍ପର ସହିତ ଏକତ୍ରିତ ରୂପେ ମିଶ୍ରିତ ହୋଇ ରହିବାକୁ ହିଁ ଅଛି। ସ୍ୱେଚ୍ଛାକୃତ ବଳିଦାନର ବଳିଦାନ କୃଷ ଉପରେ ଏହାକୁ ରଖାଯିବାକୁ ଅଛି, ଆଉ ଆପଣ ଯାହା କିଛି ଯାଚନା କରିଥିଲେ ତାହାର ବିରୁଦ୍ଧରେ ଅନ୍ୟ ଯାହା କିଛି ରହିଅଛି ତାହାକୁ ଆପଣଙ୍କୁ ଅସ୍ୱୀକାର କରିବାକୁ ହିଁ ଅଛି। ତାହା ହିଁ ଯଥୋଚିତ ବିଷୟଟି ଅଟେ। ମୁଁ ତ ଏହାକୁ ମିଶାଇ ଦେଇଥିଲି, ବର୍ତ୍ତମାନ ମୁଁ ସେହି କାଠ ଦୟକୁ ଛାଉଣ୍ଟି ଲାଭ କରିବାକୁ ଯାଉଅଛି। ଆଉ ସେ ରବଟି ଏପରି କହିଥିଲେ ଯେ ମୋର ପାନ କରିବା ନିମନ୍ତେ ପାତ୍ରରେ କିଛି ଜଳ ଘେନି ଆସ। ସେ ବୁଲି ପଡ଼ିଥିଲେ, ଆଉ ଜଣେ ବ୍ୟକ୍ତିଙ୍କୁ ଠିଆ ହୋଇଥିବାର ସେ ଦେଖିଥିଲେ, ଫାଟକର ସହିତ ଲାଗିକରି ଠିଆ ହୋଇଥିବାର ସେ ଦେଖିଥିଲେ। ଦୁର୍ବଳ ମୁଖଟିର ସହିତ ଦାଢ଼ିରେ ଭରପୁର ଟଙ୍ଗର ମୁଣ୍ଡର ଭେଷକୁ ଧାରଣ କରି ଆପଣା ଶରୀର ଉପରେ ମେଣ୍ଡା ଚମଡ଼ାର ବସ୍ତୁକୁ ପରିଧାନ କରି ଫାଟକ ଭିତରକୁ ଅନାଇ ରହିଥିଲେ। ଏପରି ଦେଖାଯାଉଥିଲେ ଯେପରିକି କେହି ଜଣେ ବୃଦ୍ଧ ବ୍ୟକ୍ତି ଅତି ନିର୍ବିକାର ସହିତ ଚାହିଁ ରହିଅଛନ୍ତି। ସେ କହିଥିଲେ, ମୁଁ ଆପଣ ସହିତ ମୋର ଅବଶିଷ୍ଟ ଜଳକୁ ବାଣ୍ଟି ପାନ କରିବି। ଜୀବନର ଜଳଟି ତୁମେ ଯେକୌଣସି ବ୍ୟକ୍ତିଙ୍କୁ ଏହା ପ୍ରଦାନ କରିବା ନିମନ୍ତେ ଇଚ୍ଛା କରୁଅଛ, ଯେ କେହି ବ୍ୟକ୍ତିଙ୍କୁ ଯେକୌଣସି ସ୍ଥାନକୁ ଗମନ କରି ଏହାକୁ ପ୍ରକାଶ କରିବାକୁ ଇଚ୍ଛା କରୁଅଛ। ମହାଶୟ, କେବଳ ଅଳ୍ପ କ୍ଷଣ ନିମନ୍ତେ ଅପେକ୍ଷା କରି ରହନ୍ତୁ। ଆପଣ ହସ୍ତଶିଳ ସେହି କାଠ ଗୁଡିକ ସହିତ ସେ ପଛକୁ ଫେରି ଯାଇଥାନ୍ତି, ଆଉ ସେ ରବଟି ପୁଣି ଶୁଣିବାକୁ ମିଳିଥିଲା। ତୁମେ ଯେ ତୁମ ଜଳକୁ କେବଳ ବର୍ଜନ କରିବ ଏପରି ନୁହେଁ, କିନ୍ତୁ ଆପଣ ହସ୍ତରେ ଏକ ଟୁକୁରା ରୁଟି ମଧ୍ୟ ମୋ ନିମନ୍ତେ ଘେନି ଆସିବ। ଜୀବନର ରୁଟି, ଜୀବନର ଜଳ, ତାହା ଜୀବନ ନିମନ୍ତେ ଥିଲା କି ଆଉ ତାହା ଯେତେବେଳେ ଶୀଘ୍ର ଶେଷ ହୋଇଯାଇଥିଲା ସେତେବେଳେ ତାହାକୁ ମୃତ୍ୟୁବରଣ କରିବାକୁ ହିଁ ପଡ଼ିଥିଲା। ତୁମ୍ଭ ନିକଟରେ ରହିଥିବା ଜଳ ଓ ତୁମ୍ଭ ନିକଟରେ ଥିବା ରୁଟି ମୋ ନିକଟକୁ ଘେନି ଆସ। ଏଠାରେ ଆମେ କଣ ଦେଖିଥାଉ? ଆମେ କି ପ୍ରକାର ଶିକ୍ଷାକୁ ଲାଭ କରିଥାଉ? ପ୍ରଥମେ ତୁମମାନେ ତାଙ୍କ ରାଜ୍ୟ ଓ ଧାର୍ମିକତାର ଅନ୍ୱେଷଣ କର, ଅନ୍ୟାନ୍ୟ ସକଳ ବିଷୟ ଗୁଡିକ ମଧ୍ୟ ତୁମମାନଙ୍କୁ ପ୍ରଦାନ କରାଯିବ। ମୋ ନିକଟକୁ ଅଳ୍ପ କିଛି ଜଳ ଏବଂ ଖଣ୍ଡିଏ ରୁଟି ଘେନି କରି ଆସ। ତତ୍ପରେ ସେ ଆପଣାର ନିରାଶର ଅବସ୍ଥା ମଧ୍ୟରେ ପଡି ଯାଇଥାନ୍ତି, କାରଣ ତାଙ୍କୁ ଏପରି କହୁଥିବାର ମୁଁ ଶ୍ରବଣ କରିଥାଏ ଯେ ମହାଶୟ ପ୍ରାୟ ସେହି ପ୍ରକାର ଆଚରଣଟି ପରି ମୁଁ ଦେଖିଥିବା ଅନ୍ୟ ବ୍ୟକ୍ତିମାନଙ୍କ ଠାରୁ ଆପଣ କିଛିଟା ଭିନ୍ନ ଧରଣ ବ୍ୟକ୍ତି ଜଣ ସଦୃଶ ମୁଁ ଦେଖୁଅଛି। ଆଉ କେହି ଜଣେ ବ୍ୟକ୍ତିଙ୍କୁ ଯାହାଙ୍କୁ ଏପରି କହୁଥିବାର ମୁଁ ଶୁଣିଥାଏ, ଅର୍ଥାତ୍ ଆପଣ ଯାହାକି କହୁଅଛନ୍ତି ତଦ୍ୱାରା ଆପଣ ତ ଏପରି ଅନୁମାନ କରାଯାଇଥାନ୍ତି ଯେପରିକି ଆପଣ ତହିଁ ପ୍ରତି ଅଧିକ ରୂପେ ସୁନିଶ୍ଚିତ ଅଟନ୍ତି। ତଥାପି ମୋ ନିକଟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପଦାର୍ଥ ରହିନାହିଁ, କେବଳ ମୁଠାଏ ପରିମାଣର ଅଟା ରହିଅଛି, ଆଉ ଟିକେ ତେଲ ମଧ୍ୟ ପଡି ରହିଅଛି। ମୁଁ ଏହାକୁ ପ୍ରସ୍ତୁତ କରିସାରିଅଛି, ଆଉ ଏହି ଦୁଇଟି କାଠ ଗୁଡାକୁ ନେଇ ତାହାକୁ ପ୍ରସ୍ତୁତ କରିବାକୁ ଯାଉଅଛି, ଆଉ ମୁଁ ତାହାକୁ ଭୋଜନ କରିବାକୁ ଯାଉଅଛି। ମୁଁ ଓ ମୋର ପୁତ୍ରଟି ତାହାକୁ ଭୋଜନ କରିବାକୁ ଯାଉଅଛୁ, ଆଉ ତାପରେ ମୃତ୍ୟୁବରଣ କରିବୁ। ତାହା ହିଁ ମୋର ସବୁକିଛି ସମ୍ବଳ ଅଟେ। ତତ୍ପରେ ପରବର୍ତ୍ତୀ ସମୟରେ ଆମେ କଣ ଶୁଣିଥାଉ? ମାତ୍ର ତହିଁରୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା ପ୍ରସ୍ତୁତ କରି ଆଣ। ସର୍ବପ୍ରଥମ ସ୍ଥାନଟି ଈଶ୍ୱରଙ୍କର ହିଁ ଅଟେ। ଅନ୍ୟ କେହି ଜଣେ ଯେ କଣ କହିଥାନ୍ତି ସେଥିରେ ଭୃକ୍ଷେପ କରିବାର ଆବଶ୍ୟକତା ରହିନାହିଁ। ଅନ୍ୟ ଯାହା କିଛି ହୋଇପାରିଥାଏ ନା କାହିଁକି, ଯେକୌଣସି ଯୁକ୍ତିସଙ୍ଗତ ପ୍ରଣାଳୀ ତାହା ହୋଇଥାଉ ନା କାହିଁକି, ସେଥିପ୍ରତି କିଛି ଯାଇ ଆସେ ନାହିଁ। କୃପକାର ବିଷାଦପୂର୍ଣ୍ଣ ପରିସ୍ଥିତି ପରି ତାହା ଦେଖା ଦେଇଥାଏ ନା କାହିଁକି, ଏହା ଯାହା କିଛି ପରିସ୍ଥିତି ଜନିତ ବେପାରଟି ହୋଇଥାଉ ନା କାହିଁକି, କିନ୍ତୁ ସର୍ବପ୍ରଥମେ ସ୍ଥାନକୁ ଈଶ୍ୱରଙ୍କୁ ହିଁ ଦିଅନ୍ତୁ, ତାଙ୍କର ବାକ୍ୟଟିକୁ ହିଁ ପ୍ରଥମ ସ୍ଥାନ ଦିଅନ୍ତୁ। ମୁଁ ଯେ ଆରୋଗ୍ୟତା ଲାଭ କରି ନ ପାରେ ଏପରି ଚିକିତ୍ସକ କହିଥିଲେ, ତଥାପି ତାଙ୍କ ବାକ୍ୟ ସ୍ଥାନଟି ସର୍ବପ୍ରଥମେ ହେବା ବାଞ୍ଛନୀୟ ଅଟେ। ମୁଁ ତ ଜଣେ ଅତି ମହାନ ପାପୀ ଅଟେ, ମୁଁ ତ ଜଣେ ବେଶ୍ୟା ଅଟେ, ମୁଁ ତ ଜଣେ ଜୁଆଡ଼ି ଅଟେ, ମୁଁ ତ ଜଣେ ମଦ୍ୟପ ଅଟେ। ଏହା ସତ୍ତ୍ୱେ ଈଶ୍ୱରଙ୍କ ବାକ୍ୟଟି ସର୍ବପ୍ରଥମ ସ୍ଥାନ ହେବା ଉଚିତ ଅଟେ। ଓ ତୁମମାନଙ୍କ ପାପ ସବୁ ସିନ୍ଦୁରପର୍ଣ୍ଣ ପରି ହେଲେ ହେଁ ସେ ସବୁ ଶୁକ୍ଳବର୍ଣ୍ଣ ହେବ, ସେଇ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋଭ ପରି ହେବ। ସର୍ବପ୍ରଥମେ ଈଶ୍ୱର ହିଁ ଅଟନ୍ତି। ମାତ୍ର ଯାଅ, କହିଲୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା ପ୍ରସ୍ତୁତ କରି ମୋ କତିକୁ ଆଣ। ତୁମ ନିକଟରେ ତୁମର ହୋଇ ଯାହା କିଛି ରହିଅଛି ସେହି ସବୁକୁ ମୋ ନିକଟକୁ ଘେନି ଆସ। ତାଙ୍କରି ହସ୍ତରେ ସବୁକିଛି ବିଷୟ ପ୍ରଦାନ କରିବା ନିମନ୍ତେ ଆପଣମାନେ ଇଚ୍ଛୁକ ଅଟନ୍ତି କି? ମୋର ଜୀବନଟି ମୁଁ ଯାହା କିଛି ହୋଇଥାଏ ନା କାହିଁକି ସେସବୁ କିଛି ତାଙ୍କରି ଦେୟ ଅଟେ। ମୁଁ ତ 50 ବର୍ଷ ବୟସ୍କ ଅଟେ। ହେ ୱିଲିୟମ ବ୍ରାନହାମ, ତୁମେ ଇଚ୍ଛା କରୁଛ କି ମୋ ନିକଟରେ ତୁମର ସବୁକିଛି ବିଷୟକୁ ସମର୍ପଣ କରିଦେବାକୁ ଇଚ୍ଛା କର କି? ହେ ସାନ ପିଲାପିଲି ଗଣ, ତୁମମାନ ଜୀବନକୁ ମୋ ହସ୍ତରେ ସମର୍ପଣ କରିଦେବାକୁ ଇଚ୍ଛୁକ ଅଟ କି? ତୁମମାନେ ଇଚ୍ଛା କରୁଛ କି? ତୁମମାନେ ଏହାକୁ ସମ୍ପନ୍ନ କରିବ କି? ପୀଡିତ ବ୍ୟକ୍ତିଗଣ, ତୁମମାନେ ମୋତେ ବିଶ୍ୱାସ କରିପାର କି? ସର୍ବପ୍ରଥମେ ମୋତେ ହିଁ ସ୍ୱୀକାର କର। ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଓ ହାତରେ ଖଣ୍ଡେ ରୁଟି ମୋ ପାଇଁ ଆଣ। ସେହି ବିଧବା ମହିଳାଟି ତାଙ୍କୁ ଏକ ଲୟରେ ଚାହିଁକି ଦେଖିଥିଲେ। ତାଙ୍କ ହୃଦୟ ମଧ୍ୟରେ କୌଣସି ଏକ ବିଶେଷ ପ୍ରକାର ଶକ୍ତି ତାଙ୍କୁ ପ୍ରକାଶ କରି କହିଥିଲେ ଯେ ସେ ବ୍ୟକ୍ତି ଜଣକ ଯାହା କିଛି କହନ୍ତି ନା କାହିଁକି ତାହାକୁ ସେ ବୁଝିଥିଲେ। ଈଶ୍ୱର ଆପଣଙ୍କ ନିଜସ୍ୱ ବ୍ୟକ୍ତିଗଣଙ୍କୁ ଜାଣନ୍ତି, ମେଷ ଗୁଡାକ ମୋ ମେଷ ସବୁ ମୋର ସ୍ୱର ଶୁଣନ୍ତି। ଏହା ହିଁ ଶାସ୍ତ୍ରୀୟ ବାଣୀଟି ଅଟେ ଅଥବା ନୁହେଁ ତାହାକୁ ସେମାନେ ବୁଝନ୍ତି। ଏହା ଯେ ସତ୍ୟ ଅବା ମିଥ୍ୟା ଅଟେ ତାହାକୁ ସେମାନେ ବୁଝନ୍ତି। ସେ ଆଜ୍ଞାକାରୀ ସହିତ ଫେରି ଯାଇଥାନ୍ତି। ତାହା ହିଁ ଯାହାକି ଆପଣମାନଙ୍କୁ ମଧ୍ୟ କରିବାକୁ ହିଁ ଅଛି। ଆଉ ଭାବ ଜଣକ ଯାହା କିଛି କାର୍ଯ୍ୟ କରିବାକୁ କହିଥାନ୍ତି ତାହାକୁ ସେ ଯେତେବେଳେ ଆଜ୍ଞାକାରୀ ସହିତ କହିବାକୁ ମନସ୍ଥ କରିଥିଲେ, ତତ୍ପରେ ସ୍ୱର୍ଗରୁ ଏକ ମେଘ କାର୍ଯ୍ୟର ଧ୍ୱନି ଆଗତ ହୋଇଥିଲା, ଯାହାକୁ ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି ସେବନ କରିବା ନିମନ୍ତେ ଅପେକ୍ଷା କରିଥିଲେ। କାରଣ ଭାବାନୀଙ୍କ ମୁଖରୁ ମେଘଗର୍ଜନ ସଦୃଶ ଏକ ରବ ନିର୍ଗତ ହୋଇଥାଏ, ଯାହାକୁ ପ୍ରତ୍ୟେକ ପାପୀଗଣ ଏହା ପ୍ରତ୍ୟେକ ପୀଡିତ ବ୍ୟକ୍ତିଗଣ ଶ୍ରବଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମେମାନେ ତାହାକୁ ଶ୍ରବଣ କରିବା ନିମନ୍ତେ କି ପ୍ରକାର ଆଗ୍ରହଟିକୁ ପ୍ରକାଶ କରିଥାଉ। ସେହି ଭାବ ଜଣକ ମୋର ଜୀବନର ଚଳାପଥରେ କିପରି ଭାବରେ ବସି ରହିଥାନ୍ତି ଆଉ କହିଥାନ୍ତି, ଏହି ଦଳଟି ନିକଟକୁ ଚାଲିଆସ, ମୋର କନ୍ୟାଟି ତ ଏପରି ଅଟେ, ମୋର ଶିଶୁ ସନ୍ତାନ ଅଟେ, ମୋର ଅମୁକ ଅମୁକ ବ୍ୟକ୍ତି ଜଣକ ତ ଏପରି ଅଟନ୍ତି। ତଥାପି କେବଳ ବାକ୍ୟକୁ ହିଁ ପ୍ରକାଶ କରନ୍ତୁ। ଆପଣଙ୍କ ମୁଖରେ ଏହାକୁ ଦାନ ନ କରାଯିବା ପର୍ଯ୍ୟନ୍ତ ଆପଣ କିପରି ଭାବେ ଏହାକୁ ପ୍ରକାଶ କରିପାରନ୍ତି? ତେବେ ତ ଆପଣ ନିଜର ଏହାକୁ କହୁଅଛନ୍ତି, ତଥାପି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ସେହି ନିର୍ଦ୍ଦେଶକୁ ଶ୍ରବଣ କରିବା ନିମନ୍ତେ ସେମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ସେଠାରେ ତାହା ତ ବାଡ଼ାବନ୍ଦୀର ଅପରପାର୍ଶ୍ୱରୁ ଶୁଣିବାକୁ ମିଳିଥିଲା, ଯେହେତୁ ସେ ଆଜ୍ଞା ପାଳନ କରୁଥିଲେ ଆଉ ଅନ୍ଧକାରଟି ଅପସରିତ ହୋଇଯାଇଥିଲା। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ଯେ ମଇଦା କଳସ ଶୂନ୍ୟ ହେବ ନାହିଁ କିମ୍ବା ପାତ୍ରର ତୈଳରେ ଅଭାବ ହେବ ନାହିଁ ସେଦିନ ପର୍ଯ୍ୟନ୍ତ ଯେଉଁଦିନ ପର୍ଯ୍ୟନ୍ତ ପ୍ରଭୁ ପରମେଶ୍ୱର ପୃଥିବୀ ପୃଷ୍ଠକୁ ପୁନଶ୍ଚ ବୃଷ୍ଟି ଜଳ କରିନାହାନ୍ତି। ଓହୋ, କିପରି ଭାବରେ କିପରି ସନ୍ତାନଦାୟକ ବାକ୍ୟଟି ତାହା ଅଟେ। ସେ ପିଠାଟିଏ ପ୍ରସ୍ତୁତ କରିଥିଲେ, ସେ ଭାବାଦୀଙ୍କୁ ତାହା ପ୍ରଦାନ କରିଥିଲେ, ସେ ଫେରି ଯାଇଥିଲେ ଓ ଆପଣା ନିମନ୍ତେ ଏବଂ ଆପଣା ପୁତ୍ର ନିମନ୍ତେ ମଧ୍ୟ ପିଷ୍ଟକ ପ୍ରସ୍ତୁତ କରିଥିଲେ ଆଉ ସେମାନେ ଜଗତରେ ଥାଇ ପ୍ରଚୁର ପରିମାଣରେ ତାହାକୁ ଭୋଜନ କରିଥିଲେ। ତାହା କେଉଁ ସ୍ଥାନରୁ ଆଗତ ହୋଇଥିଲା? ତାହା କିପରି ଭାବରେ ସେ ସ୍ଥାନକୁ ଆସିଥିଲା? ବୈଜ୍ଞାନିକ ବିଚାରଧାରା ଅନୁସାରେ ମୋତେ କହନ୍ତୁ ଯେ କେଉଁ ସ୍ଥାନରୁ ସେହି ଭୋଜ୍ୟ ପଦାର୍ଥଟି ଆସିଥିଲା? ସେହି ତୈଳ କେଉଁ ସ୍ଥାନରୁ ଆସିଥିଲା? ସେହି ପାତ୍ର ଗୁଡ଼ିକରେ ତାହା କିପରି ଭାବରେ ଉତ୍ପନ୍ନ ହୋଇପାରିଥିଲା? ସେ ତ ସେହି ତୈଳ ପାତ୍ରକୁ ପ୍ରତିଦିନ ସକାଳେ ଖାଲି କରି ପକାଉଥିଲେ, ସେ ତ ପ୍ରତିଦିନ ପ୍ରାତଃ କାଳରେ ମଇଦା ପାତ୍ରଟିକୁ ମଧ୍ୟ ଖାଲି କରି ପକାଉଥିଲେ, ଆଉ ସେଗୁଡ଼ିକ ତ ଶୂନ୍ୟ ପାତ୍ର ହୋଇଯାଉଥିଲା। ତଥାପି ଅଧିକ କିଛି ଆଣିବାକୁ ସେ ତ ପାତ୍ରଗୁଡ଼ିକ ନିକଟକୁ ଯାଉଥିଲେ, ସେଥିରେ ତା ପୂର୍ଣ୍ଣ ଅବସ୍ଥାରେ ମିଳୁଥିଲା। ତାହା କେଉଁଠାରୁ ଆସୁଥିଲା? ଈଶ୍ୱରଙ୍କୁ ଏବଂ ତାଙ୍କର ବାକ୍ୟକୁ ଗ୍ରହଣ କରନ୍ତୁ, ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ହୋଇ ରହିଥାନ୍ତୁ, ସେ ତ ସୃଷ୍ଟିକର୍ତ୍ତା ଅଟନ୍ତି। ଆପଣ ନିଜର ସ୍ୱାସ୍ଥ୍ୟକୁ ସମ୍ଭବତ ହରାଇ ଦେଇଅଛନ୍ତି, ସମ୍ଭବତଃ ଆପଣ ନିଜର ସୌଭାଗ୍ୟକୁ ମଧ୍ୟ ହରାଇ ବସିଅଛନ୍ତି, ତଥାପି ତାଙ୍କର ବାକ୍ୟ ଅନୁସାରେ ତାଙ୍କୁ ଗ୍ରହଣ କରନ୍ତୁ। ସେ ଯେ ଈଶ୍ୱର ଅଟନ୍ତି ଏଥିରେ ନିଶ୍ଚିତ ହୋଇଯାଆନ୍ତୁ, ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ଯଦି ନିଶ୍ଚିତ ହୋଇ ରହିଥାନ୍ତି ଆଉ ତାଙ୍କର ବାକ୍ୟଟିକୁ ହିଁ ଆପଣ ଯଦି କେବଳ ଗ୍ରହଣ କରିନେବେ, ତେବେ ଏଇ ବର୍ତ୍ତମାନ ସମୟରେ ଦେଖାଦେଇଥିବା ବିଷାଦ ପରିସ୍ଥିତି ସେତେ ଅଧିକ ରୂପେ ବିଷାଦପୂର୍ଣ୍ଣ ଅବସ୍ଥାକୁ ଆଉ ଆସିବ ନାହିଁ ଯେପରିକି ଆପଣ ଦେଖିବାକୁ ପାଇଥାନ୍ତି। ଏକଦା ଜର୍ମାନ ଦେଶରେ ମୁଁ ଏକ ଚିତ୍ରକୁ ଦେଖିଥିଲି ଆଉ ତାହା ତ ସର୍ବଦା ମୋର ବିବେକର ସହିତ ବାନ୍ଧି ହୋଇ ରହିଯାଇଥିଲା। କେହି ଜଣେ ଜର୍ମାନ ଦେଶ ଚିତ୍ରକାରକ ତାହାକୁ ତୁଳିରେ ରଙ୍ଗ ଭରି ପ୍ରସ୍ତୁତ କରିଥିଲେ। ଏପରି ଏକ ଚଳଚ୍ଚିତ୍ର ତାହା ଥିଲା ଯାହାକୁ ତାହାକୁ ମେଘାଚ୍ଛନ୍ନର ଦେଶ ବୋଲି ନାମିତ କରାଯାଇଥିଲା। ଆଉ କିଛି ଦୂରରେ ଠିଆ ହୋଇ ଆପଣ ସେହି ଚିତ୍ରଟିର ଆଡ଼କୁ ଯଦି ଲକ୍ଷ୍ୟ କରନ୍ତି ତେବେ ଆପଣ କଦାପି ଦେଖିଥିବା ଏକ ଭୟାନକ ଅନ୍ଧକାରପୂର୍ଣ୍ଣ ସ୍ଥାନଟିର ସଦୃଶ ତାହାକୁ ଦେଖିପାରିବେ। କିଛି ଦୂରରେ ଥାଇ ଆପଣ ଯେତେବେଳେ ତାହାକୁ ଧ୍ୟାନରେ ଦେଖିଥାନ୍ତି ସେତେବେଳେ ମେଘର ବାଦଲ ଗୁଡ଼ିକ ହିଁ ତାହାକୁ ଯେ ଆଚ୍ଛନ୍ନ କରି ରହିଅଛି ଏପରି ଏକ ଦୃଶ୍ୟକୁ ଆପଣ ସେତେବେଳେ ଦେଖିପାରିବେ। ତଥାପି ଆପଣ ତାହା ଅତି ନିକଟରେ ଚାଲିଯାଇଥାନ୍ତି ସେତେବେଳେ ତାହା ପରିବର୍ତ୍ତନ ହୋଇଯାଇଥାଏ। ତା ତ ସଗଦୂତମାନଙ୍କର ପକ୍ଷ ଗୁଡ଼ିକ ପରସ୍ପର ସହିତ ମିଳିତ ହୋଇ ଉଡ୍ଡୟନ କରୁଥିବା ଦୃଶ୍ୟର ନ୍ୟାୟ ଦେଖିବାକୁ ମିଳିଥାଏ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାଲିଲୁୟାର ସଙ୍ଗୀତକୁ ଗାନ କରୁଥିବାର ଲକ୍ଷ୍ୟ କରାଯାଇଥାଏ। ତେଣୁକରି ତାହା ହିଁ ଯାହାକି ସମୟ ସମୟରେ ଅନ୍ଧକାରର ଆଭାସ ପରି ଲକ୍ଷ୍ୟ କରାଯାଇଥାଏ ତଥାପି ଈଶ୍ୱରଙ୍କୁ ତାଙ୍କର ବାକ୍ୟାନୁସାରେ ଗ୍ରହଣ କରି ରହିଥାନ୍ତୁ ଆଉ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ନିଶ୍ଚିତ ହୋଇ ରହିଥାନ୍ତୁ ଏବଂ ତାହାର ଅତି ନିକଟରେ ଥାଇ ଚଳପ୍ରଚଳ କରନ୍ତୁ ଆଉ ସ୍ୱଗତ ମାନଙ୍କ ପକ୍ଷ ଗୁଡିକ ଯେ ଏକତ୍ରିତ ହୋଇ ଗୁଞ୍ଜନ ସୃଷ୍ଟି କରିଅଛନ୍ତି ତାହାକୁ ଆପଣମାନେ ଲକ୍ଷ୍ୟ କରିବେ। ଅବ୍ରାହମ ଯେପରି ବିଶ୍ୱାସ ଥିଲେ କେତେକାଂଶରେ ସେ ମଧ୍ୟ ପ୍ରାୟତଃ ସେପରି ସ୍ୱଭାବ ବିଶିଷ୍ଟା ନାରୀ ଥିଲେ। ଯାହା କିଛି ତାଙ୍କର ନିଜର ହୋଇ ରହିଥିଲା ସେ ସବୁକୁ ପ୍ରଦାନ କରିବା ନିମନ୍ତେ ତାଙ୍କୁ କୁହାଯାଇଥିଲା। ବଳିଦାନର ବେଦୀ ପରେ ସବୁକିଛି ବିଷୟକୁ ସେ ଅର୍ପଣ କରିଥିଲେ। ହୋଇପାରେ ଆଜିର ପାତକାଳରେ ଆପଣ ସେହିପରି ସ୍ୱଭାବ ବିଶିଷ୍ଟ ହୋଇ ଆହତ ହୋଇପାରିଥାନ୍ତି। ଆପଣଙ୍କର ପାଚିରେ ଥିବା ପନ୍ଥାକୁ ପରିତ୍ୟାଗ କରି ଦିଅନ୍ତୁ। ଆପଣଙ୍କର ଅବିଶ୍ୱାସକୁ ପରିତ୍ୟାଗ କରି ପକାନ୍ତୁ। ଆପଣ ଯାହା କିଛି ବିଷୟକୁ ଲାଭ କରିଅଛନ୍ତି ନା କାହିଁକି ସେ ସବୁକୁ ପରିତ୍ୟାଗ କରି ପକାନ୍ତୁ ଆଉ ତତ୍ପରେ ତୈଳକୁ ଏବଂ ବାକ୍ୟକୁ ଗ୍ରହଣ କରନ୍ତୁ ଏବଂ ଉଭୟକୁ ମିଶାଇ ଦିଅନ୍ତୁ ଏବଂ ବଳିଦାନର ଏକ ବେଦୀ ଉପରେ ଏଗୁଡ଼ିକୁ ଅର୍ପଣ କରିଦିଅନ୍ତୁ। ତେବେ ଦୃଶ୍ୟପଟର ପରେ ଏହା ଯେ ଈଶ୍ୱରକୁ ନିମନ୍ତ୍ରଣ କରି ଘେରି ଆସିବ ଏପରି ବିଷୟକୁ ଆପଣମାନେ ସେହି ସମୟରେ ଦେଖିପାରିବେ। ସେତିକି ନିଶ୍ଚୟତା ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ ଈଶ୍ୱର ଉପସ୍ଥାପନ କରିବେ ଯେତେ ନିଶ୍ଚିତ ରୂପେ ମୁଁ ଏହା ଏହି ମନ୍ତବ୍ୟ ପରେ ଦଣ୍ଡମାନ ହୋଇଅଛି। ଆମେମାନେ ଯେତେବେଳେ ପ୍ରାର୍ଥନା କରିଥାଉ ସେତେବେଳେ ଏହା ଉପରେ ବିଚାର କରନ୍ତୁ। ଆଜି ଆପଣ କୌଣସି ଆବଶ୍ୟକତା ରହିଅଛି କି? ଶାରୀରିକ ରୂପେ ଲାଭ କରିବାକୁ ସକ୍ଷମ ହେବା ଠାରୁ ଭଳି ସେପରି କିଛି ଆବଶ୍ୟକୀୟ ବିଷୟମାନ ଆପଣଙ୍କର ପ୍ରୟୋଜନ ରହିଅଛି କି? ଉପାର୍ଜନଟି ଏତେ ସୀମିତ ଅଟେ କି ଯେ ଯଦ୍ୱାରା ଆପଣ ଭଡ଼ାଟିକୁ ମଧ୍ୟ ଦେଇପାରିନଥାନ୍ତି। ସନ୍ତାନ ତ ନୂତନ ଜୋତା ଆବଶ୍ୟକ କରିଥାନ୍ତି ଆଉ କ୍ରୟ କରିବା ନିମନ୍ତେ ଆପଣଙ୍କ ଗୋଟେ ପଇସା ରହିନଥାଏ କି? ଆପଣଙ୍କ ଗୃହ ମଧ୍ୟରେ ରହିଥିବା କଳସଟି ଖାଲି ଅଟେ କି? ଆଉ ତୈଳ ପାତ୍ରଟି ପ୍ରାୟ ଶେଷ ହେବାକୁ ଯାଉଅଛି କି? ଆପଣଙ୍କ ସଂଗ୍ରହ ନିମନ୍ତେ ଆପଣ ଖାଦ୍ୟ ପଦାର୍ଥ କ୍ରୟ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ ଆଉ ସେହି ସ୍ଥଳରେ କିଛି ଭ୍ରାନ୍ତିର ବିଷୟ ରହିଯାଇଅଛି କି? ତଥାପି ସେ ପ୍ରତିଜ୍ଞା କରିଥିଲେ ଏହାକୁ ସ୍ମରଣରେ ରଖିଥାନ୍ତୁ। ଆପଣ କି ପୀଡିତ ଅଟନ୍ତି ଆଉ ଆପଣଙ୍କର ଅସ୍ତ୍ରୋପଚାର ଆବଶ୍ୟକତା ରହିଅଛି? ଚିକିତ୍ସକ ଏପରି କହିଥାନ୍ତି କି ତାହାକୁ ସମ୍ପନ୍ନ କରିବା ନିମନ୍ତେ ଆପଣଙ୍କ ଅର୍ଥ ରହିନାହିଁ କି? ଆପଣଙ୍କ କିଛି ଆବଶ୍ୟକ ରହିଅଛି? ଆପଣ ଜଣେ ପାପୀ ଅଟନ୍ତି କି? ଆପଣଙ୍କର ଆବଶ୍ୟକଟି ଖୁବ୍ ଅତ୍ୟଧିକ ପରିମାଣର ଅଟେ କି? ଏପରି ଜାଣିଥିବା ସତ୍ତ୍ୱେ ଯେ ଆଜି ଯଦି ଈଶ୍ୱର ଆପଣଙ୍କୁ ଆହ୍ୱାନ କରନ୍ତି ତେବେ ଆପଣ ତ ହଜିଯିବେ। ଈଶ୍ୱରଙ୍କ ସନ୍ନିକଟରୁ ପଳାୟନ କରୁଥିବା ଦ୍ୱାରା ଆପଣ ଜଣେ ଧର୍ମଦ୍ରୋହୀ ଅଟନ୍ତି କି? ଆଉ ଆପଣ କୌଣସି ଏକ ମଣ୍ଡଳୀ ସହିତ ସଂଶ୍ଲିଷ୍ଟ ଅଟନ୍ତି ବୋଲି ଜାଣିଥାନ୍ତି। ତଥାପି ଆପଣ ଯେ ଯଥୋଚିତ ଆଚରଣ ବିଶିଷ୍ଟ ନୁହନ୍ତି ଏହାକୁ ତ ଆପଣ ଜାଣିଥାନ୍ତି। ବାକ୍ୟାନୁସାରେ ଆପଣଙ୍କ ନିଜସ୍ୱ ବିବେକଟି ଏପରି କହିଥାଏ କି ଯେ ଆପଣ ନିଶ୍ଚିତ ରୂପେ ବାକ୍ୟ ପ୍ରତି ଉଚିତ ଆଚରଣ ବିଶିଷ୍ଟ ନୁହନ୍ତି ଏବଂ ଆପଣଙ୍କର ଆବଶ୍ୟକ ରହିଅଛି। ଏହି ବାକ୍ୟ ଗୁଡ଼ିକୁ କଣ୍ଟାବୁଦ ଗୁଡ଼ିକ ମଧ୍ୟରେ କିମ୍ବା ପଥରିଆ ଜମିଟ ଉପରେ କିମ୍ବା ପ୍ରସ୍ତମ ହୃଦୟ ଗୁଡ଼ିକ ମଧ୍ୟରେ ପତିତ ହେବାକୁ ଦିଅନ୍ତୁ ନାହିଁ। ମାତ୍ର ଏହାକୁ ତ ଉତ୍ତମ ଓ ଉର୍ବର ଭୂମି ଉପରେ ପତିତ ହେବାକୁ ସୁଯୋଗ ଦିଅନ୍ତୁ। ଆପଣ ଯଦି ପୀଡିତ ଥାନ୍ତି ଆଉ ଆପଣ ଯେ ଆରୋଗ୍ୟତା ଲାଭ କରି ନ ପାରନ୍ତି ଏପରି ଚିକିତ୍ସକ ଯଦି କହିଥାନ୍ତି ଆଉ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ କାଳରେ ଆପଣ ଯେ ଈଶ୍ୱରଙ୍କର ସେବାଟିକୁ କରିବେ ଏପରି ଏକ ପ୍ରତିଜ୍ଞାକୁ ଆପଣ ଯଦି ତାଙ୍କରି ନିକଟରେ ପ୍ରତିଜ୍ଞା କରି କହିଥାନ୍ତି ଆଉ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ଯଦି ନିଶ୍ଚିତ ଅଟନ୍ତି ତେବେ ତାଙ୍କର ପ୍ରୟୋଜନୀୟ ଆବଶ୍ୟକତା ଗୁଡ଼ିକୁ ସଫଳ କରନ୍ତୁ। ଆପଣଙ୍କର କୌଣସି ଆବଶ୍ୟକତା ଯଦି ରହିଥାଏ, ତେବେ ଆପଣଙ୍କର କୌଣସି ଏକ ବିଶେଷ ପ୍ରକାରର ଆବଶ୍ୟକତା ଯଦି ରହିଅଛି, ସର୍ବପ୍ରଥମେ ତାହାକୁ ପ୍ରକାଶ କରି ପ୍ରଦର୍ଶନ କରିବା ଅଭିପ୍ରାୟରେ ଈଶ୍ୱରଙ୍କ ନିକଟରେ ହସ୍ତ ଉତ୍ତୋଳନ କରି ନିଜର ଆବଶ୍ୟକତାକୁ ପ୍ରକାଶ କରିଥିଲେ କି? ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ହେ ପ୍ରଭୁ, ଆଜିର ଏହି ପ୍ରାତଃକାଳରେ ଯେତେ ନିଶ୍ଚିତ ରୂପେ ମୁଁ ଏହି ମଞ୍ଚଟିର ଉପରେ ଠିଆ ହୋଇଅଛି ବୋଲି ମୁଁ ସୁନିଶ୍ଚିତ ଅଟେ, ସେତିକି ନିଶ୍ଚିତ ରୂପେ ମୁଁ ଏହା ଜାଣିଥାଏ ଯେ ଆପଣ ଜାଣିନଥିବା ସେପରି କୌଣସି ଗୋଟିଏ ମାତ୍ର ହସ୍ତରେ ଏଠାରେ ଉପରକୁ ଉଠିପାରେ ନାହିଁ। ଏପରି ମୁଁ ଭରସା କରିଥାଏ, ଯେହେତୁ ଆପଣ ତ ଈଶ୍ୱର ଅଟନ୍ତି। ଆପଣ ତ କହିଥିଲେ ଯେ ଦୁଇଟି ଘର ଚଟିଆ କ'ଣ ଗୋଟିଏ ପଇସାରେ ବିକା ଯାଆନ୍ତି ନାହିଁ, ତେବେ ତୁମ୍ଭେମାନେ ଅନେକ ଘର ଚଟିଆ ଗୁଡ଼ିକ ଠାରୁ କେତେ ଅଧିକ ଶ୍ରେଷ୍ଠ ନୁହଁ। ଯେଉଁମାନଙ୍କ ନିମନ୍ତେ ଆପଣଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କରିଥିଲେ, ଯେପରି ମରଣଶୀଳ ମନୁଷ୍ୟମାନଙ୍କ ହସ୍ତଗୁଡ଼ିକୁ ଉପରକୁ ତୋଳିତ ହୋଇ ରହିଥିବାର ଆପଣ ଲକ୍ଷ୍ୟ କରି ନଥିଲେ କି? ଆଜିର ଏହି ପ୍ରାତଃକାଳରେ ଘର ଚଟିଆ ଗୋଟିଏ ଯଦି ତଳକୁ ଖସି ପଡେ, ସେ ତାହା ବିଷୟରେ ଆପଣ ସେତିକିଟା ଚିନ୍ତିତ ହେବେ ନାହିଁ, ତହିଁରେ ମଧ୍ୟ ଆହୁରି ଅଧିକ କେତେ ଚିନ୍ତିତ ଆପଣ ଏହି ହସ୍ତଗୁଡ଼ିକ ଉପରକୁ ଉଠିଥିବା କାରଣରୁ ଏମାନଙ୍କ ମଧ୍ୟ ଚିନ୍ତିତ ଥାନ୍ତି। ମୁଁ ତ ଧାରଣା କରିବା ନିମନ୍ତେ ଆଜିର ଏହି ପ୍ରାତଃକାଳରେ ଏକ ଡର୍ଜନ ସଂଖ୍ୟା ବିଶିଷ୍ଟ ଘର ଚଟିଆ ଗୁଡ଼ିକ ମଧ୍ୟ ଗୋଟିଏ ପଇସାର ବିନିମୟରେ ମୂଲ୍ୟ ବିକ୍ରୟ ହୋଇନଥିବେ, ଯେହେତୁ କେହି ଜଣେ ହେଲେ ବ୍ୟକ୍ତି ମଧ୍ୟ ସେଗୁଡ଼ିକୁ ଆବଶ୍ୟକ କରିନଥାନ୍ତି। ସେମାନଙ୍କ ଯତ୍ନ ନେବାର ମଧ୍ୟ ସମସ୍ୟା ଗୁଡ଼ିକ ଦେଖାଦେଇପାରେ, ତଥାପି ଏମାନେ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ତ ଆପଣ ଚିହ୍ନିଥାନ୍ତି। ସେମାନେ ମଧ୍ୟ ରହିଥିବା ପ୍ରତ୍ୟେକ ପରଗୁଡ଼ିକୁ ମଧ୍ୟ ଆପଣ ଜାଣିଥାନ୍ତି। ସେମାନଙ୍କର ମସ୍ତକରେ ରହିଥିବା ପ୍ରତିଟି କେଶଗୁଡ଼ିକୁ ମଧ୍ୟ ଆପଣ ଜାଣିଥାନ୍ତି। ହେ ପ୍ରଭୁ, ପ୍ରାର୍ଥନାର ଉତ୍ତର ପ୍ରଦାନ କରନ୍ତୁ। ଆପଣ ଯେ ଈଶ୍ୱର ଅଟନ୍ତି ଏ ବିଷୟରେ ନିଶ୍ଚିତ ଗ୍ୟାରେଣ୍ଟିକୁ ସେମାନଙ୍କୁ ଲାଭ କରିବାକୁ ଦିଅନ୍ତୁ, ତଥା ଏହା ଯେ ଆପଣଙ୍କର ଆତ୍ମା ଅଟନ୍ତି ସେପରି ବୁଝିବାକୁ ଦିଅନ୍ତୁ। ଏହି ଆଧୁନିକ ଯୁଗର ଧର୍ମ ମଧ୍ୟରେ ଯେପରି ଉଦାସୀନତା ଭାବ ରହିଅଛି ଏବଂ ଦୃଷ୍ଟି ସମ୍ମୋହନର ଭାବ ଗୁଡ଼ିକ ରହିଅଛି, ସେଗୁଡ଼ିକ ସେମାନେ ମଧ୍ୟରେ ଯେପରି ଅପସାରିତ ହୋଇଯାଇପାରେ, ଏପରି କହୁଥିବାର ଆଚରଣଟି ଯେ ମୁଁ ସେହି ନିର୍ଦ୍ଦିଷ୍ଟ ମଣ୍ଡଳୀର ସଦସ୍ୟ ଜଣକ ଅଟେ, ଏହା ଯେପରି ଦୂରୀଭୂତ ହୋଇଯାଇପାରେ। ହେ ପ୍ରଭୁ, ସେପରି ବିଚାରଧାରାଟି ସେମାନଙ୍କ ମସ୍ତିଷ୍କ ଗୁଡ଼ିକ ମଧ୍ୟରୁ ଏହି ସମୟରେ ଯେପରି ଦୂରୀଭୂତ ହୋଇଯାଇପାରେ, ଏପରି ଏକ ନିର୍ଦ୍ଦିଷ୍ଟ ସମୟର ଅବସରରେ ସେମାନେ ଅନନ୍ତ ଜୀବନର ଜ୍ୟୋତିକୁ ଯେପରି ଲାଭ କରିପାରନ୍ତି, ଆଉ ଏହାର ନିମନ୍ତେ ସେମାନେ ତତ୍ପର ଯାଇ ଖୋଜ କରିପାରନ୍ତି ଏବଂ ଏଥିପାଇଁ କ୍ଷୁଧାର୍ତ୍ତ ମଧ୍ୟ ହୋଇପାରନ୍ତି, ଆଉ ଈଶ୍ୱର ଯେ କିପରି ଅଟନ୍ତି ତାହାକୁ ବୁଝିପାରନ୍ତି, ଆଉ ସେ ଯେ ଆପଣ ବାକ୍ୟକୁ ରକ୍ଷା କରିଥାନ୍ତି ଏ ବିଷୟରେ ସେମାନେ ଯେପରି ସୁନିଶ୍ଚିତ ହୋଇଯାଇପାରନ୍ତି। ପାପୀ ଜଣଙ୍କ ଉଦ୍ଦେଶ୍ୟରେ ସେମାନେ ଯଥାଶୀଘ୍ର ଯେପରି ଅନୁତାପ କରିପାରନ୍ତି, ଆଉ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ଗ୍ରହଣ କରିବା ନିମନ୍ତେ ଯେପରି ପ୍ରସ୍ତୁତ ହୋଇଯାଇପାରନ୍ତି, ଆଉ ଆପଣ ଯେ ସେମାନଙ୍କୁ ପବିତ୍ରାତ୍ମକ ବରଦାନକୁ ପ୍ରଦାନ କରିବେ, ଏହାକୁ ତ ଆପଣ ସ୍ୱୟଂରୁ ପ୍ରତିଜ୍ଞା କରିଥିଲେ। ଆଉ ହେ ପ୍ରଭୁ, ଆପଣ ତ ଏହାକୁ ପ୍ରତିଜ୍ଞା କରିଥିଲେ, ଆଉ ଆପଣ ନିଜର ପ୍ରତିଜ୍ଞାଟିକୁ ରକ୍ଷା କରିଥାନ୍ତି। ଆପଣ ଯେ ନିଶ୍ଚିତ ରୂପେ ଈଶ୍ୱର ଅଟନ୍ତି ଏ ବିଷୟ ଜଣେ ଧର୍ମତ୍ୟାଗୀ ବ୍ୟକ୍ତି ବୁଝିଯାଇଥିବା ବ୍ୟକ୍ତିଟିଏ ମଧ୍ୟ ନିଶ୍ଚିତ ଅଟେ, ଆଉ ସେମାନେ ତ ଦୂରକୁ ଚାଲିଯାଇ ହଜିଯାଇଥିଲେ, ତଥାପି ଆଜି ସେମାନେ ଯେପରି ଫେରି ଆସିପାରନ୍ତି, ଯେହେତୁ ଆପଣ କହିଥିଲେ ଯେ ତୁମ୍ଭମାନଙ୍କ ପାପ ସବୁ ସିନ୍ଦୁର ପର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ, ଏଗୁଡ଼ିକ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷ ଲୋମ ପରି ହେବ, ଆଉ ସେଠାରେ ଉପସ୍ଥିତ ରହିଥିବା ବ୍ୟକ୍ତିଗଣ ମଧ୍ୟରେ ଯଦି କେହି ପୀଡିତ ଥାନ୍ତି, ତେବେ ଆପଣ ଯେ ଈଶ୍ୱର ଅଟନ୍ତି ଏହାକୁ ସେମାନେ ଯେପରି ହୃଦୟଙ୍ଗମ କରିପାରନ୍ତି। ଆପଣ ନିଜର କଥିତ ବାକ୍ୟକୁ ରକ୍ଷା କରିପାରନ୍ତି, ଆପଣଙ୍କୁ ନିଜର ବାକ୍ୟକୁ ଅବଶ୍ୟ ରକ୍ଷା କରିବାକୁ ହିଁ ଅଛି, ଆଉ ଆପଣଙ୍କର ତୈଳ ସହିତ ସେମାନେ ଆପଣମାନଙ୍କୁ ନିଜ ସ୍ୱରୂପ ଯେତେବେଳେ ସମର୍ପିତ କରିଥାନ୍ତି, ସେହି ଆତ୍ମାଟି ଯାହାକି ସେମାନଙ୍କ ମଧ୍ୟରେ ବାସ କରିଥାନ୍ତି, ଆଉ ସେମାନେ ବିଶ୍ୱାସ କରିଥାନ୍ତି, ଏହାକୁ ସେମାନେ ଅଙ୍ଗୀକାର ମଧ୍ୟ କରୁଅଛନ୍ତି, ଆଉ ତତ୍ପରେ ବାକ୍ୟର ସହିତ ଥାଇ ସୁଦ୍ଧା ଜୀବନ ରୋଟିର ଅଗ୍ରସର ହୋଇ ବଢି ଯାଇଥିଲେ। ପୁରାତନ ନିୟମରେ ଏବଂ ନୂତନ ନିୟମରେ ଖଣ୍ଡ ବିଖଣ୍ଡିତ ହୋଇ ସେମାନଙ୍କ ନିମନ୍ତେ ପେଶା ଯାଇଥିଲେ, ଏହାକୁ ପ୍ରଦର୍ଶନ କରିବା ଅଭିପ୍ରାୟରେ ଯେ ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ସେମାନେ ତୈଳ ସହିତ ବାକ୍ୟକୁ ଯେପରି ମିଶ୍ରଣ କରିପାରନ୍ତି, ସେହି ଆତ୍ମାଙ୍କୁ ମିଶ୍ରଣ କରିପାରନ୍ତି, ଯାହାକି ସେମାନେ ଲାଭ କରିଅଛନ୍ତି। ତତ୍ପରେ ବେଦୀର ନିକଟକୁ ସେମାନେ ଦୃଢ଼ ପଦ ସହିତ ଦଣ୍ଡନମୟନ ହୋଇପାରନ୍ତି। ଏପରି କହୁଥିବା ଦ୍ୱାରା ହେ ପ୍ରଭୁ, ଏତିକିଟି ଯାହାକି ମୁଁ ଲାଭ କରିଅଛି ତାହାକୁ ଆପଣଙ୍କ ନିକଟକୁ ଆଣିଅଛି, ଓହୋ ଆପଣ ଯେ କିପରି ଭାବରେ ଏହାକୁ ବୃଦ୍ଧି ସାଧନ କରାଇବେ ସେହି ଦୃଶ୍ୟପଟ ମଧ୍ୟରେ କିପରି ଭାବରେ ତଦ୍ୱ ଇତିହାସ ଈଶ୍ୱର ବୋଲି ପରିଚୟ ତାକୁ ଲାଭ କରିବେ। ଏହା ତ ଜେହୋବାଙ୍କ ହୃଦୟଟିକୁ ଏପରି ଏପରି କହିବା ଦ୍ୱାରା କିପରି ପ୍ରଫୁଲ୍ଲିତ କରିବ ଯେ ମୁଁ ଏକ ସନ୍ତାନକୁ ଲାଭ କରିଅଛି ଯେ କି ମୋର ଆଜ୍ଞାକାରିତା ହୋଇଥାଏ। ମୁଁ ତ ତାହାକୁ ପରୀକ୍ଷା ମଧ୍ୟରେ ଗତି କରାଇଥାଏ ଆଉ ସେ ତ ଏହାକୁ ଏହାକୁ ପ୍ରମାଣିତ କରିଦେଇଥାଏ ଯେ ସେ ମୋତେ ସ୍ନେହ କରିଥାଏ ଆଉ ସେ ମୋତେ ବିଶ୍ୱାସ କରିଥାଏ ମୁଁ ଯେ ଚିରସ୍ଥାୟୀ ଈଶ୍ୱର ଅଟେ ଏଥିରେ ସେ ସୁନିଶ୍ଚିତ ଅଟେ। ଯେହେତୁ ଏହା ଏପରି କୁହାଯାଇଅଛି ଯେ କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କର ଅନ୍ୱେଷଣକାରୀ ମାନଙ୍କର ପୁରସ୍କାର ଦାତା ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ସୁତରାଂ ଆମମାନେ ଏହାକୁ ଆପଣଙ୍କ ହସ୍ତରେ ଯେତେବେଳେ ସମର୍ପଣ କରିଥାଉ ସେତେବେଳେ ତାହାକୁ ଏହି ସମୟରେ ପ୍ରଦାନ କରନ୍ତୁ। ଆଉ ଯେତେବେଳେ ଆମମାନେ ଆପଣମାନଙ୍କ ମସ୍ତକ ଗୁଡିକୁ ଯେତେବେଳେ ଅବନତ କରି ରଖିଛୁ ଆଉ ସେମାନେ ଯେଉଁମାନେ କି କୌଣସି ବିଷୟ ନିମନ୍ତେ ଆବଶ୍ୟକ ଅନୁଭବ କରିଥାନ୍ତି ଆପଣମାନେ ନିଜ ନିଜ ପାଦରେ ଭରା ଦେଇ ଠିଆ ହୋଇଯିବେ କି? ଯେଉଁମାନେ ଏହି ସ୍ଥାନରେ ସେପରି କରିବାକୁ ଚାହିଁଥାନ୍ତି ବର୍ତ୍ତମାନ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣମାନେ ଯଦି ନିଶ୍ଚିତ ନୁହନ୍ତି ଆଉ ସେ ଯେ ଆପଣାରୁ କଥିତ ପ୍ରତିଜ୍ଞା ଗୁଡିକୁ ଯଥା ମୁକ୍ତି ଆରୋଗ୍ୟତା କିମ୍ବା ଅନ୍ୟାନ୍ୟ ଯାହା କିଛି ବିଷୟ ତାହା ହୋଇଥାଏ ନା କାହିଁକି ତାହାକୁ ରକ୍ଷା କରିବା ନିମନ୍ତେ ସେ ଯେ ସମର୍ଥ ଅଟନ୍ତି ତେବେ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ଯଦି ନିଶ୍ଚିତ ଅଟନ୍ତି ତେବେ ଆପଣଙ୍କ ପାଦରେ ଭରା ଦେଇ ଠିଆ ହୋଇଯାଆନ୍ତୁ। ଯଦି ସେପରି ଅନ୍ୟ କେହି ଅଛନ୍ତି ଯାହାଙ୍କ ନିମନ୍ତେ ଆପଣ ପ୍ରାର୍ଥନା କରି ପ୍ରାର୍ଥନା କରାଯିବା ନିମନ୍ତେ ଇଚ୍ଛା କରିଥାନ୍ତି ଯେ ଆପଣମାନେ ଯଦି ପ୍ରକୃତ ସେପରି ଅଟନ୍ତି ଆପଣଙ୍କ ପାଦରେ ଭରା ଦେଇ ଠିଆ ହୋଇଯାଆନ୍ତୁ। ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ନିଶ୍ଚିତ ଅଟନ୍ତି ତେବେ ସେପରି କରନ୍ତୁ। ସାଧୁମାନଙ୍କର ସ୍ୱାଭାବିକତା ମଧ୍ୟରେ ଆପଣମାନଙ୍କ ଅନୁରୋଧ ଗୁଡିକୁ ପ୍ରକାଶ କରି ଦିଅନ୍ତୁ। ଆପଣମାନେ ନିଜର ପାଦରେ ଭରା ଦେଇ ଠିଆ ହୋଇଥିବା ଦ୍ୱାରା ସେପରି କରୁଅଛନ୍ତି। ସେ ଯେ ଈଶ୍ୱର ଅଟନ୍ତି ଏଥିରେ ମୁଁ ନିଶ୍ଚିତ ଅଟେ। ସେ ଯେ ଆପଣଙ୍କ ବାକ୍ୟକୁ ରକ୍ଷା କରିଥାନ୍ତି ତାହାକୁ ମୁଁ ବିଶ୍ୱାସ କରିଥାଏ। ମୁଁ ତାଙ୍କ ରକ୍ତ ଅଧୀନରେ ଆପଣ ନିବେଦନକୁ ଯେ ଏହି ସମୟରେ ଅର୍ପଣ କରିଦେଇଅଛି ଏଥିରେ ମୁଁ ନିଶ୍ଚିତ ଅଟେ। ଯଦି ଆପଣମାନେ ସେପରି କରନ୍ତି ତେବେ ସକଳ ପାପ ଗୁଡିକୁ ସମର୍ପଣ କରି ରଖିଦିଅନ୍ତୁ ସବୁକିଛି ପାପ ଗୁଡିକୁ।
ଅବିଶ୍ୱାସ ହିଁ ପାପ ଅଟେ।
ଆପଣ ମଣ୍ଡଳୀର ଜଣେ ସଭ୍ୟ ହୋଇଥାଇ ପାରନ୍ତି ତଥାପି ଆପଣଙ୍କର ଅବିଶ୍ୱାସ ଅଛି ଯେ ପାପର କାରଣ ଅଟେ ଏହାକୁ ମୁଁ ଅର୍ଥ କରିଥାଏ। ଏକ ବଳିଦାନ ସଦୃଶ ଆପଣ ବେଦୀର ନିକଟରେ ଏହାକୁ ସମର୍ପଣ କରିଦେଇଥାନ୍ତି ଆପଣ ତାହାକୁ ବଳିଦାନ କରିବା ନିମନ୍ତେ ଯାଉଅଛନ୍ତି ଆପଣ କୃଷର ଆଡ଼କୁ ଆସୁଅଛନ୍ତି ଆପଣ ନିଜର ଅବିଶ୍ୱାସ ସହିତ ସବୁକିଛି ବିଷୟକୁ ଏତେବେଳେ ବଳିଦାନ କରିବାକୁ ଯାଉଛନ୍ତି ଏବଂ ଏହାକୁ ତାଙ୍କରି ଉପରେ ନିର୍ଭର କରିବାକୁ ଯାଉଛନ୍ତି ଆଉ ସେ ଯେ ଅଛନ୍ତି ଏହା ତ ଆପଣ ଜାଣିଥାନ୍ତି ତଥା ସେ ଯେ ଉତ୍ତର ପ୍ରଦାନ କରିଥାନ୍ତି କରିବାକୁ ଯାଉଅଛନ୍ତି ଏଥିରେ ଆପଣ ଦୃଢ଼ ନିଶ୍ଚିତ ଅଟନ୍ତି। ଆପଣମାନେ ଯଦି ସେପରି ଅଟନ୍ତି ତେବେ ଆପଣଙ୍କ ହସ୍ତ ଗୁଡିକୁ ଏତେବେଳେ ଉପରକୁ ଉଠାନ୍ତୁ ସେହିପରି ଭାବରେ ସୁସ୍ଥିର ହୋଇ ରହିଥାନ୍ତୁ। ହେ ଈଶ୍ୱର ଆପଣ ତ ପ୍ରଭୁ ଅଟନ୍ତି। ଏହି ସ୍ଥାନରେ ସେମାନଙ୍କର ମଇଦା ଏବଂ ତେଲ ପରସ୍ପର ସହିତ ମିଶ୍ରିତ ହୋଇ ରହିଅଛି ସେମାନେ କୃଷର ନିକଟକୁ ଏହାକୁ ଘେନି ଆସିବାକୁ ଯାଉଅଛନ୍ତି ଯେଉଁ ସ୍ଥାନରେ ଈଶ୍ୱରଙ୍କର ଶକ୍ତି ସେମାନଙ୍କ ହୃଦୟ ମଧ୍ୟରେ ପତିତ ହେବ ସେମାନେ ପ୍ରକୃତରେ ତାହାକୁ ଯେପରି ଅର୍ଥ କରିଥାନ୍ତି ଆଉ ସେହି ବଳିଦାନଟିକୁ ଦଗ୍ଧୀଭୂତ କରିଥାନ୍ତି ଆପଣ ତ ଦୃଶ୍ୟପଟରେ ମଧ୍ୟରେ ଗତାୟତ କରିଥାନ୍ତି ନିଜର ସୁସ୍ଥିରତା ଅବସ୍ଥାକୁ ଓ ଆପଣ ଉତ୍ତେଜିତ କରିଥାନ୍ତି ସ୍ୱର୍ଗରୁ ଅଗ୍ନିମୟ ରଥଟି ସହିତ ଆପଣ ଆଗତ ହୋଇଥାନ୍ତି ସେମାନଙ୍କୁ ପୁରସ୍କୃତ କରିବା ଅଭିପ୍ରାୟରେ ଆପଣ ସମସ୍ତ ସ୍ୱର୍ଗକୁ ଏବଂ ପୃଥିବୀକୁ କମ୍ପମାନ କରିଦେଇଥାନ୍ତି ଉର୍ଦ୍ଧକୁ ଆପଣଙ୍କ ହସ୍ତ ଗୁଡିକୁ ଉତ୍ତୋଳନ କରିଥିବା ଅବସ୍ଥାରେ ସେମାନେ ଯେତେ ଠିଆ ହୋଇଥାନ୍ତି ପ୍ରଣୟିତ କରୁଥିବା ଦ୍ୱାରା ଯେ ସେମାନେ ବିଶ୍ୱାସ କରିଥାନ୍ତି ଆଉ ଆପଣମାନଙ୍କୁ ବ୍ୟକ୍ତିଗତ ରୂପେ ଅର୍ପଣ କରିଅଛନ୍ତି ଆଉ ପ୍ରତ୍ୟେକ ଅନୁରୋଧ ଗୁଡିକ ଯାହା କିଛି ସେମାନଙ୍କର ରହିଅଛି ଏତେବେଳେ ଆପଣଙ୍କ ବେଦୀତ ନିକଟରେ ତାହାକୁ ଅର୍ପଣ କରିଦେଇଛନ୍ତି। ହେ ସ୍ୱର୍ଗ ଏବଂ ପୃଥିବୀର ପରମେଶ୍ୱର ସ୍ୱର୍ଗ ଏବଂ ମର୍ତ୍ତର ବିଚାରକର୍ତ୍ତା ପରମେଶ୍ୱର ନିଶ୍ଚିତ ରୂପେ ସ୍ୱର୍ଗ ଓ ମର୍ତ୍ତର ବିଚାରକ ଏବଂ ଅଧୀଶ୍ୱର ଧାର୍ମିକତାକୁ ସଂସ୍ଥାପନ କରିବେ ସେ ନିଶ୍ଚିତ ରୂପେ ଆପଣଙ୍କ ବାକ୍ୟକୁ ରକ୍ଷା କରିବେ। ଆପଣ ତ ସେହି ଈଶ୍ୱର ଅଟନ୍ତି ଯିଏକି ମନୁଷ୍ୟ ହୃଦୟସ୍ଥିତ ଭାବନା ଗୁଡିକୁ ଜାଣିଥାନ୍ତି ଜଣେ ମହିଳାଙ୍କ ହୃଦୟସ୍ଥିତ ଭାବନା ଗୁଡିକୁ ଜାଣିଥାନ୍ତି ତଥା ଏହି ଲୋକମାନଙ୍କ ହୃଦୟ ଗୁଡିକ ଭାବନାକୁ ମଧ୍ୟ ଉତ୍ତମ ରୂପେ ଜାଣିଥାନ୍ତି।
ହେ ପ୍ରଭୁ ପରମେଶ୍ୱର ମୁଁ ଆପଣଙ୍କ ହସ୍ତଟିକୁ ମଧ୍ୟ ଉପର ଉଠାଇଥାଏ କାରଣ ମୁଁ ଯେ ସବୁକଥାରେ ଏକ ଭିନ୍ନ ଧରଣର ସେବାଟିକୁ ଲାଭ କରିବାକୁ ଯାଉଅଛି ଏହାକୁ ମୁଁ ଜାଣିଥାଏ
ଆଉ ଆପଣ ଯେ ବିଶ୍ୱସ୍ତ ଅଟନ୍ତି ଏହାକୁ ମୁଁ ଜାଣିଥାଏ। ଦୂରରେ ଅଗ୍ନିସ୍ତମ୍ଭଟି ମଧ୍ୟରେ ଆପଣଙ୍କୁ ରହିଥିବା ଅବସ୍ଥାରେ ମୁଁ ଦେଖିଥାଏ ମନୁଷ୍ୟ ମାନଙ୍କ ହୃଦୟର ଗୁପ୍ତ ଭାବନା ଗୁଡିକୁ ପ୍ରକାଶ କରୁଥିବା ବିଷୟକୁ ମୁଁ ଆପଣଙ୍କଠାରେ ଦେଖିଅଛି। ଆଉ କୌଣସି ଗୋଟିଏ ମାତ୍ର ସମୟ ପରି ହୋଇନାହିଁ ଯେତେବେଳେ କି ତାହା ଅସଫଳ ହୋଇଅଛି। ଏଠାରେ ସେହି ଗଳି ରାସ୍ତାରେ ଆପଣ ଯେତେବେଳେ ନିଜକୁ ଆବିର୍ଭାବ କରାଇଥିଲେ ସେହି ସମୟ ଏହାକୁ ଆପଣ ସେଠାରେ ପ୍ରତିଜ୍ଞା କରି କହିଥିଲେ। ଆଉ ସେହି ବିଷୟ ଗୁଡିକୁ ସର୍ବପ୍ରଥମେ ଯେତେବେଳେ କାର୍ଯ୍ୟକାରୀ କରୁଥିଲେ ସେତେବେଳେ ଏହାକୁ ଏପରି କହିଥିଲେ। ଆଉ ଆପଣ ଯେ ସମ୍ପୂର୍ଣ୍ଣ ଜଗତରେ ମୋତେ ସୁରକ୍ଷା ପ୍ରଦାନ କରିବେ ପୁଣି ବାର ବାର କରି ଅନେକ ଥର ସେପରି କରିବେ ଏପରି ମଧ୍ୟ କହିଥିଲେ। ଏଣୁ ଆପଣ ଯେ ଈଶ୍ୱର ଅଟନ୍ତି ଏଥିରେ ମୁଁ ଦୃଢ଼ ନିଶ୍ଚିତ ଅଟେ। ମୁଁ ତ ତାହାର ଉପରେ ନିଶ୍ଚିତ ଅଟେ। ଏହି ଲୋକ ସମୟଙ୍କର ସହିତ ମୁଁ ଆପଣଙ୍କୁ ସମର୍ପଣ କରିଥାଏ ଏବଂ ମୁଁ ଯାହା କିଛି ଲାଭ କରିଅଛି ନା କାହିଁକି ସେ ସବୁକୁ ମଧ୍ୟ ମୁଁ ଉତ୍ସର୍ଗିତ କରିଥାଏ। ହେ ପ୍ରଭୁ, ଏକ ସେବାର ନ୍ୟାୟ, ହଁ ବଳିଦାନ ନ୍ୟାୟ ମୁଁ ଆପଣଙ୍କୁ ଉତ୍ସର୍ଗିତ କରିଥାଏ। ହେ ପ୍ରଭୁ, ମୁଁ ପୁନଃ ଆରମ୍ଭ କରୁଅଛି ସମ୍ପୂର୍ଣ୍ଣ ବିଶ୍ୱକୁ ପୁନଃ ଅନେକ ବାର ଯାତ୍ରା କରିବାକୁ ଏତେବେଳେ ଆରମ୍ଭ କରୁଅଛି। ହେ ପ୍ରଭୁ, ମୋତେ ସାହାଯ୍ୟ ଦାନ କରନ୍ତୁ। ଯଦି ବା କେବେ ମୁଁ ଆପଣଙ୍କୁ ଅବିଶ୍ୱାସ କରିଅଛି ତେବେ ମୋର ସକଳ କୃତ ପାପ ଗୁଡିକୁ କ୍ଷମା କରି ଦିଅନ୍ତୁ। ମୋର ଅବିଶ୍ୱାସ ଜନିତ ଅପରାଧ ଗୁଡିକୁ ମାର୍ଜନା କରି ଦିଅନ୍ତୁ। କାରଣ ଆପଣ ଯେ ଅଛନ୍ତି ଏବଂ ଆପଣଙ୍କୁ ଅନ୍ୱେଷଣ କରୁଥିବା ପ୍ରତ୍ୟେକଙ୍କର ଆପଣ ଯେ ପୁରସ୍କାର ଅଟନ୍ତି ଏହାକୁ ମୁଁ ବିଶ୍ୱାସ କରିଥାଏ। ଠିକ ସେହିପରି ଭାବରେ ମୋର ପ୍ରଜାମାନଙ୍କର ପାପ ଗୁଡିକ ମଧ୍ୟ ମୁଁ ସ୍ୱୀକାର କରିଥାଏ। ଆଜିର ଏହି ପ୍ରାତଃ କାଳରେ ସେପରି ସ୍ୱୀକାର କରିଥାଏ ସେମାନଙ୍କର ଦୁର୍ବଳତା ଗୁଡିକୁ ଏବଂ ସେମାନଙ୍କର ସନ୍ଦେହ ଗୁଡିକୁ ସ୍ୱୀକାର କରିଥାଏ। ଆପଣଙ୍କ ହସ୍ତଦ୍ୱୟକୁ ଶୂନ୍ୟକୁ ଉତ୍ତୋଳନ କରି ସେମାନେ ଯେତେବେଳେ ଠିଆ ହୋଇ ରହିଅଛନ୍ତି ସେତେବେଳେ ହେ ପ୍ରଭୁ, ମୁଁ ସେମାନଙ୍କ ସକଳ ପାପ ଗୁଡିକୁ ଏବଂ ଆମମାନଙ୍କ ପ୍ରତ୍ୟେକ ଜଣ ଦୁର୍ବଳତା ଗୁଡିକୁ ସ୍ୱୀକାର କରିଥାଏ। ଆପଣଙ୍କର ସ୍ୱୀକୃତିର ମୋହର ସଦୃଶ ଆପଣ ଆମମାନଙ୍କ ପରେ ନିଜ ପବିତ୍ର ଆତ୍ମାଙ୍କର ମୋହରକୁ ପ୍ରଦାନ କରନ୍ତୁ। ଅର୍ଥାତ୍ ଆପଣ ଯେ ଈଶ୍ୱର ଅଟନ୍ତି ଏବଂ ଆମମାନଙ୍କୁ ଗ୍ରହଣ କରିବା ନିମନ୍ତେ ଆପଣ ଯେତେବେଳେ ଯେ ଏହି ସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କ ବାହୁ ଯୁଗରେ ଆମମାନଙ୍କୁ ଆବରି ଦେବାକୁ ଇଚ୍ଛୁକ ଅଟନ୍ତି ତଥା ଆମମାନେ ସେ ସବୁକିଛି ଯାହା କିଛି ଆବଶ୍ୟକ ଆବଶ୍ୟକ ବିଷୟ ଗୁଡିକୁ ହଜାଇ ଦେଇଅଛୁ ସେ ସବୁକୁ ଆମମାନଙ୍କୁ ଆପଣ ହିଁ ପ୍ରଦାନ କରିବେ। ତାହା ଯଦି ଆମମାନଙ୍କର ସ୍ୱାସ୍ଥ୍ୟ ହୋଇଥାଏ ତେବେ ତାହାକୁ ଶତଗୁଣ ଆମମାନଙ୍କୁ ପ୍ରଦାନ କରିବେ। ତାହା ଯଦି ଆମମାନଙ୍କ ପ୍ରାଣ ନିମିତ୍ତ ହୋଇଥାଏ ତେବେ ତାହାକୁ ପରିମାର୍ଜିତ ପ୍ରସ୍ଫୁଟିତ ଏବଂ ଆଲୋକ ପ୍ରଦାନ କରୁଥିବା ଘୋଷଣା ନାମର ସଦୃଶ ଆମମାନଙ୍କ ପ୍ରତି ସଫଳ କରନ୍ତୁ। ଆଉ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ଉଦ୍ଦେଶ୍ୟରେ ଏହା ପବିତ୍ରତ୍ମରେ ପରିପୂର୍ଣ୍ଣ ଅବସ୍ଥାରେ ରହିଥିବା ପ୍ରାଣଟିଏ ହେଉ। ହେ ପ୍ରଭୁ, ତାହା ଯଦି ଅବିଶ୍ୱାସ କୌଣସି କାରଣ ହୋଇଥାଏ ତେବେ ତାହାକୁ ଦୂର କରି ପାହାଡ ଗୁଡିକୁ ପୁନଃ ସ୍ଥାନାନ୍ତରିତ କରିବା ନିମନ୍ତେ ସେପରି ଏକ ଯୋଗ୍ୟବନ୍ତ ବିଶ୍ୱାସ ଦତ୍ତ କରନ୍ତୁ। ହେ ପ୍ରଭୁ, ଏହା ହିଁ ପ୍ରଦାନ କରନ୍ତୁ। ଆପଣ ସଞ୍ଚାଳିତ ହେଉଅଛନ୍ତି ଏହାକୁ ଆମେ ବିଶ୍ୱାସ କରୁଅଛୁ। ପବିତ୍ର ଆତ୍ମା ଏହି ଭଗବାନଙ୍କ ଚାରିଆଡେ ବିକଶିତ ହୋଇ ରହିଅଛନ୍ତି ଏହି ଲୋକମାନଙ୍କ ଉପରେ ସେମାନଙ୍କ ହୃଦୟ ଗୁଡିକ ମଧ୍ୟରେ ସଞ୍ଚାଳିତ ହେଉଅଛନ୍ତି ଜୀବିତ ଈଶ୍ୱରଙ୍କୁ ଗ୍ରହଣ କରିବା ଅଭିପ୍ରାୟରେ ସେମାନଙ୍କ ଉପରେ ସଞ୍ଚାଳିତ ହେଉଅଛନ୍ତି। କାରଣ ଏହାକୁ ଆମେ ଯୀଶୁଖ୍ରୀଷ୍ଟ ନାମରେ ଭିକ୍ଷା କରୁଅଛୁ ନିବେଦନ କରିଥାଉ।
My faith looks up to thee, thou lamp of Calvary, Savior divine.
ଆପଣମାନେ ଏହାକୁ ସେପରି ଅର୍ଥ କରିଥାନ୍ତି କି ଆପଣମାନେ ଏହାକୁ ସ୍ୱୀକାର କରିଥାନ୍ତି କି ଆପଣମାନଙ୍କ ହସ୍ତଗୁଡ଼ ଉପରକୁ ଉତ୍ତୋଳନ କରନ୍ତୁ କହନ୍ତୁ ମୁଁ ଯେତେବେଳେ ତାଙ୍କ ନିମନ୍ତେ ଏହାକୁ ଗ୍ରହଣ କରିଥାଏ।
Be thou my guide, bid darkness turn to
fears away, nor let me ever stray from thee.
Asantu, amane apna manankar mastakuli ko etebre abanat kariba. এইপরি এক দৃঢ়তা সম্পন্ন নিশ্চয়তাপূর্ণ সমাচারটিয়ে শ্রবণ করিয়া পরে অতি কর্কশ সহিত এবং অতি দূরতাপূর্ণ অবস্থায় পরিচালিত হওয়া সময় তথাপি এ যে সত্যপূর্ণ সমাচারটি অটে এখন মু ভরসা করে আপন মানে যা কিছু নিবেদন করে না কাহিকি আপন মানে বিনম্রতার সহিত যদি স্বীকার করে যে তা আপন মানুষ মিলি যাই অপরি এক যোগ্য পথর আপনার বিমুখ করে দেওয়া নিমন্তে কাহারিকু যেপরি সুযোগ প্রদান ন করতে সেই স্থানে যথোচিত রূপে ঠিয়া হয়ে রই থান মু কেতে যে অধিক প্রচার করে থাকে না কাহিকি সেথিরে ভাবিবার কিছু রই নাহি মু যা কিছু করিথিলি না কাহিকি কিংবা কেহি জন ব্যক্তি যা কিছু করি যা কিছু করিবে না কাহিকি সেই সব কিছু কোনসি প্রকারে কোনসি প্রভাবকু সেতেবেলে পর্যন্ত প্রভাবিত করি পারি না থায়ে যেতেবেলে পর্যন্ত তাহা যে আপনার ব্যক্তিগত সম্পদটি অটে এপরি এক স্বীকৃতি কু আপনার নিজে স্বীকার করে না থাকে আপন মানে নিজের সম্পূর্ণ হৃদয়ে সহিত এখন বিশ্বাস করে থাকে যা কিছু আপন মানে ইচ্ছা করে না কাহিকি আপন মানে নিজের পাপ গুড়ি যদি অঙ্গীকার করে ঈশ্বর আপন মানুষ তেবে ক্ষমা দান করিয়াছন্তি কোনসি প্রকারে আউ কদাপি সন্দেহ করন্তু নাহি আপন যদি জনে ধর্মত্যাগী হই থাকে তেবে তো আপন পুনশ্চ ফেরাই অনা যাইছন্তি আজির প্রাতকালে সেপরি হইছন্তি আপনার যদি পবিত্র আত্মাকে আবশ্যক করে থাকে তবে পাপ ক্ষমার নিমিত্ত পবিত্র আত্মার যীশু খ্রিস্টর নামে বাপ্তিত হেতু তাই তো ঈশ্বরের বাক্য অটে কোনসি মন্ডলী নিমন্তে যে কোনসি সংসার নিমন্তে যে কোনসি ব্যক্তি নিমন্তে যে এখন কদাপি পরিবর্তন করবে না সেইপরি ভাবে সফল হওয়াকু হবার বাঞ্ছনীয় অটে আমমানঙ্কু তাঙ্কর প্রয়োজনীয়তা গুলিকু সফল করিবাকু হি অছি মন্ডলীর আবশ্যকতা গুলিকু নহে মাত্র তাঙ্করি আবশ্যকতা গুলিকু সফল করিবাকু হি অছি তাহাই যাহাকি আমমানঙ্কু করিবাকু অছি বিশ্বাসযুক্ত প্রার্থনা রোগীকু যে সুস্থতা প্রদান করি থায়ে যদি সেপরি কহিথিলে আউ আপন যদি পীড়িত অটন্তি তেবে সেমানঙ্ক বিশ্বাস নিমন্তে এক প্রার্থনাকু মু অর্পণ করিথিলি আপনমানে নিজের হৃদয় মধ্যে প্রার্থনা করিলে এবং এখন বিশ্বাস করিলে গ্রহণ করিলে এপরে নিশ্চল ভাবে রয়েছেন মতে তো সেইপরি স্বভাব বিশিষ্ট হওয়াকু হি অছি তাহি সবকিছু অটে কোনসি প্রকার বিষয় এখন হরণ করে নেই নপারে তাহা যে কেতে বিষাদপূর্ণ ভাবে দেখা যাই থাকে না কাহিকি সেতু কিছু কহিবার না আপন কই থাকে আচ্ছা মু যে পীড়িত অটে এপরি তো মু অবগত হেউথিবা কারণরু ধারণাজাত হইথায় তাহা করি নথায় এত স্বর্গদূত মানঙ্কর পক্ষ গুড়িকু একত্রিত রূপে সংগৃহীত করে রখিথিলা তাহি সবকিছু অটে আশীর্বাদ রূপে এহা তো ঈশ্বর অটন্তি এহা তো আপনার নিমন্তে বিষাদপূর্ণ বিষয়ের সদৃশ দেখিবাকু মিলিথায় কিছু তা নিকটবর্তী হই এর সন্নিকর হই পাইথায় তথাপি এহা প্রতি দৃষ্টিপাত করি রহন্তু ঈশ্বর সেটা ঠিয়া হই তহি আপনার বাক্য গুরু যে রক্ষা করে থাকে অবা নুহে তাহাকে লক্ষ্য করন্তু বর্তমান আমমানে আপনা মানক মস্ত গুলি যেতবে অবরোধ করে রাখিছু সেতবে আমমানক পালকঙ্ক হস্তরে মু হেই উপাসনা কার্যটিকু সমর্পণ করুছি।